ಓಂ ಅಜ್ಞಾನ ತಿಮಿರಾಂಧಸ್ಯ ಜ್ಞಾನಂಜನ ಶಲಾಖಯ ಚಕ್ರುನ್ಮಿಲಿತಂ ಜೇನ ತಸ್ಮೈ ಶ್ರೀ ಗುರವೇ ನಮಃ. ನಮೋಂ ವಿಷ್ಣು ಪದಾಯ ಕೃಷ್ಣ ಪೃಷ್ಠಾಯ ಭೂತಲೆ ಶ್ರೀಮತೇ ಗೌರ ಗೋವಿಂದ ಸ್ವಾಮಿನಿತಿ ನಾಮಿನೇ. ನಮೋಂ ವಿಷ್ಣು ಪದಾಯ ಕೃಷ್ಣ ಪೃಷ್ಠಾಯ ಭೂತಲೆ ಶ್ರೀಮತೇ ಭಕ್ತಿ ವೇದಾಂತ ಸ್ವಾಮಿನಿತಿ ನಾಮಿನೇ. ನಮಸ್ತೆ ಸರಸ್ವತಿ ದೇವೇ ಗೌರವಾಣಿ ಪ್ರಚಾರಿಣಿ ನಿರ್ವಿಶೇಷ ಶೂನ್ಯವಾದಿ ಪಾಶ್ಚಾತ್ಯ ದೇಶ ತಾರಿಣಿ. ಜಯ ಶ್ರೀಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ ಶ್ರೀವಾಸಾದಿ ಶ್ರೀ ಗೌರಭಕ್ತವೃಂದ. ಹರೇ ಕೃಷ್ಣ 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 ಹರೇ ಹರೇ, ಹರೇ ರಾಮ 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 ಹರೇ ಹರೇ. ಓಂ ನಮ ಭಗವತೆ ವಾಸುದೇವಾಯ. ಓಂ ನಮ ಭಗವತೆ ವಾಸುದೇವಾಯ. ಓಂ ನಮ ಭಗವತೆ ವಾಸುದೇವಾಯ. ଆଜି ଚତୁର୍ଥ ଦିନରେ ଆପଣମାନଙ୍କୁ ମୁଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରି ଭଗବାନଙ୍କର ଯେଉଁ ମଙ୍ଗଳମୟ ଭାଗବତ କଥାରେ ଏଠି ଆଲୋଚନା ଚାଲିଛନ୍ତି, ତା ଭିତରେ ଶ୍ରୀମଦ୍ ଭାଗବତମର ଦଶମ ସ୍କନ୍ଦରୁ ଭକ୍ତ ପ୍ରଭୁର ସୁଦାମାଙ୍କର ଚରିତ ଆମମାନେ ଶୁଣୁଛେ. 80 ଏବଂ 81 ଅଧ୍ୟାୟ 2 ଅଧ୍ୟାୟ ଆମମାନେ ଶ୍ରବଣ କରିବା. ତେବେ ଗତକାଲି ପର୍ଯ୍ୟନ୍ତ ଆମମାନେ 80 ଅଧ୍ୟାୟ ଶ୍ରବଣ କରୁଥିଲେ ଯେ ସୁଦାମା ଦ୍ୱାରକାପୁର ଯାଇ ପହଞ୍ଚନ୍ତି ଏବଂ ଧନ ପାଇଁ ଯାଇନାହାନ୍ତି. ଗତକାଲି ଶୁଣୁଥିଲେ ସୟବଂ ଭାର୍ଯ୍ୟା ବିପ୍ର ପ୍ରାର୍ଥିତ ବହୁ ବାରମ୍ବାର ସୁଦାମାଙ୍କର ପତ୍ନୀ ସୁଶୀଳା ତାଙ୍କୁ ପ୍ରେରଣ କରୁଛନ୍ତି, ସୁଦାମାଙ୍କୁ ତୁମେ ଦ୍ୱାରକାପୁରକୁ ଯାଅ, କାରଣ ଭର୍ତ୍ତୁ ଭୋଗ ସ୍ୱାମୀଙ୍କର ଭୋଗ ସମ୍ପାଦନରେ ଅସମର୍ଥ ହୋଇ ସୁଶୀଳା କିଛି ଉପାୟ ପାଇନାହାନ୍ତି. ସୁଦାମାଙ୍କୁ ଠିକ୍ ଭାବରେ ଭୋଜନ ଗଣ୍ଡେ ଦେଇପାରୁନାହାନ୍ତି, ବସ୍ତ୍ର ଦେଇପାରୁନାହାନ୍ତି. ଯଦିଓ ସ୍ୱାମୀର କାର୍ଯ୍ୟ, ସେ ସ୍ୱାମୀ ହେଉଛନ୍ତି ଭର୍ତ୍ତା, ସ୍ତ୍ରୀ ହେଉଛନ୍ତି ଭାରିଯା, କିନ୍ତୁ ସୁଶୀଳା ଦେଖୁଥିଲେ ଯେ ମୋର ସ୍ୱାମୀ ଏଭଳି ହରିଭଜନରେ ସେ ଏଭଳି ତଲ୍ଲୀନ ଅବସ୍ଥାରେ ଅଛନ୍ତି, ସିଏ ମୋର କ'ଣ ସେବା କରିବେ, ସିଏ ମୋ ପାଇଁ କ'ଣ ବିଷୟବସ୍ତୁ ଦେବେ, ମୁଁ ବି ତାଙ୍କର କିଛି ସେବା କରିପାରୁନି. ଯଦି ସ୍ୱାମୀ ଅକ୍ଷମ ଥାଏ ତା ପତ୍ନୀର ଦାୟିତ୍ୱ ମଧ୍ୟ ସ୍ୱାମୀଙ୍କୁ ପୋଷଣ କରିବା, କିନ୍ତୁ ଇଏ ସୁଦାମାଙ୍କର ପତ୍ନୀ ସୁଶୀଳା ଚିନ୍ତା କରୁଛନ୍ତି ସାଂସାରିକ ଅକ୍ଷମ ଲୋକ ଅଲଗା, ସଂସାର ଯିଏ ଅକ୍ଷମ ହେଇଯାଇଛି, ଯଦି ପତ୍ନୀ ତାଙ୍କୁ ଲୌକିକ ସ୍ୱାମୀକୁ ଭରଣ ପୋଷଣ ବି କରିବ, ସେ ଆଦରରେ କରିବ ନା ହୀନ ଦୃଷ୍ଟିରେ କରିବ? କୌଣସି ସ୍ୱାମୀ ଯଦି ଅକ୍ଷମ, ତାର ପତ୍ନୀ ଯଦି ଆକୁ ଭରଣ ପୋଷଣ କରୁଛି ସ୍ନେହରେ ସମ୍ମାନରେ ଆଦରରେ କରୁନି, ଅନାଦରରେ କରିବ, ଗର୍ବରେ କରିବ ଏବଂ ହୀନ ଦୃଷ୍ଟିରେ. କିନ୍ତୁ ଭକ୍ତିର ମହାତ୍ମ୍ୟ ଏହା, ସୁଶୀଳା ଯେହେତୁ ଭଗବାନଙ୍କର ଭକ୍ତ, ଅତି ନିଷ୍କାମ ଭକ୍ତ, ସ୍ୱାମୀଙ୍କୁ ଆଜି ସାହାଯ୍ୟ କରୁଛନ୍ତି, ଯେ ସ୍ୱାମୀ ତ ହରିଭଜନରେ ସବୁବେଳେ ତଲ୍ଲୀନ ଅବସ୍ଥାରେ ରହୁଛନ୍ତି, ଛୋଟ ପିଲାମାନେ କିଏ ବାହାରେ ଅଛନ୍ତି ତାଙ୍କୁ ଟିକେ ମନା କରିଦିଅ, ତେଣୁ ତାଙ୍କର ଭଜନରେ ବାଧା ଯେଭଳି ସୃଷ୍ଟି ନ ହୁଏ, କାରଣ ପତ୍ନୀ ଆଉ ପତି ଉଭୟ ଉଭୟଙ୍କୁ ଭକ୍ତି ରାଜ୍ୟରେ ସାହାଯ୍ୟ ନ କଲେ ଗୃହସ୍ଥ ଧର୍ମରେ ବା ଗୃହସ୍ଥ ଜୀବନରେ ଭକ୍ତିର ଅଗ୍ରଗତି କରିବା ଅସମ୍ଭବ। ତେଣୁ ପତ୍ନୀ ଦେଖିବେ ଯେ ପତିଙ୍କର ଭଜନ ଠିକ୍ ହେଉଛି କି ନାହିଁ, ଆଉ ପତି ବି ମଧ୍ୟ ଦେଖିବେ ପତ୍ନୀଙ୍କର ଭଜନ ଠିକ୍ ହେଉଛି କି ନାହିଁ। ଉଭୟ ଉଭୟଙ୍କର ସାହାଯ୍ୟ ଆବଶ୍ୟକ। ଭକ୍ତି ଜୀବନରେ ବି ନିଷ୍କିଞ୍ଚନ ହେଲେ ବି ଯେହେତୁ ଗୃହସ୍ଥ ଆଶ୍ରମରେ ଅଛନ୍ତି, ସବୁବେଳେ ଜଣଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ତେଣୁ ସୁଶୀଳା ଚିନ୍ତା କରୁଛନ୍ତି, ମୁଁ ତ ତାଙ୍କୁ କିଛି ସାହାଯ୍ୟ କରିପାରୁନି, ତାଙ୍କୁ ଠିକ୍ ସେ ଭୋଜନ ଗଣ୍ଡେ ଦେଇପାରୁନି, ତେଣୁ ତାଙ୍କର ସେବା ପାଇଁ ମୁଁ ଆଜି ତାଙ୍କର ବନ୍ଧୁଙ୍କ ନିକଟକୁ ଦ୍ୱାରକାପୁରକୁ ତାଙ୍କୁ ପ୍ରେରଣ କରିବି। ଏବଂ ବହୁ ଯୁକ୍ତି ଆମେମାନେ ଦୁଇ ଦିନ ପୂର୍ବେ ଶୁଣିଥିଲେ, କେତେ ସୁନ୍ଦର ଯୁକ୍ତି କରିଛନ୍ତି। ଦାସ୍ୟନ୍ତି ଦ୍ରବିଣମ୍ ଭରି ଛିଦନ୍ତି ତି କୁଟୁମ୍ବିନ, ସୁଦାମା ସବୁ କଥାକୁ କାଟି ଦେଇଛନ୍ତି। ଯେ ଭଗବାନ କେଡ଼େ ବଡ଼ ଦାନୀ, ଭଗବାନ କ'ଣ ଦିଅନ୍ତି ସଂସାର ଲୋକ ଜାଣନ୍ତି ନା, ଭକ୍ତ ଜାଣେ। ଭଗବାନଙ୍କୁ ନ ମାଗିକି ଆଜି ଯେଉଁମାନେ ନାସ୍ତିକ ଅଛନ୍ତି, ଯେଉଁମାନେ ବିଷୟରେ ପ୍ରମତ୍ତ ହୋଇକି ରହିଛନ୍ତି, ସେମାନେ ଭଗବାନଙ୍କୁ ମାଗିନାହାନ୍ତି କି ନ ମାଗିବାରେ ଭଗବାନ ତାଙ୍କୁ ଏତିକି ଫଳ ଦେଇଛନ୍ତି। ଆଉ ଭଗବାନଙ୍କୁ, ଭଗବାନ ଭକ୍ତକୁ କ'ଣ ଦିଅନ୍ତି ନା, ସ୍ମରତମ ପାଦକମଲମ ଆତ୍ମାନ ଅଭିଯୁଚ୍ଛତି। ସୁଶୀଳା କହୁଛନ୍ତି, ହେ ସ୍ୱାମୀ, ହେ ବ୍ରହ୍ମନ୍, ତୁମେ ପୁଣି ଦ୍ୱାରକାପୁରକୁ ଯିବ, ଖାଲି ହାତରେ ଆସିବ? ଭଗବାନଙ୍କ ଦରବାର ଏଭଳି ନାହିଁ, ଭଗବାନଙ୍କ ଦରବାରରେ କେହି ଶୂନ୍ୟ ହସ୍ତରେ ଫେରନ୍ତି ନା। ସୁଶୀଳା ଜଣେ ନାରୀ, କିନ୍ତୁ ଭଗବତ ଭକ୍ତି ମହାତ୍ମ, ଭଗବତ ତତ୍ତ୍ୱ ମହାତ୍ମ୍ୟକୁ ତାଙ୍କୁ ଏତେ ସୁନ୍ଦର ଭାବରେ ଜଣା, ସ୍ୱାମୀଙ୍କୁ ଆଜି ପରାସ୍ତ କରିଦେଲେ। ତୁମେ ଦ୍ୱାରକାପୁରକୁ ଯିବ, ପୁଣି କୃଷ୍ଣଚନ୍ଦ୍ରଙ୍କ ସମ୍ମୁଖରେ ଯାଇ ଉପସ୍ଥିତ ହବ, ତୁମେ ଖାଲି ହାତରେ ପଳେଇ ଆସିବ? ଯେଉଁ ଯେଉଁ ଭକ୍ତ ସ୍ମରଣ କୀର୍ତ୍ତନ କରୁଛି, ସ୍ମରଣ ମାତ୍ରକେ, ନାମ କରିବା ମାତ୍ରକେ ଭଗବାନ ଆତ୍ମାନାମ ବି ଯଚ୍ଛନ୍ତି, ନିଜକୁ ଦେଇଦିଅନ୍ତି। ଯେଉଁ ଭଗବାନ ନିଜକୁ ଦେଇଦିଅନ୍ତି, ତାଙ୍କୁ ଧନ ଦେବାଟା ଭଗବାନ ବଡ଼ ନା ଭଗବାନଙ୍କର ଦାସୀ ଲକ୍ଷ୍ମୀ ବଡ଼? ଆତ୍ମାନାମ ବି ଯଚ୍ଛନ୍ତି, ତୁମେ ଯାଅ, ସେ ଜାଣନ୍ତି ଧନରେ ବହୁ ଦୋଷ ଅଛି। କିନ୍ତୁ ଯେତେବେଳେ ଭକ୍ତ ପ୍ରାର୍ଥନା କରେ, ସକାମ ଭକ୍ତ ପ୍ରାର୍ଥନା କରେ, ସେ ଦେଇଦିଅନ୍ତି ନା, କାହିଁକି ନା ସେ ଜଗତଗୁରୁ, ସବୁ ଜୀବର କଲ୍ୟାଣ ସେ ଚାହାନ୍ତି। ଯଦି ଜଣେ ଭକ୍ତ ଧନର ଚିନ୍ତା କଲା, ଭଗବାନଙ୍କୁ ବେଶୀ ଦୁଃଖ ଲାଗେ। କାହିଁକି ନା କୋଟି କୋଟି ଜନ୍ମ ପରେ, ଲକ୍ଷ ଲକ୍ଷ ବ୍ରହ୍ମାଣ୍ଡ ଭ୍ରମଣ କଲା ପରେ ମୋର ଭଜନ ରାଜ୍ୟକୁ ଆସିଥିଲା, ଆଉ ଯେଉଁ ଭଜନ ମୋର ଭଜନ କରିବା ଦେବାଦେବୀମାନଙ୍କ ପାଇଁ ମଧ୍ୟ ଦୁର୍ଲଭ, କିନ୍ତୁ ଏଇ ଭଜନ ରାସ୍ତାକୁ ଆସି ଧନ ଚିନ୍ତା କରୁଛି, ଏଇଟା ଭକ୍ତକୁ ଯେତେ ଦୁଃଖ ନ ଲାଗେ, ଭଗବାନ ବେଶୀ ଦୁଃଖ ଲାଗେ, ଭଗବାନ ବ୍ୟତିବ୍ୟସ୍ତ ହେଇଯାଉଛି। ସେଥିପାଇଁ ସକାମୀ ଭକ୍ତର କାମନାକୁ ସାଙ୍ଗେ ସାଙ୍ଗେ ପୂର୍ଣ୍ଣ କରିଦିଅନ୍ତି ନିଜ ବାବା। ତେଣୁ ସେ ଜଗତଗୁରୁ, ତୁମେ ତାଙ୍କ ନିକଟକୁ ଯାଅ। ସଏବଂ ଭାର୍ଯ୍ୟା ବିପ୍ର ବହୁ ସ ପ୍ରାର୍ଥିତ ମୋହ, ବାରବାର ବାରବାର ଚିରକାଳ ବହୁ ନ୍ୟାୟ ଦର୍ଶନେନ। ଜୀବ ଗୋସ୍ୱାମୀ କହୁଛନ୍ତି, ବହୁ ନ୍ୟାୟ ଦେଖେଇଲେ, ବହୁ ଯୁକ୍ତି ଦେଖେଇଲେ। ସୁଶୀଳା ତାଙ୍କର ସ୍ୱାର୍ଥ ପାଇଁ ପଠେଇ ନାହାନ୍ତି, ସୁଦାମାଙ୍କର ସେବା କରିବେ, ବୈଷ୍ଣବ ସେବା, ଭକ୍ତର ସେବା ହବ। ଆଉ ବହୁ ନ୍ୟାୟ ଦେଇ ବାରମ୍ବାର ଏଭଳି ପ୍ରେରଣା କଲା ପରେ ସୁଦାମା କହିଲେ, ଯାହା ହଉ, ମୋତେ କାହିଁକି ପତ୍ନୀ ବାରବାର ଦ୍ୱାରକା ଯିବା ପାଇଁ କହୁଛନ୍ତି? ଏଥିରେ ଭଗବାନଙ୍କର କିଛି ବିଧାନ ଅଛି, ଭଗବାନଙ୍କର କିଛି ଇଚ୍ଛା ଅଛି। ସମଗ୍ର ଜୀବନ ଯେଉଁ ପତ୍ନୀ କେବେ ମୋ ପାଖରେ କିଛି ଆବେଦନ କରିନାହାନ୍ତି, କେବେ ପାଟି ଫିଟେଇ ନାହାନ୍ତି, ସେ କାହିଁକି କଥା କହୁଛନ୍ତି? ଅୟମ୍ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନମ୍। ସୁଦାମା ଧନ ପାଇଁ ଯାଇନାହାନ୍ତି, ମୋର ପରମ ଲାଭ କ'ଣ ହବ? ଅୟମ୍ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନମ୍, ଭଗବାନଙ୍କର ଦର୍ଶନ। ଦ୍ୱାରକାକୁ ଯିବି, ଭଗବାନ କୃଷ୍ଣଚନ୍ଦ୍ରଙ୍କୁ ମୁଁ ଦର୍ଶନ କରିବି, ଏଇଟା ହଉଛି ମୋ ଜୀବନର ପରମ ଲାଭ। ସୁଦାମା ଏଇଟା ଚିନ୍ତା କରି ଦ୍ୱାରକାପୁରରେ କାଲି ପହଞ୍ଚିଥିଲେ। ଇତି ସଞ୍ଚିତ୍ୟ ମନସା ଗମନାୟ ମତି ଦଧେ ଇତି ସଞ୍ଚିତ୍ୟ ମନସା। ଦ୍ୱାରକାପୁରକୁ ସୁଦାମାଙ୍କର ଯିବାର ଏକମାତ୍ର କାରଣ ଧନ ପାଇଁ ନୁହେଁ, ଭଗବାନଙ୍କୁ ମୁଁ ଦର୍ଶନ କରିବି। ଉତ୍ତମ ଶ୍ଳୋକଙ୍କୁ ଯାହାଙ୍କୁ ଯଶ ଶ୍ରବଣ ମାନେ ସଂସାର ଧ୍ୱଂସ ହେଇଯାଏ, ସେଇ ପ୍ରଭୁଙ୍କୁ ମୁଁ ସାକ୍ଷାତ ଚକ୍ଷୁରେ ଦର୍ଶନ କରି ଆସିବି ଯେ ମୋର ସଖା। ଇତି ସଞ୍ଚିତ୍ୟ ମନସା, ଏହା ଚିନ୍ତା କରି ପଥ ଭିତରେ କୃଷ୍ଣ ସନ୍ଦର୍ଶନମ ମହ୍ୟମ କଥଂସ୍ୟାତ ଇତି ଚିନ୍ତୟନ। ଏ ସୁଦାମା ପୁରୀରୁ ସେ ଯାଉଛନ୍ତି ଦ୍ୱାରକା ପୁରୀକୁ, କେବଳ ପଥ ଭିତରେ କେବଳ ଗୋଟିଏ ଚିନ୍ତା, ଆଉ କୌଣସି ଚିନ୍ତା ନାହିଁ। କୃଷ୍ଣ ସନ୍ଦର୍ଶନ ମହ୍ୟମ କଥଂସ୍ୟାତ ଇତି ଚିନ୍ତୟନ। ଭକ୍ତ ଭଗବାନଙ୍କୁ ସବୁବେଳେ ଅନ୍ତରରେ ଦର୍ଶନ କରୁଛି, ଭଗବାନଙ୍କର ଶକ୍ତିକୁ ଉପଲବ୍ଧି କରୁଛି, ଭଗବାନଙ୍କର କରୁଣା, ଭଗବାନଙ୍କର ଭକ୍ତବତ୍ସଳତା ଉପଲବ୍ଧି କରୁଛି, କିନ୍ତୁ ତାର ଅନ୍ତରରେ ସବୁବେଳେ ଗୋଟିଏ ଚିନ୍ତା, ମୁଁ କେବେ ପ୍ରଭୁଙ୍କୁ ଦର୍ଶନ ପାଇବି। ସୁଦାମା, କୃଷ୍ଣ ସନ୍ଦର୍ଶନ ମହ୍ୟମ କଥଂ ସ୍ୟାତ୍ ଇତି ଚିନ୍ତୟନ୍। ସମ୍ପୂର୍ଣ୍ଣ ପଥ ସେ ଅତିକ୍ରମ କରିଛି ତାର ଗୃହର ଠାରୁ ଦ୍ୱାରକା ପୁରୀକୁ, କିଛି ଚିନ୍ତା କରେନି, କେବଳ ଗୋଟିଏ ଚିନ୍ତା, କୃଷ୍ଣଙ୍କର ମୋର ଦର୍ଶନ ହବ କି ନା। ତେଣୁ ମୁଁ ତ ଅପରିଚିତ ଦ୍ୱାରକାପୁରରେ, ମୋର ବେଶଭୂଷା ଏଭଳି, ଆଉ ଦ୍ୱାରପାଳ କାଳେ ଅଟକେଇ ଦେବେ, ଆଉ ଭଗବାନ ତ ଦ୍ୱାରିକା ଦିଶ ହେଇଛନ୍ତି, ଆଉ କ'ଣ ବାଲ୍ୟକାଳର ସଖାର କଥା ମନରେ ଥିବ କି? ଭଗବାନ କ'ଣ ସାଂସାରିକ ଲୋକ ନା କ'ଣ? ସଂସାରରେ ଲୋକ ଚିହ୍ନିକି ଚିହ୍ନି ପାରେ ନା, ଧନର ଏଭଳି ମଦ, ପଦର ଏଭଳି ମଦ, ଲୋକ ଦେଖିଲେ ବି ବନ୍ଧୁକୁ ଚିହ୍ନି ପାରିବ ନା, ଦେଖିଲେ ବି ଚିହ୍ନେଇ ଦବ ନା ମନ, ହଁ ସିଏ ମୋ ସାଙ୍ଗରେ ଥିଲା, ମୋର ସାଙ୍ଗ, ମୋର ବନ୍ଧୁ, ଇଏ ମଦତା, ଆମେ ଦେଖିକି ବି ଭୁଲିଯିବା। କିନ୍ତୁ ଭଗବାନ ତାହା ନୁହନ୍ତି, ଭଗବାନଙ୍କର ତ ସାଂସାରିକ ଧର୍ମ ନାହିଁ, ବୈକୁଣ୍ଠ ଧର୍ମ, ଜୀବକୁ ତ ଅନାଦି କାଳ ଜୀବ ତାଙ୍କର, ସେ କ'ଣ ଜୀବକୁ ଭୁଲି ଯାଇଛନ୍ତି ନା କ'ଣ? ଅଚ୍ୟୁତ ସିଏ ସୁଦାମାଙ୍କୁ ଦେଖିଦେଇ ସୁଦାମା ଭାବୁଛନ୍ତି, ଆରେ ଭଗବାନ ବୋଧେ ମୋତେ ଚିହ୍ନି ପାରିବେ ନା। ଆରେ ଭଗବାନ କାହାକୁ ନ ଚିହ୍ନନ୍ତି, ଜୀବ ଭଗବାନଙ୍କୁ ଚିହ୍ନି ପାରେ ନା, ଜୀବ ଜାଣିପାରୁନି ପ୍ରଭୁ ମୋର କିଏ, ଭଗବାନ କ'ଣ ଚିହ୍ନନ୍ତିନି, ଭଗବାନ ପ୍ରତି ଜୀବକୁ ଜାଣନ୍ତି। ଆଉ ଅନନ୍ତ ବ୍ରହ୍ମାଣ୍ଡରେ ଆମେ କେଉଁ କେଉଁ ଜୋନିରେ ଥିଲେ, କେଉଁ କେଉଁ ସୁଖ ଦୁଃଖ ଭୋଗ କରିକି ଆସିଛେ ଭଗବାନଙ୍କୁ ଜଣା, ଆଉ ପୁଣି କେଉଁଠିକି ଯିବା, କେବେ ତାଙ୍କ ନିକଟକୁ ଫେରିବା, କ'ଣ ଖାଇବା, କ'ଣ ଶୋଇବା, ସବୁ ହିସାବ ତାଙ୍କ ପାଖରେ ଅଛି, ଆସି ଜାଣନ୍ତି ନା ଆମକୁ ସୁଦାମା। କିନ୍ତୁ ପଥ ଭିତରେ ଭକ୍ତର କ'ଣ କି, ପ୍ରେମର ଲକ୍ଷଣ ହେଲା ସବୁବେଳେ ଆଶଙ୍କା ସୃଷ୍ଟି, ଯାହାକୁ ଯିଏ ଭଲ ପାଏ ସବୁବେଳେ ବିଘ୍ନ ଆଶଙ୍କା ହବ। ଆପଣ ପୁଅକୁ ଭଲ ପାଉଥିବେ, ସେ ବଜାରକୁ ଯାଇଥିବ ବା ଦୋକାନକୁ ଯାଇଥିବ, ଆରେ କାଳେ ଆସିବା ଡେରି ହେଲା, କାଳେ ସାଇକେଲ ଗୋଟେ ଧୋକା ଲାଗିଗଲା କି, ପୁଣି ବାଟରେ ପଡ଼ିଗଲା କି, ଏଇଟା ପ୍ରେମର ଲକ୍ଷଣ, ସ୍ନେହର ଲକ୍ଷଣ। ସୁଦାମା ଆଜି ଚିନ୍ତା କରୁଛି, ଭଗବାନଙ୍କର ମୋର କ'ଣ ଦର୍ଶନ ହେଇପାରିବ, ଆଉ ସଖା ମୋତେ ଚିହ୍ନି ପାରିବେ କି? ଆରେ ଦ୍ୱାରକାଧୀଶ ହେଇଛନ୍ତି ଷୋଳ ସହସ୍ର ଶହେ ଆଠ ରାଣୀ ଯେଉଁଠି ଅଛନ୍ତି, ଏତେ ପ୍ରଚୁର ଭୋଗ, ପାଣ୍ଡବମାନଙ୍କୁ ଦୟା କରୁଛନ୍ତି, ଯୁଦ୍ଧରେ ଯାଇ ଅସୁରମାନଙ୍କୁ ମାରୁଛନ୍ତି, ଆଉ ସୁଦାମା, ମୁଁ ଯେଉଁ ବାଲ୍ୟ ଅବସ୍ଥାରେ ମୁଁ ସୁଦାମା ତାଙ୍କର ସଖା ଥିଲି, କ'ଣ ଚିହ୍ନି ପାରିବେ? ଏଇ ଚିନ୍ତାରେ ଯାଇ ଦ୍ୱାରକାପୁରରେ ପହଞ୍ଚନ୍ତି। ତ୍ରିଣୀ ଗୁଳୁମାଣି ଅତିତ୍ୟାୟ ତ୍ରିଶ କକ୍ଷାଚ ସଦିଜ, କେହି ଦ୍ୱାରକାପୁରରେ ଆଜି ସୁଦାମାଙ୍କୁ ଅଟକେଇ ନାହାନ୍ତି, କାହାର ଶକ୍ତି ଅଛି? ଭକ୍ତର ଭକ୍ତି ହେଉଛି କିଭଳି ନା, ଗଙ୍ଗା ଜଳ ଭଳି। ଗଙ୍ଗା ଜଳ ଯଦି ସମୁଦ୍ର ଆଡ଼କୁ ଧାଇଁ ଧାଇଁ ଯାଉଛି, ଆପଣ କେତେ ବନ୍ଧ କଲେ ତାକୁ ଅଟକେଇ ପାରିବେ? ଆରେ ସୁଦାମାଙ୍କର ମନ, ସୁଦାମାଙ୍କର ଅନ୍ତର ନିର୍ମଳ ଗଙ୍ଗା ଜଳ ଭଳି, ଆଉ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପ୍ରେମର ସାଗର, ଆଉ ସେ ତାଙ୍କ ପାଖକୁ ଧାଇଁ ଧାଇଁ ଯାଉଛନ୍ତି, ଏ ଦ୍ୱାରପାଳ ସେ ଅଟକେଇ ଦେବେ? ସେ ଅଟକଉ ନାହାନ୍ତି। ସଦିଜ ବ୍ରାହ୍ମଣ ମାନଙ୍କ ସହିତ ତିନୋଟି ବିଶାଳ ସୈନ୍ୟ ଛାଉଣୀଙ୍କୁ ଅତିକ୍ରମ କରି, ଆଉ ତିନୋଟି ଦ୍ୱାର, ପୁର ଦ୍ୱାର, ଅଭ୍ୟନ୍ତର ଦ୍ୱାରକୁ ଅତିକ୍ରମ କରି, ଯାହାକି ଅଗମ୍ୟ ବୃଷ୍ଣୀ ଅନ୍ଧକ ବଂଶର ଯେଉଁଠି କେହି ପ୍ରବେଶ କରିପାରନ୍ତି ନା, ଯାଇ ରୁକ୍ମିଣୀଙ୍କ ଦ୍ୱାର ଦେଶରେ ପହଞ୍ଚିଗଲେ ଅଗଣାରେ। ଆପଣ ଚିନ୍ତା କରନ୍ତୁ, ବ୍ରାହ୍ମଣମାନେ କିଭଳି ଜାଣିଲେ ଯେ ସୁଦାମା ଚାହୁଁଛନ୍ତି ରୁକ୍ମିଣୀଙ୍କ ଘରକୁ ଯିବା ପାଇଁ? କାରଣ ବ୍ରାହ୍ମଣମାନେ ସୁଦାମାଙ୍କୁ ନେଇ ଗଲାବେଳେ କେବଳ ଗୋଟିଏ ପ୍ରଶ୍ନ କରିଛନ୍ତି, ତୁମେ କାହା ସହିତ ସାକ୍ଷାତ କରିବା ପାଇଁ ଚାହୁଁଛ? ନା, ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସାକ୍ଷାତ କରିବା ପାଇଁ ଚାହୁଁଛି। ଆଉ ବ୍ରାହ୍ମଣମାନେ କହିଲେ, ଭଗବାନ କେଉଁଠି ଥାଆନ୍ତୁ ବା ନଥାନ୍ତୁ, ରୁକ୍ମିଣୀ ଅତି ମାନବତୀ, ତ ତେଣୁ ରୁକ୍ମିଣୀଙ୍କ ଗୃହରେ ନିଶ୍ଚିତ ଥିବେ, ତୁମେ ଆସ। ତେଣୁ ବ୍ରାହ୍ମଣମାନେ ଦୂରରୁ ରୁକ୍ମିଣୀଙ୍କର ଅଗଣାରେ ଛାଡ଼ିଦେଇ ସୁଦାମାଙ୍କୁ ପଳାଇଛନ୍ତି। ସୁଦାମା ଯେତେବେଳେ ରୁକ୍ମିଣୀଙ୍କ ଅଗଣାରେ ଦଣ୍ଡାୟମାନ ହୋଇଛନ୍ତି, ଗତକାଲି କଥା ଏଠୁ ବିଶ୍ରାମ ଥିଲେ, ତଙ୍ଗ ବିଲକ୍ୟ ଅଚ୍ୟୁତ ଦୂରା ପ୍ରିୟା ପର୍ଯ୍ୟଙ୍କା ସ୍ଥିତ, ପ୍ରିୟାଙ୍କର ପର୍ଯ୍ୟଙ୍କରେ, ରୁକ୍ମିଣୀଙ୍କ ପର୍ଯ୍ୟଙ୍କରେ ଭଗବାନ ବସିଥିଲେ, ରୁକ୍ମିଣୀଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି। ସୁଦାମାଙ୍କୁ ଦୂରରୁ ଦେଖିଦେଲେ, ତଙ୍ଗ ବିଲକ୍ୟ ଅଚ୍ୟୁତ ଦୂରା, ସେ ତ ଅଚ୍ୟୁତ ଭାବ, ତାଙ୍କ ସହିତ ଯେକୌଣସି ଭାବରେ ଯଦି ସମ୍ବନ୍ଧଟା ଯୋଡ଼ି ଦିଆଯାଏ, ସେ ଚ୍ୟୁତ ହବ ନା। ଭକ୍ତିଭାବ ହଉ, ଯେକୌଣସି ଭାବରେ, ଯେଭଳି ବହୁ ଅସୁର ଅଛନ୍ତି, ଶିଶୁପାଳ କଂସାଦି ଅସୁର ଭୟ ସମ୍ବନ୍ଧରେ ଭଗବାନ ସହିତ ସମ୍ବନ୍ଧ ଯୋଡ଼ି ଦେଇଥିଲେ, ସର୍ବତ୍ର ଭଗବାନ ଦର୍ଶନ କରିଥିଲେ। ସେ ଅଚ୍ୟୁତ କିଏ କେଉଁ ଭାବରେ ଭଗବାନ ସହିତ ସମ୍ବନ୍ଧ ଯୋଡ଼ିଦେଲା ମାନେ ଭଗବାନ ତାକୁ କାଟନ୍ତି ନା। ସଂସାରୀ ସମ୍ବନ୍ଧ କଟିଯିବ, ଭଗବତ ସମ୍ବନ୍ଧ ନିତ୍ୟ। ପ୍ରଭୁ କେବେ, ଆମେ ଯେଉଁ ନାମ କରୁଛେ, ପ୍ରଭୁଙ୍କର ସେବା କରୁଛେ, ବିଗ୍ରହ ସେବା କରୁଛେ, ଭଗବାନଙ୍କର ନାମ କୀର୍ତ୍ତନ କରୁଛେ, ଏ ଅକ୍ଷୟ ଭଗବାନ ସହିତ ସମ୍ବନ୍ଧ ଏହି ଜନ୍ମରେ ଯଦି କଟି ଯାଉଛି ବି, ପୁଣି ଭଗବାନ ଯୋଡ଼ିଦେବେ। ସେ ଅଚ୍ୟୁତ ଭଗବାନ କୌଣସି ହିସାବରେ ଜୀବକୁ ଭୁଲିବା ପାଇଁ ଚାହାନ୍ତି ନା। ଆମର ଆମେ ତ ହତଭାଗା ଯିବ, ଆମେ ଭଗବାନଙ୍କୁ ଭୁଲି ଯାଉଛେ। ତଙ୍ଗ ବିଲକ୍ୟ ଦୂରାତ୍ ଅଚ୍ୟୁତ ପ୍ରିୟା ପର୍ଯ୍ୟଙ୍କ ମାସ୍ତିତ ସହସା ଉଥାଏ ଅଭ୍ୟେତି, ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, ରୁକ୍ମିଣୀଙ୍କୁ ଅନାଦର କଲେ ଏଥିରେ। ରୁକ୍ମିଣୀ ପାଖରେ ବସିଛନ୍ତି, ରୁକ୍ମିଣୀକୁ ଅନାଦର କରି ଧାଇଁ ଧାଇଁ ଆସିଲେ, ସୁଦାମାଙ୍କୁ ଆଲିଙ୍ଗନ କଲେ। ଗତକାଲି ଆମମାନେ ଶୁଣୁଥିଲେ, ସୁଦାମାଙ୍କୁ ଆଲିଙ୍ଗନ କଲା ପରେ ଆଲିଙ୍ଗନ ସମୟରେ କଣ ଅବସ୍ଥା ହଉଛି ନା, ବହୁ କ୍ରନ୍ଦନ କରୁଛନ୍ତି ପ୍ରଚୁର। ସତେ ଯେଭଳି ସୁଦାମାଙ୍କୁ, ସୁଦାମାଙ୍କର ଅନ୍ତରରେ ଭକ୍ତିରସ ପ୍ରାବିତ ହଉଛି ଭଗବାନଙ୍କ ପାଇଁ, ଆରେ ଭଗବାନ ମୋତେ ଆଜି ଆଲିଙ୍ଗନ। ଆପଣ ବିଚାର କରନ୍ତୁ, ସୁଦାମାଙ୍କର ଅବସ୍ଥା କଣ ହେଇଥିବ, ସଂସାର ଲୋକ, ପୁତ୍ର ସ୍ତ୍ରୀ କନ୍ୟା ଏମାନେ ଆମର ନୁହନ୍ତି, ଏମାନେ ଆମର ନଥିଲେ, ଏମାନେ ଆମର ରହିବେ ନା। ଏମାନେ ଆମକୁ ଟିକେ ଆଦର ଦେଇଦେଲେ, ଆମକୁ ଟିକେ ସ୍ନେହ ଦେଇଦେଲେ, ଆମ ଶରୀରକୁ ସ୍ପର୍ଶ କଲେ ଆମକୁ କେତିକି ଆନନ୍ଦ ଲାଗୁଛି। ଆଜି ଆମର ପ୍ରକୃତ ବନ୍ଧୁ ଯେ ଭଗବାନ, ସେ ଆଜି ସୁଦାମାଙ୍କୁ ଆଲିଙ୍ଗନ କରୁଛନ୍ତି। ସୁଦାମାଙ୍କର ଅନ୍ତର ଅତି, ଯାହା କୁହନ୍ତି, ଭକ୍ତିରସରେ ନିମଜ୍ଜିତ ହୋଇଛି। ଆଉ ଭଗବାନ ଭକ୍ତକୁ ଆଲିଙ୍ଗନ କଲେ ଅଧିକା ଆନନ୍ଦିତ କିଏ ହୁଅନ୍ତି, ଭକ୍ତ ନା ଭଗବାନ? ଭଗବାନଙ୍କର ଅନ୍ତର ଅଧିକ ଆନନ୍ଦିତ ହେଇଯାଏ। ଦ୍ୱାରକାପୁର ସମୁଦ୍ର ପାଖରେ, ଲବଣ ସମୁଦ୍ର ପାଖରେ ପ୍ରଭୁ ରହିଥିଲେ, କିନ୍ତୁ ଭଗବାନଙ୍କର ଅନ୍ତର ଲବଣ ସମୁଦ୍ର ନୁହେଁ। ଭଗବାନଙ୍କର ଅନ୍ତର ସତେ ସେଭଳି ପୟୋ ସମୁଦ୍ର, ଭକ୍ତି ରସର ସମୁଦ୍ର ଭଗବାନଙ୍କ ଅନ୍ତରରେ। ଆଉ ସେଇଟା ଉଦ୍ବେଳିତ ହେଲା ସୁଦାମା ଚରିତ୍ରରେ। ଭଗବାନ ସୁଦାମାଙ୍କୁ ଧରିଛନ୍ତି, ଆଲିଙ୍ଗନ କରିଛନ୍ତି, ସମସ୍ତେ ରୁକ୍ମିଣୀ ଆଦି ସମସ୍ତେ ପାଟ ମହିଷୀମାନେ ଦାସଦାସୀମାନେ ଦେଖୁଛନ୍ତି, ଆରେ ଏଭଳି କାନ୍ଦୁଛନ୍ତି କାହିଁକି? ହଁ, ଆମେ ଦେଖିଛୁ ବ୍ରାହ୍ମଣଙ୍କୁ ଭଗବାନ ଆଦର କରନ୍ତି, କିନ୍ତୁ ସୁଦାମା କୌଣସି ବ୍ରାହ୍ମଣଙ୍କୁ ତ ଭଗବାନ ଆଲିଙ୍ଗନ କରନ୍ତି ନା। ଆଉ ଯଦି ତାଙ୍କର ସଖା ହେଇଥାନ୍ତି, ତାଙ୍କୁ ଆଲିଙ୍ଗନ କଲେ, ଏତେ କ୍ରନ୍ଦନ କରୁଛନ୍ତି କାହିଁକି? ବିପୁଳ ଅଶ୍ରୁ ଭଗବାନ ଧାରାଧାର ହେଇ ତାଙ୍କ ଚକ୍ଷୁରୁ, ପୁଣ୍ଡରାକ୍ଷକଙ୍କର ଚକ୍ଷୁରୁ ଲୋତକ ଆସୁଛି। ସୁଦାମାଙ୍କୁ ପୁରା ଅଭିଷିକ୍ତ କରିସାରିଲେଣି, ଭକ୍ତ ପ୍ରତି ଭଗବାନଙ୍କର କେଉଁ ସ୍ନେହ ଭଗବାନ ଦେଖେଇଲେ ସୁଦାମା ଚରିତ୍ରରେ। କେତେ ଭକ୍ତକୁ ସେ ଆଦର କରନ୍ତି, ଲକ୍ଷ୍ମୀଙ୍କୁ ତ୍ୟାଗ କରି ସୁଦାମାଙ୍କୁ ଧରିଛନ୍ତି ବହୁ ସମୟ। ଗତକାଲି କଥା ଏଠି ବିଶ୍ରାମ ଥିଲେ, ପୁଣି ଏ ଶ୍ଳୋକରୁ ମୁଁ ଆରମ୍ଭ କରୁଛି। ଅଥ ଉପବେଶ୍ୟ ପର୍ଯ୍ୟଙ୍କେ ସ୍ୱୟଂ ସଖ୍ୟୁ ସମର୍ହଣମ୍ ଉପହୃତ୍ୟ ବନିଜସ୍ୟ ପାଦ ଉପାଦା ବନେ ଜନି ଅସ୍ୟ। ଏ ସୁଦାମା ଭଗବାନ କ'ଣ କଲେ ନା ଅର୍ଥ ଉପବେଶ୍ୟ ବହୁ ସମୟ ଆଲିଙ୍ଗନ କଲା ପରେ ଇଏ ଭଗବାନ ଯୋଗମାୟାଙ୍କର ଭଗବାନଙ୍କର ଯେଉଁ ଶକ୍ତି ଯୋଗମାୟାଙ୍କର କାର୍ଯ୍ୟ ଯଦି ଭଗବାନ ସୁଦାମାଙ୍କୁ ଚିରଦିନ ପାଇଁ ଆଲିଙ୍ଗନ କରି ରଖିଥାନ୍ତେ ବି ସୁଦାମାଙ୍କର ବିରକ୍ତ ଆସିନଥାନ୍ତା ଏଇ ଭଗବାନଙ୍କର ବିରକ୍ତ ବି ଆସିନଥାନ୍ତା କାହିଁ ଦେଖୁନାହାନ୍ତି ଅନାଦି କାଳରୁ ଗଙ୍ଗା ମାତା ଧରଣୀ ମାକୁ ଆସିବା ପୃଷ୍ଠ ଏ ଭୂପୃଷ୍ଠକୁ ଆସିବା ଠାରୁ ସମୁଦ୍ର ଆଡ଼କୁ ବୋହୁଛନ୍ତି ସମୁଦ୍ର କେବେ ବିରକ୍ତ ହେଉଛନ୍ତି ସେ ଆନନ୍ଦିତ ହେଉଛନ୍ତି ଆଉ ଗଙ୍ଗା ମା ବି ନିରବଚ୍ଛିନ୍ନ ବୋହୁଛନ୍ତି ସେଭଳି ଭକ୍ତର ମନ ନିର୍ମଳ ଶୁଦ୍ଧ ଗଙ୍ଗା ଜଳ ଭଳି ଆଉ ଭଗବାନ ଭକ୍ତିରସର ସମୁଦ୍ର ତେଣୁ ସୁଦାମା ଯଦି ସବୁଦିନ ପାଇଁ ଆଲିଙ୍ଗନ ପାଇଥାନ୍ତେ ଭଗବାନଙ୍କର ସେ ତାଙ୍କ ମନରେ ବି ଟିକେ ବିରକ୍ତ ଆସିନଥାନ୍ତା ଆଉ ଭଗବାନ ଯଦି ସବୁଦିନ ପାଇଁ ଧରିଥାନ୍ତେ ସୁଦାମାଙ୍କୁ ତାହେଲେ ଭଗବାନଙ୍କର ବି ତୃପ୍ତି ହେଇନଥାନ୍ତା ଇଏ ଭକ୍ତିରସ କିନ୍ତୁ ଯୋଗମାୟା କ'ଣ କହିଲେ କହିଲେ ଆରେ ବାବା ଏତିକି ସମୟ ଧରିକି ରହିବେ ତାହେଲେ ସଂସାର ସବୁ କାର୍ଯ୍ୟ ତ ବନ୍ଦ ହେଇଯିବ ଇଏ ଦ୍ୱାରକାପୁରରେ ବ୍ରାହ୍ମଣ କ'ଣ କେବଳ ଆଲିଙ୍ଗନ କରି ରହିବେ ନା କ'ଣ ଅଥ ଅଥ ଚିର ପରିରମ୍ଭଣ ଅନ୍ତରମେବ ବହୁ ସମୟ ଦାସ ଦାସୀ ସହ ରୁକ୍ମିଣୀ କେବେ ଦେଖିନାହାନ୍ତି ଯେ ଭଗବାନ ଏତେ ସମୟ କାହାକୁ ଆଲିଙ୍ଗନ କରନ୍ତି ବଳଦେବ ଆସନ୍ତି ବଳଦେବ କୃଷ୍ଣଙ୍କୁ ଆଲିଙ୍ଗନ କରନ୍ତି କିନ୍ତୁ ଏତେ ସମୟ କାହାକୁ ଆଲିଙ୍ଗନ କରିନାହାନ୍ତି ଭଗବାନ ଆଉ ଦେଖୁନାହାନ୍ତି ଆମେ ମୂଳମୂତ୍ର କଫବାତ ପିତ ଶରୀର ପଞ୍ଚଧାତୁ ଏ ସପ୍ତ ଧାତୁରେ ଶରୀର ପଞ୍ଚ ମହାଭୂତର ଶରୀରକୁ ବନ୍ଧୁ ହେଇକି ଆଜି ବି ଆଲିଙ୍ଗନ କରି ରହିଛନ୍ତି ନା ଜୀବାତ୍ମା ସେ ପର କରିଦେଇଛନ୍ତି ଆଜି ପ୍ରସାଦ ପାଉଛେ ଆଜି ଭକ୍ତ ହେଇଛେ ଏଇ ଶରୀରରେ ବି ଆମକୁ ଆଲିଙ୍ଗନ କରି ରହିଛନ୍ତି କାଲି ଘୁଷୁରୀ ହବା କି କୁକୁର ହବା ବିଷ୍ଟା ଖାଇବା ସେ ଶରୀର ଭିତରେ ବି ରହୁଛନ୍ତି ତାଙ୍କଠୁ କିଏ ବନ୍ଧୁ ଅଛି ସେ ବା ଅଚ୍ୟୁତ ଥରେ ବନ୍ଧୁ ଆନ୍ଧି ହେଇଛନ୍ତି ମାନେ କାଟିବେ ନା ତେଣୁ ବହୁ ସମୟ ପରେ ଯୋଗମାୟାଙ୍କର ଏଇ ଯୋଜନା ସୁଦାମାଙ୍କ ଠାରୁ ସେ ବିଚ୍ଛେଦ ହେଲେ ବିଚ୍ଛେଦ ହେଲା ପରେ କ'ଣ କରୁଛନ୍ତି ନା କୌଣସି ଦାସଦାସୀଙ୍କୁ ଆଜି ଅନୁମତି ଦେଉନାହାନ୍ତି ବ୍ରାହ୍ମଣମାନେ ଆସିଲେ ଅତିଥିମାନେ ଆସିଲେ ଭଗବାନଙ୍କର ଦ୍ୱାରକା ଲୀଳା କ'ଣ କି ଭଗବାନ ତିନୋଟି ଲୀଳା କରିଛନ୍ତି 125 ବର୍ଷ ଭିତରେ ଗୋପଲୀଳା ଦ୍ୱାରକା ଲୀଳା ମଥୁରା ଲୀଳା ଗୋପଲୀଳା ଦ୍ୱାରା ତାଙ୍କର ପ୍ରେମୀ ଭକ୍ତକୁ ପୋଷଣ କରିଛନ୍ତି ଭକ୍ତ ଶିକ୍ଷା ଆଉ ମଥୁରା ଲୀଳା ବ୍ରହ୍ମଚାରୀମାନଙ୍କ ପାଇଁ ଶିକ୍ଷା କାରଣ ଗୁରୁ ଗୁରୁକୁଳକୁ ଗଲେ ଗୁରୁଗୃହରେ ଅଧ୍ୟୟନ କଲେ କିନ୍ତୁ ଗୃହସ୍ଥମାନଙ୍କ ପାଇଁ 100 ବର୍ଷ ଶିକ୍ଷା ଦେଇଛନ୍ତି ଗୃହସ୍ଥ ସାଧାରଣ ଯେଉଁ ଘର ଜଞ୍ଜାଳରେ ପଡ଼ିକି ରହିଛନ୍ତି ଲୋକ ସେ କିଭଳି ଉଦ୍ଧାର ହେବେ ଭଗବାନ ସାଧୁ ସେବା ବ୍ରାହ୍ମଣ ସେବା ବିଗ୍ରହ ସେବା ଦ୍ୱାରକାପୁରରେ ସ୍ୱୟଂ ଭଗବାନ ରାଜା ଭାବରେ ନିଜକୁ ଗୃହସ୍ଥ ବୋଲି ବିଚାର କରି 100 ବର୍ଷ ଲୀଳା କରିଛନ୍ତି ଆମର ଉଦ୍ଧାର ପାଇଁ ଆଜି କହିବେ ସୁଦାମାଙ୍କୁ କହିବେ ଅର୍ଥ ଉପବେଶ୍ୟ ପର୍ଯ୍ୟଙ୍କେ ସ୍ୱୟଂ ସଖ୍ୟୁ ସମର୍ହଣ କୌଣସି ଦାସଦାସୀଙ୍କୁ ଆଜି ସୁଦାମାଙ୍କର ସେବା ପାଇଁ କହୁନାହାନ୍ତି କାହିଁକି ଭଗବାନ କେବେ ଚାହାନ୍ତି ନା ଯେ ମୋ ଭକ୍ତର ସେବା ହେଲା ବେଳେ କେହି ଯଦି ବି ମୋ ଭକ୍ତକୁ ଅଲଗା ଦୃଷ୍ଟିରେ ଦେଖିଦିଏ ବା କଷ୍ଟବୋଧ କରେ ଭକ୍ତ ସେବାରେ ବା ନ୍ୟୁନ ଭାବ ମନେ କରେ ମୋର ପ୍ରୀତିବିଧାନ ହୁଏ ନା ମୋ ଭକ୍ତର ସେବାଟାକୁ ମୁଁ କରିବି ମୋର ପ୍ରୀତି ଅଛି କାଳେ ଏ ଦାସଦାସୀମାନେ ଏ ଅବଧୂତ ଭିକ୍ଷୁକ ସୁଦାମାଙ୍କୁ ନ ଚିହ୍ନି ପାରିକି କାଳେ ଅବହେଳାରେ ସେବା କରିଦେବେ କାଳେ ସୁଗନ୍ଧ ଜଳ ଦେବେ ନା କାଳେ ସେବାରେ ତ୍ରୁଟି ହେଇଯିବ ମୋର ଭକ୍ତ ଅପରାଧ ହେଇଯିବ ଭଗବାନ ଭକ୍ତ ଅପରାଧକୁ ଭୟ କରନ୍ତି କାହିଁକି ନା ଭକ୍ତ ତ ସବୁକିଛି ସମର୍ପଣ କରି ଜୀବନଟାକୁ ସଂସାର ସୁଖ କ'ଣ କହିବା ଏ ଶରୀରଟାକୁ ସମର୍ପଣ କରିଦେଇଛି ତାର ନିଜର ବୋଲି ତ କିଛି ନାହିଁ ନା ସବୁ ତ ଭଗବାନଙ୍କୁ ସମର୍ପଣ କରିଦେଇଛି ନା ଆଉ ସବୁ ତ ଭଗବାନଙ୍କର ହେଇଗଲା ଏଇଟା ଭବତୀୟ ବସ୍ତୁ ଏଇଟା ପ୍ରଭୁଙ୍କର ବସ୍ତୁ ନିଜର ଧନକୁ ଜଣେ କିଏ ଅନାଦର କରେ କି ଆମର କର୍ମାର୍ଜିତ ଧନକୁ ଆମେ ଅନାଦର କରୁନେ, ଆଉ ଭଗବାନ କିନ୍ତୁ ଭକ୍ତକୁ ଅନାଦର କରିବେ, କାରଣ ଭକ୍ତ ହେଉଛି ଭଗବାନଙ୍କର ଧନ, ଭଗବାନଙ୍କର ଲକ୍ଷ୍ମୀ ଧନ ନୁହେଁ, ଦ୍ୱାରକାପୁର ଧନ ନୁହେଁ କି ବୃନ୍ଦାବନ ଧନ ନୁହେଁ, ଭଗବାନଙ୍କର ଧନ କିଏ ନା ଭକ୍ତ। ନିଜ ଧନକୁ ଆମେ ଯେଭଳି ଆଦର କରନ୍ତି ଆଉ ଅତି ଯତ୍ନ କରନ୍ତି, ଭଗବାନ ଭକ୍ତକୁ ସେଇଭଳି ଆଦର ଯତ୍ନ କରନ୍ତି। ତେଣୁ ସୁଦାମାଙ୍କୁ, ସୁଦାମାଙ୍କର ସେବା କରିବା ପାଇଁ କୌଣସି ଦାସଦାସୀଙ୍କୁ ଆଜି ଡାକୁନାହାନ୍ତି, ସ୍ୱୟଂ ସଖ୍ୟୁ ସମାରହଣମ, ନିଜେ ସଖାର ସେବା ପାଇଁ ଯାହା ଯାହା ଦରକାର, ଧୂପ ଦୀପ ଜଳ ଯାହା ସବୁ ବସ୍ତୁ ଦରକାର, ଆରାଧିକ ବସ୍ତୁ ସବୁ ଆଣିଲେ, ନିଜେ ଆଣିଲେ, ସ୍ୱୟଂ ସ୍ୱୟଂ ସବୁ ଦେଢ଼ ଲାଗିଛି, ନିଜ ହସ୍ତରେ ଆଣିଲେ। ଆଉ ଭଗବାନ ସେତେବେଳେ ଏତେ ଯାହା କହନ୍ତି ଗମ୍ଭୀର ଥିଲେ, କେହି ପଚାରି ପାରୁନାହାନ୍ତି, ପ୍ରଭୁ ଆପଣ କାହିଁକି ଆମକୁ ଆଦେଶ ଦେଉନାହାନ୍ତି, ରୁକ୍ମିଣୀ ବି କିଛି କହିପାରୁନାହାନ୍ତି, ଏତେ ଗମ୍ଭୀର ଭକ୍ତ ସେବାରେ। ଆଉ ଜବରଦସ୍ତି ଭଗବାନ ଟାଣି ନେଇଗଲେ, କେଉଁଠି ବସେଇଲେ ନା ପରିଅଙ୍କେ, ରୁକ୍ମିଣୀଙ୍କ ପଲଙ୍କରେ ବସେଇଲେ। ଦାସଦାସୀ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଆରେ ଇଏ ଭିକ୍ଷୁକ ଅବଧୂତ, ଯାହାର ବସ୍ତ୍ରଭୂଷଣ ଠିକ ନାହିଁ, ତାର କି ସୌନ୍ଦର୍ଯ୍ୟତା ଅଛି ସେ ରୁକ୍ମିଣୀଙ୍କ ପଲଙ୍କରେ ବସିବ? ଭକ୍ତର ସୌନ୍ଦର୍ଯ୍ୟତା କ'ଣ ରୂପର ସୌନ୍ଦର୍ଯ୍ୟତା, ନା ଗୁଣର ସୌନ୍ଦର୍ଯ୍ୟତା, ନା ବସ୍ତ୍ରଭୂଷଣ ସୌନ୍ଦର୍ଯ୍ୟତା? ଭକ୍ତର ସୌନ୍ଦର୍ଯ୍ୟତା ହେଉଛି ଭକ୍ତି, ଭକ୍ତ ଭକ୍ତିରେ ସ୍ୱଭାବାନ, ଆଉ ଭକ୍ତିଟାକୁ ଜଗତ ଲୋକ ଦର୍ଶନ କରିପାରିବେ ନା, ଭକ୍ତି ତ ଭଗବାନଙ୍କର ସମ୍ପତ୍ତି, ଭଗବାନ ଦର୍ଶନ କରିପାରିବେ। ତେଣୁ ସୁଦାମାଙ୍କୁ ନେଇ ବସଉଛନ୍ତି କେଉଁଠି ନା ରୁକ୍ମିଣୀଙ୍କ ପର୍ଯ୍ୟଙ୍କରେ, ଯେଉଁଠି ରୁକ୍ମିଣୀଙ୍କ ସହିତ ନିଜେ ଭଗବାନ ବସନ୍ତି। ଭଗବାନ ଚାହିଁଥିଲେ କି ଅଲଗା କେଉଁ ସିଂହାସନରେ ବସେଇ ସୁଦାମାଙ୍କୁ ପାଦ ଧୋଇପାରିଥାନ୍ତେ, ଅତିଥିମାନଙ୍କ ପାଇଁ, ବ୍ରାହ୍ମଣମାନଙ୍କ ସେବା ପାଇଁ ଦ୍ୱାରକାପୁରରେ ସିଂହାସନର ଅଭାବ ନଥିଲା, ଶହ ଶହ ବ୍ରାହ୍ମଣ ପ୍ରତିଦିନ ଆସନ୍ତି ଭଗବାନ ସେବା କରନ୍ତି, କିନ୍ତୁ ଭଗବାନ ଚାହିଁଲେ ନା ମୋର ସଖା ସୁଦାମା ସାଧାରଣ ବ୍ରାହ୍ମଣ ଯେଉଁ ସିଂହାସନରେ ବସିକି ମୋ ହାତରୁ ସେବା ନେଉଛି, ସେ ସେଇ ସିଂହାସନରେ ବସୁ। ଭଗବାନ ଚାହିଁଲେ ଜଗତର ଲୋକ ଜାଣନ୍ତୁ ଭକ୍ତକୁ ମୁଁ କେଉଁ ସିଂହାସନ ଦିଏ, ମୋ ଠାରୁ ତ ବଡ଼ ସିଂହାସନ ଆଉ ସଂସାରରେ କାହାର ନାହିଁ, ତେଣୁ ମୁଁ କ'ଣ କରିବି, ମୁଁ ମୋ ସିଂହାସନରେ ମୋ ଭକ୍ତକୁ ବସେଇ। ଆଉ ସ୍ୱୟଂ ସଖ୍ୟୁ ସମରହରଣ ସୁଦାମାଙ୍କୁ ବସେଇଲେ ରୁକ୍ମିଣୀଙ୍କର ପଲଙ୍ଗରେ, ଉପହୃତ୍ୟ ଅବନିଜ୍ୟ, ନିଜେ ପାଦକୁ ଧୋଇ ଦେଉଛନ୍ତି, ଅତି ଆଦରରେ ଅତି ଭକ୍ତିରେ ଭଗବାନ ଭକ୍ତର ପାଦରଜକୁ ଧୋଇ ଦେଉଛନ୍ତି, ପାଦକୁ ଧୋଇ ଦେଉଛନ୍ତି, ଅଶ୍ୟ ପାଦ ଦୁଇ ପାଦକୁ ଧୋଇ ଦେଉଛନ୍ତି। ଆଉ ରୁକ୍ମିଣୀ କ'ଣ କରୁଛନ୍ତି ନା, ରୁକ୍ମିଣୀ ସେତେବେଳେ ସ୍ୱର୍ଣ୍ଣ ଭୃଙ୍ଗରେ ସ୍ୱର୍ଣ୍ଣ ଗଡ଼ୁରେ ଜଳ ଦେଉଛନ୍ତି, କେମିତି ନା ମନୋଭାବ ବୁଝିନେଲେ, ମୋ ସ୍ୱାମୀ ଯେତେବେଳେ ସେବା କରିବା ପାଇଁ ଗଲେଣି ଆଉ ମୁଁ କିଭଳି ସେବା ନ କରି, ସେ ତ ସତୀ, ଭଗବାନଙ୍କର ଲକ୍ଷ୍ମୀ ସ୍ୱୟଂ, ତେଣୁ ସେ ଜଳ ଦେଉଛନ୍ତି, ଭଗବାନ ସୁଦାମାଙ୍କର ଚରଣ କମଳକୁ ଧୋଇ ଦେଉଛନ୍ତି। ସୁଦାମା ଅତି ବିନୟ ଭାବ ତାଙ୍କର ଅତି କଷ୍ଟ ପାଉଛନ୍ତି, ଆରେ ମୋତେ ଭଗବାନ କେଉଁ ଦୃଷ୍ଟିରେ ଦେଖୁଛନ୍ତି, ସଖା ଦୃଷ୍ଟିରେ ଦେଖୁଛନ୍ତି ନା ବ୍ରାହ୍ମଣ ଦୃଷ୍ଟିରେ ଦେଖୁଛନ୍ତି ନା ଅତିଥି ଦୃଷ୍ଟିରେ, କିନ୍ତୁ ମୁଁ ତ ତମେ ଜାଣିପାରୁନି, ମୋତେ ତ ଆଲିଙ୍ଗନ କରିଦେଲେ, ଆଲିଙ୍ଗନ କରିଦେଲେ ମାନେ ମୋତେ ସଖା ରୂପରେ ଗ୍ରହଣ କରିନେଲେ, ଆଉ ଯଦି ମୋତେ ପ୍ରଣାମ କରିଥାନ୍ତେ ତ ମୋତେ ବ୍ରାହ୍ମଣ ରୂପରେ ଗ୍ରହଣ କରିଥାନ୍ତି, କିନ୍ତୁ ଆଲିଙ୍ଗନ କଲା ପରେ ପୁଣି କ'ଣ ମୋର ସେବା କଲେଣି। ଭଗବାନ ଆଉ ସୁଦାମାଙ୍କ ଭିତରେ ଗୋଟିଏ ଯାହା କହନ୍ତି ଅନ୍ତରର ଭାବ ଏମିତି ଅଛି, ସୁଦାମା ଚାହୁଁନାହାନ୍ତି ଯେ ଭଗବାନ ଦ୍ୱାରକାପୁରରେ ପ୍ରକଟ କରିଦିଅନ୍ତି ଏମାନଙ୍କ ସମସ୍ତଙ୍କ ଆଗରେ ମୁଁ ତାଙ୍କର ସଖା ବୋଲି, ଆଉ ଭଗବାନ ବି ଚାହୁଁନାହାନ୍ତି ସମସ୍ତେ ଜାଣନ୍ତୁ ସୁଦାମା କିଭଳି ମୋର ସଖା, ମୋର ବହୁ ସଖା ଅଛନ୍ତି, ବହୁ ସକାମ ସଖା ଅଛନ୍ତି, କିନ୍ତୁ ସୁଦାମା ସେଭଳି ନୁହେଁ, ସୁଦାମା ଧନ ପାଇଁ ଆସିନି, ସୁଦାମା ନିଷ୍କାମ ଭକ୍ତ। ଭଗବାନଙ୍କର ଅନ୍ତର ଭାବଟା କ'ଣ କି, ଭଗବାନ କେବେ ବି ଚାହୁଁନାହାନ୍ତି ସୁଦାମା ଯେ ମୋର ଧନ ପାଇଁ ଆସିଛି, ଏଇ କଥାଟା ମୁଁ ଦ୍ୱାରକାପୁରରେ ପ୍ରକଟ କରିଦେବି, ଏଇଟା ଯଦି ପ୍ରକଟ କରିଦେବି ସମ୍ମାନ କାଢ଼ିଯିବ, ଆରେ ମୋ ଭକ୍ତର ସମ୍ମାନ ପଳେଇବ, ସୁଦାମାର ସମ୍ମାନ ପଳେଇବ। ଆଉ ମୋ ଭକ୍ତର ସମ୍ମାନ ଯଦି ପଳେଇଗଲା, ମୋର ସମ୍ମାନ କେଉଁଠି ରହିଲା? ଆରେ ଜଗତର ଲୋକ ମୋତେ କାହିଁକି ପୂଜା କରୁଛନ୍ତି? ଭଗବାନଙ୍କୁ ଲୋକ କାହିଁକି ପୂଜା କରୁଛନ୍ତି? ଭକ୍ତ ପାଇଁ କହିଲେ କେହି ନୃସିଂହଦେବଙ୍କର ସେ ଉଗ୍ର ରୂପ କେହି ପୂଜା କରିଥାନ୍ତେ? ପତ୍ନୀ ପୂଜା କଲେ ନା, ବ୍ରହ୍ମା ପୂଜା କଲେ ନା, କି ପୂଜା କରିଥାନ୍ତା ଯଦି ପ୍ରହ୍ଲାଦ ନଥାନ୍ତେ? ସବୁଦିନ ଭଗବାନ ସେଭଳି ଭୟଙ୍କର ରୂପରେ ରହିଯାଇଥାନ୍ତେ, କେହି ନୃସିଂହଦେବଙ୍କୁ ପୂଜା କରିନଥାନ୍ତେ। ଭଗବାନଙ୍କୁ ଚିହ୍ନେଇଛନ୍ତି କିଏ? ସେ ଭକ୍ତ ନା। ତେଣୁ ଭକ୍ତର ମାନ, ଭକ୍ତର ସମ୍ମାନ ହେଉଛନ୍ତି ଭଗବାନଙ୍କର ମାନ, ଭଗବାନଙ୍କର ସମ୍ମାନ। ତେଣୁ ଭଗବାନ ପଦେ ପଦେ ଜଗିକି ସୁଦାମାଙ୍କୁ ଯାଉଛନ୍ତି। ଭକ୍ତ ଯେଭଳି ଭଗବାନଙ୍କର ସମ୍ମାନକୁ ଜଗେ, ଭଗବାନ ମଧ୍ୟ ଭକ୍ତର ସମ୍ମାନକୁ ଜଗୁଛନ୍ତି। ସୁଦାମା ଜଗୁଛନ୍ତି ମୋ ସଖାର ସମ୍ମାନ ନ ଯାଉ, ଆଉ ଭଗବାନ ଜଗୁଛନ୍ତି ମୋ ସଖାର ସମ୍ମାନ ନ ଯାଉ। ଦୁଇ ଜଣଙ୍କ ଭିତରେ ଗୋଟିଏ କମ୍ପିଟିସନ ଚାଲିଛି। ତେଣୁ ନେଇ ବସେଇଦେଲେ କେଉଁଠି ନା, ବସେଇଦେଲେ ରୁକ୍ମିଣୀଙ୍କ ସିଂହାସନରେ। ରୁକ୍ମିଣୀଙ୍କ ସିଂହାସନ, ରୁକ୍ମିଣୀଙ୍କ ପଲଙ୍ଗରେ ବସେଇ ଦେଇଛନ୍ତି। ରୁକ୍ମିଣୀ ଜଳ ଦେଉଛନ୍ତି, ଭଗବାନ ସୁଦାମାଙ୍କର ପାଦକୁ ଧୋଇ ଦେଉଛନ୍ତି। ଅବନିଜ୍ୟ ଅସୌ ପାଦ, ଦୁଇ ପାଦକୁ ଭଗବାନ ସୁଦାମାଙ୍କର ପାଦକୁ ଧୋଉଛନ୍ତି। ଭଗବାନ ପାଦକୁ ଧୋଉଛନ୍ତି, ସୁଦାମାଙ୍କର ଅବସ୍ଥା କ'ଣ? ସୁଦାମା ଭଗବାନଙ୍କୁ ବି ଧୋଇ ଦେଉଛନ୍ତି। ଭକ୍ତ କ'ଣ ଏତେ ଦାମ୍ଭିକ, ସୁଦାମା କ'ଣ ଏତେ ଦାମ୍ଭିକ ଯେ ସେ ଭଗବାନଙ୍କର ସେବାଟାକୁ ଏମିତି, ସଖାର ସେବାଟାକୁ ଏମିତି ଗ୍ରହଣ କରିନେବେ? ଭଗବାନ ତାଙ୍କର ପାଦକୁ ଧୋଇଲେ ବି ସୁଦାମା ଅଶ୍ରୁ ଜଳରେ ସତେ ଯେଭଳି ଭଗବାନଙ୍କୁ ଧୋଇ ଦେଉଛନ୍ତି, ସିଏ ଆରେ ପ୍ରଭୁ କ'ଣ କରୁଛନ୍ତି? ସୁଦାମାଙ୍କର ପାଦକୁ ଭଗବାନ ଧୋଉଛନ୍ତି, ଆଉ ଭଗବାନ ଧାରାଧାର ହିଁ ପ୍ରେମାଶ୍ରୁ, ଏ ସୁଦାମା ଧାରାଧାର ହିଁ ତାଙ୍କ ଚକ୍ଷୁରୁ ପ୍ରେମାଶ୍ରୁ ଆସୁଛି। ସିଏ କ'ଣ କରୁଛନ୍ତି ନା, ଭଗବାନଙ୍କର ମସ୍ତକରେ ସେ ପ୍ରେମାଶ୍ରୁ ପଡୁଛି, ପାଦଟା ଧୋଇଦେବେ। ଆଜ୍ଞା ଆପଣ ବସେଇଲେ ଦେଖିବ, ପାଦଟା ଧୋଇବେ ଯେତେବେଳେ ନିଶ୍ଚିତ ଦେଖିବେ ମଥାର ସିଧାର ରହିବ। ତେଣୁ ସୁଦାମା ପାଦଟାକୁ ସଙ୍କୋଚରେ କାଢ଼ିକି ନେଇ ପଳାଉଛନ୍ତି, କିନ୍ତୁ ଭଗବାନ ଜବରଦସ୍ତି ଟାଣି ଆଣୁଛନ୍ତି। ରୁକ୍ମିଣୀ ଜଳ ଦେଉଛନ୍ତି, ଆଉ ସୁଦାମାଙ୍କର ପାଦକୁ ଭଗବାନ ଧୋଉଛନ୍ତି। ଭଗବାନ ସୁଦାମାଙ୍କର ପାଦକୁ ଧୋଉଥା କଲାବେଳେ ତାଙ୍କର ଅନ୍ତର ଦଗ୍ଧୀଭୂତ ହେଉଛି। ଆରେ ଦ୍ୱାରକାପୁରରେ ମୁଁ ବହୁ ବ୍ରାହ୍ମଣଙ୍କର ସେବା କରିଛି, ମୋ ସୁଦାମା ଭଳି ନିଷ୍କାମ କିଏ ଅଛନ୍ତି? ତାର ସେବା ମୁଁ ଆଜି ପାଇଛି ବଡ଼ ଆନନ୍ଦରେ। ଆଉ ଭଗବାନ ଯେତେବେଳେ ସୁଦାମାଙ୍କୁ ସ୍ପର୍ଶ କରି ତାଙ୍କର ପାଦ ଭୂତ କରୁଛନ୍ତି, ସୁଦାମାଙ୍କର ଚକ୍ଷୁରୁ ଧାରଧାର ଲୋତକ ବୋହୁଛି, ସେ ତାଙ୍କର ପ୍ରେମାଶ୍ରୁ ଦ୍ୱାରା ଭଗବାନଙ୍କୁ ଅଭିଷେକ କରୁଛନ୍ତି। ପ୍ରଭୁ ଆପଣଙ୍କ ଚରଣ ଧୋଇଲେ ମୁଁ ଆପଣଙ୍କ ମସ୍ତକ ଧୋଉଛି, ମୋର ତ ଏଇ ଅଧିକାର ଅଛି। ଏଇଭଳି ଭାବରେ ଉପହୃତ୍ୟ ପାଦା ପାଦୋପାଦାବନ ଜନୀ, ଦୁଇ ପାଦକୁ ଧୋଇଦେଇ ଭଗବାନ ସୁଦାମାଙ୍କର ରୁକ୍ମିଣୀ ସେ ଜଳକୁ ସ୍ନାନ ପାଦଧୂତ ଜଳକୁ ନେଇଗଲେ। ଭଗବାନ ଦୁଇ ହାତରେ ସେ ଜଳକୁ ଧରିଲେ, ସୁଦାମାଙ୍କର ପାଦଧୂତ ଜଳକୁ ଧରିଲେ। ଧରି ଭଗବାନ କ'ଣ କରୁଛନ୍ତି ଦେଖନ୍ତୁ, ପାଦଧୂତ ଜଳକୁ ଧରି ଯେତେବେଳେ ଧରିଛନ୍ତି ସୁଖଦେବ ଗୋସ୍ୱାମୀ, ତା ପ୍ରେମନେତ୍ର ଭାଗବତମ ସୁଖଦେବ ଗୋସ୍ୱାମୀ ଅଧ୍ୟୟନ କରି କହିନାହାନ୍ତି ନା? ଭାଗବତଙ୍କୁ କେହି ଅଧ୍ୟୟନ କରି କହିପାରିବେ ନା, ଜ୍ଞାନ ବଳରେ କହିପାରିବେ ନା। ଆଉ ସୁଖଦେବ ଗୋସ୍ୱାମୀ ଭଳି ମହାତ୍ମା ଯାହାଙ୍କର ପରିନିଷ୍ଠ ବି ନୈଗୁର୍ଣ୍ଣ ଉତ୍ତମ ଶ୍ଳୋକ ଲୀଳୟା, ପରୀକ୍ଷିତଙ୍କ ଆଗରେ କାନ୍ଦି କାନ୍ଦି କହୁଛନ୍ତି, ହେ ପରୀକ୍ଷିତ ମୁଁ ବ୍ରହ୍ମବାଦୀ ଥିଲି, ମୁଁ ବ୍ରହ୍ମ ନିରାକାରକୁ ଧ୍ୟାନ କରୁଥିଲି, ଆଉ ପରିନିଷ୍ଠ ବି ନୈଗୁର୍ଣ୍ଣ ମୁଁ ତିନି ଗୁଣର ଉର୍ଦ୍ଧକୁ ଯାଇ ବ୍ରହ୍ମରେ ପୁରା ତଲ୍ଲୀନ ଅବସ୍ଥାରେ ଥିଲି। ପରୀକ୍ଷିତ କହିଲେ, ଗୁରୁଦେବ ଆପଣ ନିର୍ଗୁଣ ବ୍ରହ୍ମରେ ଆସକ୍ତ ଥିଲେ, ଆପଣଙ୍କର ଧ୍ୟାନକୁ କିଏ ଭାଙ୍ଗିଦେଲେ ନା? ଉତ୍ତମ ଶ୍ଳୋକ ଲୀଳୟା, ଭଗବାନଙ୍କର ଲୀଳା, ଭଗବାନଙ୍କର କରୁଣା କଥା, ପୁତନାର କରୁଣା କଥା, ଭଗବାନଙ୍କର ରୂପର ବର୍ଣ୍ଣନା ମୁଁ ଶୁଣିବା ମାତ୍ରେ ମୋର ଧ୍ୟାନ ଭାଙ୍ଗଲା, ମୋର ଧ୍ୟାନ ଭାଙ୍ଗିଗଲା। ମୁଁ ବ୍ରହ୍ମ ଧ୍ୟାନକୁ ଭାଙ୍ଗି ଆସି ମୁଁ ଭାଗବତ ମୋ ପିତାଙ୍କ ନିକଟରୁ ଶୁଣିଲି, ଆଉ ପିତାଙ୍କ ନିକଟରୁ ଯେଉଁ ଭାଗବତ ଶୁଣିଥିଲି ଆଜି ମୁଁ ସେଇଟା ତୁମକୁ କହୁଛି। କିନ୍ତୁ ବ୍ୟାସଦେବଙ୍କ ନିକଟରୁ ଭାଗବତ ଶୁଣିକି ସୁଖଦେବ ଗୋସ୍ୱାମୀ କହୁନଥିଲେ, ପ୍ରେମନେତ୍ରରେ ଦର୍ଶନ କରି ସମସ୍ତେ ଲୀଳା କହୁଥିଲେ। ଯେଉଁ ଯେଉଁ ଲୀଳା କହୁଥିଲେ ସେ ସାକ୍ଷାତ ଦର୍ଶନ କରୁଥିଲେ, କାରଣ ଲୀଳା ନିତ୍ୟ, ସୁଦାମା ଲୀଳା ବର୍ତ୍ତମାନ ବି ଚାଲିଛି, ଭଗବାନ ବା ସବୁ ବ୍ରହ୍ମାଣ୍ଡରେ ଲୀଳା କରୁଛନ୍ତି ସବୁବେଳେ ସବୁ ଜୀବକୁ ଉଦ୍ଧାର କରିବା ପାଇଁ। ଆପଣ କହିଲେ ଯଦି ଭଗବାନ ଲୀଳା ନ କରିଥାନ୍ତେ ଆପଣ କେଉଁଠି ଥାନ୍ତେ, ମୁଁ କେଉଁଠି ଥାନ୍ତି? ଯଦି ବି ଆମେ ସାଧୁ ହେଇଥାନ୍ତୁ, ସାଧୁ ହେଇ କ'ଣ ହରିକଥା ଆସ୍ୱାଦନ କରିପାରିଥାନ୍ତୁ? ଭଗବାନ ଲୀଳା କରିଛନ୍ତି ବୋଲି ତା ଭକ୍ତ ଭଗବାନର ଲୀଳାକୁ କୀର୍ତ୍ତନ କରି ଆମେ ଜୀବନ ଧାରଣ କରୁଛେ ନା। ଆଉ ଗୋପୀମାନେ ସେଇ କଥା କହିଲେ, ତବ କଥା ଅମୃତମ ତପ୍ତ ଜୀବନ, ଏ ସଂସାରରେ ଜୀବନଟା କ'ଣ କି ତପ୍ତ ଜୀବନ। ଆମର ଗୁରୁଦେବ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜ କୁହନ୍ତି, ତୋତଲା କଡ଼େଇରେ ପଡ଼ିକି ଛଟପଟ ଜୀବ ହଉଛି ତପ୍ତ ଜୀବନ। କିନ୍ତୁ ଗୋପୀମାନେ କହୁଛନ୍ତି, ତବ କଥା ଅମୃତମ ତପ୍ତ ଜୀବନ, ଆପଣଙ୍କର କଥା ହେଉଛି ଅମୃତ, ଏଇ ତପ୍ତ ଜୀବନକୁ ସେ ଶାନ୍ତ କରିବ। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରେମନେତ୍ରରେ ଭାଗବତର ସମସ୍ତ ଲୀଳାକୁ ଦର୍ଶନ କରୁଛନ୍ତି। ଯେତେବେଳେ ଭଗବାନ ଦୁଇ ହାତରେ ଜଳକୁ ଧରିଲେ, ସୁଦାମାଙ୍କର ପାଦଧୂତ ଜଳକୁ, ସୁଖଦେବ ଗୋସ୍ୱାମୀ ଭାବୁଛନ୍ତି ଭଗବାନ କ'ଣ କରିବେ, ପରୀକ୍ଷିତ ପଚାରୁଛନ୍ତି, ପ୍ରଭୁ କ'ଣ କରିବେ, କ'ଣ ପାନ କରିବେ କି ନା କ'ଣ କରିବେ? ସୁଖଦେବ ଗୋସ୍ୱାମୀ ଧ୍ୟାନ ନେତ୍ରରେ ଯେଉଁଠି ଯେଉଁଠି ରାଜନ ରାଜନ ସମ୍ବୋଧନ ଅଛି ସେଠି ବୁଝିବେ ଯେ ଗୋଟେ ବିଶେଷ କଥା ଅଛି। କାରଣ ପରୀକ୍ଷିତ ସୁଖଦେବ ଗୋସ୍ୱାମୀ କହିଲା ବେଳେ ଭାବ ବିହଳ ହେଇଯାଉଥିଲେ, ଆଉ ପରୀକ୍ଷିତ ଶ୍ରବଣ ବେଳେ ବି ବହୁବାର ଭାବ ବିହଳ ହେଇଯାଉ, ତାଙ୍କର ଭାବକୁ ଭଙ୍ଗ କରିକି ଗୋଟେ ଧ୍ୟାନ ଆଣନ୍ତି, ଶୁଣ ରାଜନ ଇ କ'ଣ କାର୍ଯ୍ୟ କଲେ, ପାଦକୁ ଧରିଛନ୍ତି, ପାଦ ଧୌତ ଜଳକୁ ଧରିଛନ୍ତି, ଅଗ୍ରହୀତ ଶିରସା ରାଜନ ଭଗବାନ ଲୋକ ପାବନ ବ୍ୟାଲିପ୍ତ ଦିବ୍ୟ ଗନ୍ଧେନ ଚନ୍ଦନ ଗୁରୁ କୁଙ୍କୁମେଇ। ରାଜନ ବୋଲି ଡାକିଦେଲେ, ହେ ପରୀକ୍ଷିତ ଭଗବାନ କ'ଣ କଲେ ସୁଖଦେବ ଗୋସ୍ୱାମୀଙ୍କୁ, ଏଇଟା ବଡ଼ ବିଚିତ୍ର ଆଶ୍ଚର୍ଯ୍ୟ ଲାଗିଲା, ଲୁଚେକି ଭଲା ସୁଦାମାର ଜଳକୁ ମସ୍ତକରେ ଧରିଥାନ୍ତେ, ସୁଦାମା ସମ୍ମୁଖରେ ଆଉ ସମସ୍ତ ରାଣୀଙ୍କ ସମ୍ମୁଖରେ ଦାସଦାସ ସମ୍ମୁଖରେ ଭକ୍ତର ସେବା କିଭଳି କରାଯାଏ ଦେଖେଇଲେ। କୃଷ୍ଣର ସମତା ହୋଇତେ ବଡ଼ ଭକ୍ତ ପଦ, କୃଷ୍ଣଙ୍କର ସମତା ଠାରୁ ଭଗବାନଙ୍କଠୁ ବଡ଼ କିଏ ହେଇପାରିବେ ନା, କିନ୍ତୁ ଭଗବାନ ଦେଖୁଛନ୍ତି ଭକ୍ତ ମୋ ଠାରୁ ବଡ଼। ଆତ୍ମା ହୋଇତେ କୃଷ୍ଣ ଭକ୍ତ ହଏ ପ୍ରେମାସ୍ପଦ, ଜଣେ ଶୁଦ୍ଧ ଭକ୍ତ କୃଷ୍ଣ ନିଜ ଠାରୁ ବି ଅଧିକ ପ୍ରେମାସ୍ପଦ କରନ୍ତି, କାହାକୁ, ତାଙ୍କର ଭକ୍ତକୁ। ଅଗ୍ରହୀତ ଶିରସା ରାଜନ ଭଗବାନ ଲୋକ ପାବନ, ରାଜନ ପରୀକ୍ଷିତକୁ ଡାକିଦେଲେ, ହେ ପରୀକ୍ଷିତ ଭଗବାନ କ'ଣ କଲେ, ଅଗ୍ରହୀତ ଶିରସା ଭଗବାନ ସେ ଜଳକୁ ନେଇ ସୁଦାମାର ଜଳକୁ ନେଇ ମସ୍ତ କରିଦେଲେ, କାହିଁକି ଦେଲେ ମସ୍ତକରେ, ଲୋକ ପାବନ। ଏଠି ଜୀବ ଗୋସ୍ୱାମୀ କହୁଛନ୍ତି ଭଗବାନ ପରମେଶ୍ୱର ଅପି, ସେ ପରମେଶ୍ୱର ହେଇ ମଧ୍ୟ ଅଗ୍ରହୀତ ଧାରଣ କଲେ, କେଉଁଠି ନା ଶିରସା। ଆଉ ସାବଧାନରେ କାଳେ ଠୋପେ ଜଳ ପଡ଼ିଯିବ କି, ରାଜନ କହିଲେ ଲୋକ ପାବନମ, ଏଠି କହୁଛନ୍ତି ତତ୍ ଶିକ୍ଷଣେନ ଲୋକାନ ପାବୟତୁମ, ଭଗବାନ ଯଦି ଏ ଶିକ୍ଷାଟା ନ କରିବେ, ଏ ଶିକ୍ଷାଟା ନ ଦେବେ, ସାଧାରଣ ଲୋକ କିଭଳି ଜାଣିବେ, ଜାଣିପାରିବେ ଲୋକ ପାବନ। ଆଉ ଭଗବାନ ସତେଜ ପରି ସୁଦାମାର ଜଳକୁ ନେଇ ଏ ତିନି ଜଗତର ଲୋକଙ୍କୁ ଦେଖେଇଲେ, ବ୍ରହ୍ମାଦି ଦିଗପାଳ ମାନଙ୍କୁ ଦେଖେଇଲେ, ଦେଖ ମୁଁ ଆଜି ପବିତ୍ର ହେଲି, ମୁଁ ମାଡ଼ ଖାଇକି ଥରେ ପବିତ୍ର ହେଇଥିଲି, ଥରେ ଗୋଇଠା ଖାଇକି ପବିତ୍ର ହେଲି, କିନ୍ତୁ ଆଜି ମୁଁ ଭକ୍ତର ପୂଜା କରିକି ଆଜି ପବିତ୍ର ହେଲି। ଯେତେବେଳେ ସରସ୍ୱତୀ ନଦୀ ତଟରେ ବିଚାର ପଡ଼ିଛି ମୁନିମାନଙ୍କ ଭିତରେ, ବ୍ରହ୍ମା ଶ୍ରେଷ୍ଠ ନା ଶିବଜୀ ଶ୍ରେଷ୍ଠ ନା ବିଷ୍ଣୁ ଶ୍ରେଷ୍ଠ, ତିନି ଜଣଙ୍କ ଭିତରେ କିଏ ଶ୍ରେଷ୍ଠ, ମୁନି ଋଷିମାନଙ୍କ ଭିତରେ ବିଭିନ୍ନ ଭିନ୍ନ ବାଦ ପ୍ରତିବାଦ ଆସିଛି, କିଏ ଶିବ ପୁରାଣ କହୁଛି, କିଏ ବିଷ୍ଣୁ ପୁରାଣ କହୁଛି, କିଏ କେତେ କଥା, କିଏ କହୁଛି ବ୍ରହ୍ମା ବଡ଼, କିଏ କହୁଛି ଶିବ ବଡ଼, କିଏ କହୁଛି ବିଷ୍ଣୁ ବଡ଼, ତେଣୁ ଜୀବ କିଏ 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 ସିଦ୍ଧାନ୍ତ ସ୍ଥାପନ କରିଦେବ ଯେ କିଏ ବଡ଼। ତେଣୁ ଭଗବାନ କ'ଣ କଲେ, ଏ ସାଙ୍ଗେ ସାଙ୍ଗେ ପ୍ରେରଣା ଦେଲେ ଋଷିମୁନିମାନଙ୍କ ଅନ୍ତରରେ, ଭଗବାନ କହିଲେ ମୁଁ ବଡ଼ ଏଇଟା କିଏ ଜାଣିବ, ମୋର ଶୁଦ୍ଧ ଭକ୍ତ ଜାଣିବ ନା? ତେଣୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଲା, ଠିକ ଅଛି, ଏହାର ସମାଧାନ କେବଳ କିଏ କରିପାରିବ? ନା ବ୍ରହ୍ମାଙ୍କର ପୁତ୍ର ଭୃଗୁ। ଭକ୍ତ ଜାଣିପାରିବ ନା କିଏ ବଡ଼ ବୋଲି, ଆଉ କିଏ ଜାଣିପାରିବ? ବେଳେ ଭୃଗୁଙ୍କୁ ପଠାଯାଉ। ଭୃଗୁ ଯେତେବେଳେ ସମସ୍ତେ ମୁନିଋଷିମାନେ କହିଲେ, ଦେଖ ଭୃଗୁ, ତୁମେ ତ ଭକ୍ତ ପ୍ରବର, ତୁମେ ଯାଅ ବ୍ରହ୍ମାଜୀ, ଶିବଜୀ ଆଉ ବିଷ୍ଣୁଙ୍କୁ ତିନି ଜଣଙ୍କ ନିକଟକୁ ଯିବ, ଏବଂ ତୁମେ ତିନି ଜଣଙ୍କ ଭିତରେ କିଏ ଶ୍ରେଷ୍ଠ ତୁମେ ନିରୂପଣ କରିବ, ଆଉ ତୁମେ କିଭଳି ନିରୂପଣ କରିବ ସେ ଉପାୟ ଆମେ କହିବୁ ନା। ଭୃଗୁ ଆଦେଶ ପାଇବା ମାତ୍ରେ ତାଙ୍କ ଅନ୍ତରରେ ଭଗବାନ ପ୍ରେରଣା ଦେଲେ। କଣ ପ୍ରେରଣା ଦେଲେ? ଆରେ ପରୀକ୍ଷା କରିବାକୁ ହେଲେ କାହାକୁ ସୁନ୍ଦର ଭାବରେ ପରୀକ୍ଷା କରାଯାଏ ନା? ଆପଣ ଦେଖିଛନ୍ତି ନା, ସାର୍ ଯେତେବେଳେ ଛୁଆକୁ ପରୀକ୍ଷା କରୁଛନ୍ତି, ପାଠ ପଢ଼ାଉଛନ୍ତି, ପାଠ ପଢ଼େଇଲା ବେଳେ ସରଳ ଭାବରେ ପଢ଼ାଉଛନ୍ତି, କିନ୍ତୁ ପରୀକ୍ଷା କଲାବେଳେ ସେ ନିଜେ କପି ଜଗୁଛନ୍ତି। ପରୀକ୍ଷା ମାନେ ସେଠି ତ କଠିନ ଜିନିଷ ଅଛି। ତେଣୁ ଇଏ ତ ଭକ୍ତ, ଭୃଗୁ ତ ଭକ୍ତ, କ'ଣ କରିବେ? ଯେତେବେଳେ ସଭା ଭିତରୁ ବାହାରିଛନ୍ତି, ସରସ୍ୱତୀ ନଦୀ ତଟରୁ ବାହାରିଛନ୍ତି, ତାଙ୍କ ଅନ୍ତରେ ଏଇ ଭାବନା ଆସିଲା, କହିଲା ଠିକ୍ ଅଛି, ମୁଁ ତିନି ଜଣଙ୍କୁ ପରୀକ୍ଷା କରିବି ତିନି ଉପାୟରେ ମୁଁ ପରୀକ୍ଷା କରିବି, ଦେଖିବା କିଏ କେତେ ଗଭୀର ପାଣି ଭିତରେ ଅଛି। କହିଲେ ବାପା ପାଖକୁ ଆଗେ ଯିବି। ବାପା ପାଖରେ ଯେ ମାନସିକ ଅପରାଧ ମୁଁ କରିବି, ମାନସିକ ଅପରାଧ ଆଗେ ଗଲେ କିଛି କହିଲେନି। ବ୍ରହ୍ମାଜୀ ଭରି ସଭାରେ ବସିଛନ୍ତି, ମୁନି ଋଷିମାନେ ବସିଛନ୍ତି, ଭୃଗୁ ଯାଇକି ପହଞ୍ଚିଲେ। ମୁଁ ଏଇ ପ୍ରସଙ୍ଗରେ କହୁଛି, ଭଗବାନ ଲୋକ ପାବନ, ଗୋଟିଏ ଶ୍ଳୋକ ଭାଗବତରେ ସେଠି ପାଇବେ, ଆଉ ଗୋଟିଏ ଶ୍ଳୋକ ଏଇଠି ପାଇବେ। ଭକ୍ତ ନିକଟରୁ ମାଡ଼ ଖାଇକି ଭଗବାନ କହିଲେ, ମୁଁ ଲୋକ ପାବନ, ଆଜି ଅଦ୍ୟହମ୍ ପବିତ୍ର, ମୁଁ ଆଜି ପବିତ୍ର ହେଇଗଲି ଭୃଗୁ। ତେଣୁ ଇଏ ଗଲେ ଯେତେବେଳେ ଯାଇ ପହଞ୍ଚିଯାଇଛନ୍ତି ବ୍ରହ୍ମାଙ୍କ ନିକଟରେ, ଭରି ସଭା ଭିତରେ ବ୍ରହ୍ମାଜୀ ବସିଛନ୍ତି, ସମସ୍ତେ ବ୍ରହ୍ମାଙ୍କର ସ୍ତୁତି କରୁଛନ୍ତି, ଭୃଗୁ ସିଧା ମଝିରେ ପଳେଇ ଆସିଲେ ବ୍ରହ୍ମାଙ୍କ ନିକଟକୁ, କିନ୍ତୁ କିନ୍ତୁ ପ୍ରଣାମ ବି କଲେ ନା, ମାନସିକ ଅପରାଧ କଲେ, ପ୍ରଣାମ ବି ଜଣାଇଲେ ନା, ସମ୍ମାନ କିଛି ଦେଲେ ନା। ଯେତେବେଳେ କିଛି କହିଲେ ନା, ବ୍ରହ୍ମାଜୀଙ୍କର ନେତ୍ର ଆରକ୍ତ ଲୋଚ ପୁରା ଲାଲ ପଡ଼ିଗଲା, କ୍ରୋଧରେ ଜଳିଗଲେ। କିନ୍ତୁ କ୍ରୋଧରେ ଜଳିଗଲା ପରେ ଚିନ୍ତା କଲା, ରେ ଇଏ ମୋ ପୁଅ ନା, ଯଦି ଆ ଉପରେ କ୍ରୋଧ ପ୍ରକାଶ କରି କିଛି କହିବି, ଲୋକ ମୋତେ ହିଁ ନିନ୍ଦା କରିବେ। ଦେଖ ପୁଅକୁ ପ୍ରଣାମ କରିବା ବି ଶିଖେଇବି। କିନ୍ତୁ ଭୃଗୁ ବୁଝିଦେଲେ, ଆଚ୍ଛା ଆଚ୍ଛା, ମୋ ବାପା କେତେ ଗଭୀର ପାଣି ଦେଲେ ମୁଁ ବୁଝିଦେଲି, ବାପାଙ୍କର କ୍ରୋଧ ବି ଅଛି, ଏମିତି କ୍ରୋଧାନ୍ୱିତ ହେଇଗଲେଣି, ତାହେଲେ ଇଏ ଭଗବାନ ହେଇପାରିବେନି ନା। ଭଗବାନ କେବେ କ୍ରୋଧ କରନ୍ତି ନା, ମୁଁ ତ ମାନସିକ ଅପରାଧ କରୁ କରୁ ଇଏ କ୍ରୋଧ କରିଗଲେଣି, ନା ଇଏ ଭଗବାନ ହେଇପାରିବା ନା। ଚାଲିଲେ, କହିଲେ ଯିବା ଭାଇଙ୍କ ପାଖକୁ ଯିବା ଦେଖିବା। କୈଳାସକୁ ଗଲେ, କୈଳାସକୁ ଗଲେ ଶିବଜୀ ପାର୍ବତୀ ଉଭୟ, ତାଙ୍କର ତ ବୃକ୍ଷ ନା, ଏ ବୃକ୍ଷ ହେଲା ଗୃହ, ନାମ ହେଲା ଆହାର, କେବଳ ନାମ, ଶଙ୍କର୍ଷଣଙ୍କର ନାମ, ସବୁବେଳେ ଶିବଜୀ ନାମ କରୁଛନ୍ତି। ଆଉ ଯେତେବେଳେ ଯାଇ ପହଞ୍ଚିଗଲେ, ଭାଇଙ୍କୁ ଦେଖିଦେଲେ, ଭୃଗୁଙ୍କୁ ଦେଖିଦେଇ, ଶିବଜୀ ଆଗେ ଆସୁଛନ୍ତି ଆଲିଙ୍ଗନ କରିବା ପାଇଁ। ଭକ୍ତର କ'ଣ କି, ଭକ୍ତର ଅନ୍ତରଟା, ଭକ୍ତ କାହାର ସମ୍ମାନକୁ ଅପେକ୍ଷା କରିବ ନା, କିନ୍ତୁ ଆଗେ ସମ୍ମାନ ଦେବ। ଶିବଜୀ ତ ଅତି ନିଷ୍କାମ ଭକ୍ତ, ଆରେ କୈଳାସକୁ ଭାଇ ଆସିଛନ୍ତି, ଭୃଗୁ ଆସିଛନ୍ତି, ଧାଇଁ ଧାଇଁକା ଯାଉଛନ୍ତି ତାଙ୍କୁ ଆଲିଙ୍ଗନ କରିବା ପାଇଁ। ଏଠି କ'ଣ କଲେ, ବାଚିକ ଅପରାଧ କଲେ। ହେଲେ ଦେଖିବା, ବାପାଙ୍କ ନିକଟ ତ ମାନସିକ ଅପରାଧ କରୁ କରୁ ବାପା ଏତିକି ସହିପାରିଲେ ନା, ଆଙ୍କୁ ଟିକେ ବାଚିକ ଅପରାଧ କରିବି ଆଉ। ଯେତେବେଳେ ଧାଇଁ ଧାଇଁକି ଆସୁଛନ୍ତି ଆଲିଙ୍ଗନ କରିବା ପାଇଁ, କହିଲେ ହେ ରହ, ଭୂତପତି ହେଇଛୁ, ସ୍ତ୍ରୀ ପାଖରେ ଅଛି, ଲଙ୍ଗଳା ହେଇକି ବୁଲୁଛୁ, ସ୍ନାନ ନାହିଁ, କିଛି ନାହିଁ, ଏ ଭସ୍ମ ଗୁଡ଼ାକ ଦେହରେ ବୁଲୁଛୁ, ସାପ ଗୋଟେ ଦେହରେ ପକେଇଛୁ, ମୋତେ ଛୁଇଁବା ପାଇଁ ଆସୁଛୁ, ମୁଁ ଶୁଦ୍ଧ ବ୍ରାହ୍ମଣ, ରୁହ ସେଠି ଆଉ। ଏତିକି କହ କହ ଶିବ ଉଠେଇଲେ ତ୍ରିଶୂଳ, ସତୀ ସତୀ ପଛେ ପଛେ ଧାଇଁଲେ, କହିଲେ ରୁହ ରୁହ ରୁହ, କ'ଣ କରିବାକୁ ଯାଉ, ଚାହିଁବ ତୁମର ଭାଇ। ଭୃଗୁ ବୁଝିଦେଲେ, ଆଚ୍ଛା ଭାଇ ମୋର କେତେ ଗଭୀର ପାଣିରେ ଅଛି ମୁଁ ବି ବୁଝିଦେଲି, ଯାହାର କ୍ରୋଧ ଅଛି ସେ ଭଗବାନ କେମିତି ହେବେ, ଏଇ ଭଗବାନ ହେଇପାରିବା, ଏତେ କ୍ରୋଧୀ। ଆରେ ଯଦି ନଥାନ୍ତେ, ସତୀ ନଥାନ୍ତା, ମୋତେ ଏଇ କୈଳାସରେ ମୁଁ ଆଜି ସମାଧି ଦିଆହେଇଥାନ୍ତା, ଇଏ କେମିତି ଭଗବାନ ହେବେ, ଯାହାର କ୍ଷମା କ୍ଷମା ନିଦାନ, ପ୍ରଣତ ଭକ୍ତର ସେ ପାଳନ କରନ୍ତି, ଭୁଲ କରିଦେଲେ ବି କୋଟି କୋଟି, ଯେତେବେଳେ ବିଭୀଷଣ ଆସି ଶରଣ ନେଲା, ସମସ୍ତେ ମନା କଲେ, ସମସ୍ତେ, ସୁଗ୍ରୀବ ଲକ୍ଷ୍ମଣ ଅଗ୍ନି ପ୍ରାୟ ହେଇଗଲେ, ଅଗ୍ନି ସମା ହେଇଗଲେ। ଭଗବାନ କହିଲେ ଦେଖ ଜୀବ ଯିଏ ଦୋଷ ଦେଖିବେ ଦେଖୁ, ମୁଁ ଦୋଷ ଦେଖିବାଟା ଶିଖିନି ଜୀବ, ମୁଁ କୌଣସି ସଂସାରୀ ଲୋକର ଜୀବ ଦେଖି ଦୋଷ ଦେଖିପାରିବେ ନା, ମୋର ଦୃଷ୍ଟି ନାହିଁ, ମୁଁ ତ ଦୋଷ କଣ ଜାଣେ ନା, ମୁଁ ଦୋଷ ଦେଖି ଶିଖିନି, ସଂସାରୀ ଲୋକ ଦୋଷ ଦେଖି ଶିଖିଛନ୍ତି। ଆଉ ତୁମେ କହୁଛ ବିଭୀଷଣର ଏଇ ଦୋଷ ସେ ଗୁପ୍ତଚର, ମୁଁ ଏଇଟା ଗ୍ରହଣ କରିବି ନା, ମୁଁ ଦୋଷ ଦେଖିପାରିବି ନା, ମୋ ପାଖେ ଗୋଟେ ଗୁଣ ଦେଖି ଦେଖି ଜୀବନ ଆସିଛି, ସବୁ ଦୋଷକୁ ଥରେ ଥରେ ଲକ୍ଷ୍ମଣ କହୁଛନ୍ତି, ଥରେ ଥରେ ସୁଗ୍ରୀବ କହୁଛନ୍ତି, ଆଉ ସମସ୍ତ ମନ୍ତ୍ରୀମଣ୍ଡଳ ସମସ୍ତେ କହୁଛନ୍ତି ହଁ ହଁ ସେ ଗୁପ୍ତଚର। କିନ୍ତୁ ରାମଚନ୍ଦ୍ର ମହାପ୍ରଭୁ କହିଲେ ନାଇଁ ନାଇଁ ସେ ପ୍ରଣତ ହେଇଯାଇଛି, ମୋ ଚରଣରେ ଶରଣରେ ଆସିଛି। ଲକ୍ଷ୍ମଣ ରାଗିଗଲେ, ଆଉ ମୁଁ ବାର ବାର ଏ କଥା କହିବା ମୋତେ ଭଲ ଲାଗେ, ପ୍ରଭୁ କିଭଳି ଆମର ଗୁଣ ଦେଖନ୍ତି। ଲକ୍ଷ୍ମଣ କହିଲେ କଣ ଆପଣ ଏତେ ଦାନୀ ହେଇଗଲେ, ଆର୍ ଯଦି ଶରଣ ଗଲେ ଆପଣ ନିଜକୁ ଦେଇ ଆତ୍ମାନ ବିଚ୍ଛତି, ବିଭୀଷଣ ଶରଣ ଗଲେ ତାଙ୍କୁ କଣ ଦେବେ ନା, ବିଭୀଷଣ ଶରଣ ଗଲେ ରାବଣର ବିନାଶ ପରେ ଲଙ୍କାରେ ରାଜା ହବ ବିଭୀଷଣ। ଆଉ ଲକ୍ଷ୍ମଣ ତ ଓଲଟା ଟିକେ, ଲକ୍ଷ୍ମଣ ବୁଲି ପଡ଼ିଲେ କହିଲେ ଆଚ୍ଛା ଆଚ୍ଛା ଆପଣ ଏତେ ଶରଣାଗତ ବତ୍ସଳ, ଆଉ ଆଜି ଯଦି ଯୁଦ୍ଧ ନ କରି ରାବଣ ଆସିକି ଆପଣଙ୍କ ଶରଣ ଯାଏ ଆପଣ ତାକୁ କଣ ଦେବେ। କହିଲେ ରାବଣକୁ କଣ ଦେବି, ଲୋକାତୀତ ଜିନିଷ ଦେବି, ଆଶାତୀତ ଜିନିଷ ଦେବି, ରାବଣ ଅଯୋଧ୍ୟା ସିଂହାସନ ରାଜା ହବ, ଭରତ ହେବିନି କି ମୁଁ ହେବିନି, ଆଉ ରାଜାଭିଷେକ କିଏ କରିବ ନା, ଅଯୋଧ୍ୟା ସିଂହାସନ ରାଜାଭିଷେକ ମୁଁ ରାମଚନ୍ଦ୍ର, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର, ଆଜି ଯଦି ରାବଣ ମୋ ଶରଣରେ ଯାଏ ଅଯୋଧ୍ୟାର ମୁକୁଟ ମୋ ମଥାରେ ଲାଗିବ ନା, ରଘୁବଂଶୀ ମଥାରେ ଲାଗିପାରିବ ନା, ରାବଣ ବଂଶଧର ମଥାରେ ଲାଗିବ, ଆଉ ରାବଣ ମସ୍ତକରେ ମୁଁ ଆଗେ ଦେବି। ଭଗବାନ ଏତେ ଶରଣାଗତ ବତ୍ସଳ, ଆଉ ଭୃଗୁ ସେ ଆଗଉଛନ୍ତି ଆରେ ଇଏ କେମିତି ଶରଣାଗତ, ମୋ ଦୋଷକୁ ଦେଖି ଏଭଳି କ୍ରୋଧ କରୁଛନ୍ତି ଭାଇ ହେଇକି, ନା ଇଏ ଭଗବାନ ହେଇପାରିବ ନା। ବ୍ରହ୍ମାଙ୍କ ପାଖରେ କେଉଁ ଅପରାଧ କଲେ, ମାନସିକ ଅପରାଧ, ଶିବଜୀଙ୍କ ପାଖରେ କେଉଁ ଅପରାଧ କଲେ, ବାଚିକ ଅପରାଧ। ଚାଲିଲେ ବିଷ୍ଣୁ ଲୋକଙ୍କୁ କହିଲେ ଦେଖିବା ଭଗବାନ କିଏ ମୋତେ କହିଛନ୍ତି ତ ପରୀକ୍ଷା କରିବେ, ଏଇ ଭାବନାଟା କିଏ ଦେଇଛନ୍ତି ଅନ୍ତରରେ ନା ଭଗବାନ ନିଜେ ପଶିଛନ୍ତି ଭୃଗୁଙ୍କ ଅନ୍ତରରେ। ଚୈତନ୍ୟ ଭାଗବତ ପଢ଼ିବେ ଜାଣିବେ, ଭଗବାନ କହିଲେ କିଏ ମୋତେ ପରୀକ୍ଷା କରିବାକୁ କହିଲେ, ମୁଁ ବୁଦ୍ଧି ନଥିଲେ ମୋତେ ପରୀକ୍ଷା କରିଦେବ, ମୋତେ ପରୀକ୍ଷା କରିକି ଜାଣିପାରିଲେନି, ମୁଁ ବା ଜଗତର ସବୁ ଜୀବକୁ ପରୀକ୍ଷା କରିକି ଦେଖୁଛି, ମୋତେ ପରୀକ୍ଷା କରିବେ କିଏ, ସେ ଉପାୟଟା ବି ମୁଁ ଦେବି। ଆଜ୍ଞା ପାଠ ପଢାଏ କିଏ, ମାଷ୍ଟର, କୋଶ୍ଚିନ୍ ତିଆରି କରେ କିଏ, ମାଷ୍ଟର। ଭୃଗୁର ଅନ୍ତର ଭିତରେ କୃଷ୍ଣ ପଶିଲେ, ବିଷ୍ଣୁ ପଶିଲେ, ପଶିକି କହିଲେ ଯା ବ୍ରହ୍ମାଙ୍କ ଏଭଳି ପରୀକ୍ଷା କରିବୁ, ଶିବଜୀ ଏଭଳି ପରୀକ୍ଷା କରିବୁ, ଆଉ ମୋତେ ବି ତାଠୁ ବଡ଼ ପରୀକ୍ଷା କରିବୁ। ଲକ୍ଷ୍ମୀଙ୍କ ସହିତ ପଲଙ୍ଗରେ ବସିଛନ୍ତି, ଲକ୍ଷ୍ମୀ ପାଦ ସମ୍ମାନ କରୁଛନ୍ତି, ଭୃଗୁଜୀ ଗଲେ ଦେଖିଦେଲେ, ଏବଂ ଏଠି କଣ କରୁଛନ୍ତି ନା ବାଚିକ ଅପରାଧ, ମାନସିକ ଅପରାଧ କରୁଛନ୍ତି, ଏଠି କାୟିକ ଅପରାଧ କରୁଛନ୍ତି, କାୟିକ ଅପରାଧର ଅତି ଗୁରୁତ୍ୱ, ଏଠି ତିନୋଟି ଅପରାଧ କରୁଛନ୍ତି ଏକା ସାଙ୍ଗରେ ଲଗେଇକି, ଆଗେ ଲଗେଇ ଲଗେଇ ମୁହଁକୁ ପୁରା ବିକୃତ କରିଦେଇଛନ୍ତି, ସମ୍ମାନ ନାହିଁ ଭଗବାନ, ପ୍ରଣାମ ଛାଡ଼ି ଦିଅନ୍ତି, ପ୍ରଣାମ କଲେନି, ଆଉ ବାଚିକ ଗାଳି ଦେଇ ଗାଇଛନ୍ତି ଅଳସୁଆ। ଏଠି ସ୍ତ୍ରୀ ସହିତ, ଏଠି ଲକ୍ଷ୍ମୀଙ୍କ ସହିତ ଏଠି ବସିକି ଆରାମସେ ଭୋଗ କରୁଛି, ସଂସାରୀ ଲୋକ କେତେ କଷ୍ଟ ପାଉଛନ୍ତି, ମାନସିକ ଅପରାଧ, ମୁହଁକୁ ବିକୃତ କଲେନି ପ୍ରଣାମ କଲେ ନା, ଆଉ ବାଚିକ ଗାଳି ଦେଇ ଦେଇ ବିଷ୍ଣୁ ଯାଉଛନ୍ତି, ଆଉ କାହିଁକି ଅପରାଧ କହି କହିକି ଗଲେ, ଲକ୍ଷ୍ମୀ ପାଦ ତଳେ ବସନ୍ତି, ସିଧା ଛାତିରେ ଗୋଟେ ପ୍ରହାର ଲଗେଇଲେ, ପାଦ ଗୋଇଠାଟେ ମାରି, କାୟିକ ମାନସିକ ବାଚିକ ତିନୋଟି ଅପରାଧ କରିଦେଲେ। ଭଗବାନ ଆଗେ କହିଲେ ସ୍ୱାଗତମ, ହେ ବ୍ରହ୍ମନ୍, ଆପଣ ଆସିଲେ ମୋତେ ଜଣେଇଲେ ନା ମୋର ଅପରାଧ ହେଇଗଲା, ମୁଁ ଜାଣିଥିଲା ଆପଣଙ୍କୁ ସ୍ୱାଗତ କରିଥାନ୍ତି, ସେଇଠି କହିଥିଲେ ଯେ ମୋର ଦୁଇଟା ଲାଭ ହେଲା, କଣ ଲାଭ ହେଲା ଜାଣିଛ, ତୁମେ ମୋତେ ଲାତ ମାରିଲ ଭୃଗୁ ନା, ମୁଁ ଟିକେ ଲକ୍ଷ୍ମୀ ମୋର ସେବା ଠିକସେ କରିପାରନ୍ତି ନା, କାହିଁ ମୋର ଟିକେ ଚଞ୍ଚଳତା ଦୋଷ ଅଛି, ଆଉ ମୋର ଟିକେ ପାପ ଥିଲା, ଆଜି ତୁମେ ଯେଉଁ ମୋତେ ପ୍ରହାର କଲ ନା, ମୋର କଳମଶ ଦୂର ହେଇଗଲା, ମୁଁ ସ୍ଥିର ହେଇଯିବି, ଲକ୍ଷ୍ମୀ ମୋତେ ଭଲ ଭାବରେ ସେବା କରିପାରିବେ। ଆଉ ତିନି ଲୋକ ଆଜି ପବିତ୍ର ହେଲା, ଆଗରୁ ପବିତ୍ର ହେଇନଥିଲା, ମୋ ଲୋକ ସହିତ ବୈକୁଣ୍ଠ ଲୋକ ସହିତ ମୁଁ ପବିତ୍ର ହେଲି, ଆଉ ମୋ ଶରୀରରେ ସବୁ ଲୋକ ରହୁଛି ନା, ସମସ୍ତେ ଆଜି ପବିତ୍ର ହେଲେ ନା, କାହିଁକି ନା ମୁଁ ଆଜି ଭକ୍ତ ରଜ ପାଇଲି, ତେଣୁ ତିନି ଲୋକ ଆଜି ପବିତ୍ର ହେଇଗଲେ। ଯେତେବେଳେ ଏତିକି କହିଦେଇଛନ୍ତି ଭୃଗୁ, ଭଗବାନଙ୍କ ଚରଣ ତଳେ ପଡ଼ିକି ଭୋଉ ହେଇ କାନ୍ଦିଲେ, କହିଲେ ପ୍ରଭୁ ଭଗବାନ ଆଉ କିଏ ହେବେ, ଆପଣଙ୍କ ଭଳି କ୍ଷମା ନିଦାନ ଭକ୍ତ ବତ୍ସଳ, ମୁଁ ଆପଣଙ୍କୁ କାୟିକ ମାନସିକ ବାଚିକ ତିନି ଅପରାଧ କଲା ପରେ ଆପଣ କହୁଛନ୍ତି ଭଗବାନ ଭୃଗୁର ଚରଣ କମଳକୁ ନେଇକି ଆସୁଛନ୍ତି? କହିଲି ଏ ବ୍ରାହ୍ମଣର ଚରଣ କମଳ କେତେ କୋମଳ, ମୋର ବକ୍ଷଟା କେତେ କଠୋର, ତୁମକୁ ବହୁ କଷ୍ଟ ହେଇଥିବ ଭୃଗୁ। ଭଗବାନ ଏହା କହୁଛନ୍ତି, ପାଦକୁ ସମ୍ମାନ କରୁଛନ୍ତି ଏବଂ କହୁଛନ୍ତି ଅଦ୍ୟ ଆଜି ମୁଁ ପବିତ୍ର ହେଇଗଲି। ଭୃଗୁ କ'ଣ କରିବେ, ଭଗବାନଙ୍କ ଚରଣ କମଳ ତରେ ଖାଲି ବୋ ହୋଇ କାନ୍ଦିକି ଲୁଟୁଛନ୍ତି, ହେ ପ୍ରଭୁ ଆପଣଙ୍କ ଭଳି କ୍ଷମା ନିଦାନ କିଏ ଅଛି, ଆପଣ ଏତେ ଭକ୍ତ ବତ୍ସ। ସେତେବେଳେ ଭଗବାନ କହିଥିଲେ ଆଜି ମୁଁ ପବିତ୍ର ହେଇଗଲି, ମୋ ବୈକୁ ତିନୋଟି ମୋର ଲାଭ ହେଲା। ଭଗବାନ କହିଲେ ଲକ୍ଷ୍ମୀ ନିଶ୍ଚଳ ହେଇଗଲେ, ତାଙ୍କର ସବୁବେଳେ ଚିନ୍ତା ରହୁଥିଲା, ଲକ୍ଷ୍ମୀଙ୍କର ଲାଭ ହେଲା, ମୋର ଲାଭ ହେଲା, ମୁଁ ଆଜି ପବିତ୍ର ହେଇଗଲି, ଆମ ବୈକୁଣ୍ଠ ଲୋକର ଲାଭ ହେଲା, ଆଉ ସବୁ ଜଗତର ଲାଭ ହେଲା। ଆଉ ଏଠି ବର୍ତ୍ତମାନ କହୁଛନ୍ତି ଅଗ୍ରହିତ ଶିରସା ରାଜନ ଭଗବାନ ଲୋକ ପାବନ ତତ୍ ଶିକ୍ଷଣ ନ ଲୋକନ ପାବୟତୁ। ଶିକ୍ଷା ଦ୍ୱାରା ଲୋକକୁ ଭକ୍ତର ପଦ ରଜ, ଭକ୍ତର ପଦ ରେଣୁ ଏ ଜଗତକୁ ପବିତ୍ର କରେ, ଲୋକକୁ ଶିଖେଇବେ। ବା ସୁଦାମାର ପାଦଧୂତ ଜଳକୁ ନେଇ ମସ୍ତ କରେ ଭଗବାନ ଅଗ୍ରହିତ ଶିରସା ରାଜନ ମସ୍ତ କରିଦେଲେ, ଆଉ ସେଇ ଭଗବାନଙ୍କର ପଦ ରଜ ର ଜଳକୁ, ପଦ ଜଳକୁ ତିନି ଜଣ ଏ ଜଗତରେ ତିନି ଜଣ ଅତି ଆଦରରେ ଧରନ୍ତି କାନ୍ଦି କାନ୍ଦିକି। କିଏ? ପ୍ରଥମେ ହେଲେ ବ୍ରହ୍ମାଜୀ। ବ୍ରହ୍ମାଜୀ କମଣ୍ଡଳୁରେ ପ୍ରତିଦିନ ତାଙ୍କର ଧ୍ୟାନ ବେଳେ କମଣ୍ଡଳ ଜଳକୁ ସବୁବେଳେ ପାନ କରନ୍ତି, କାହିଁକି ବାମନ ଦେବଙ୍କର ପାଦକୁ ଧୌତ କରି ସେ ଜଳକୁ ରଖିଥିଲେ। ଆଉ ଶିବଜିତ ଗଙ୍ଗାଧର, ଶିବଜିତ ଭକ୍ତ ଶ୍ରେଷ୍ଠ ବୈଷ୍ଣମାନମ ଯଥା ଶମ୍ଭୁ, ଶିବଜୀ କାହିଁକି ଶ୍ରେଷ୍ଠ, ଦୁଇ ଦୁଇ ରସରେ ସେ ମଗ୍ନ, ଅନ୍ତରରେ ତ ଭକ୍ତି ରସ, ନାମ ରସ, ନାମ ଅନ୍ତରରେ ନାମ ସ୍ରୋତ ପ୍ରବାହିତ, ଆଉ ବାହ୍ୟରେ ଗଙ୍ଗା ଭଗବାନଙ୍କର ଚରଣର ଜଳ ପ୍ରବାହିତ। ମସ୍ତକରେ ଗଙ୍ଗାଧର ଜଳକୁ ରଖିଛନ୍ତି ସବୁବେଳେ ନିଜକୁ ପବିତ୍ର, ଅନ୍ତର ପବିତ୍ର, ବାହିର ପବିତ୍ର, ପ୍ରଭୁଙ୍କର ଜଳକୁ ଆଦି ପର୍ଯ୍ୟନ୍ତ ରଖିଛନ୍ତି। ଆଉ ଧ୍ରୁବ, ତୃତୀୟ ଭକ୍ତ ହେଲେ ଧ୍ରୁବ, ଧ୍ରୁବ ଲୋକରେ ନିରନ୍ତର ଗଙ୍ଗା ପ୍ରବାହିତ ହେଉଛନ୍ତି। ଧ୍ରୁବଜୀ ସବୁବେଳେ ଅଶ୍ରୁ ପୁଲକିତ ନୟନରେ ସବୁବେଳେ ଗଙ୍ଗା ଜଳକୁ ଧରି ଭୁଅ ଭୁଇ କାନ୍ଦନ୍ତି ସବୁବେଳେ ସବୁବେଳେ ତିନି ଜଣ ଭକ୍ତ। ଆଉ ଆଜି କ'ଣ କରୁଛନ୍ତି ନା ଅଗ୍ରହିତ ଶିରସା ରାଜନ ଭଗବାନ ଲୋକ ପାବନ, ସେ ଭଗବାନ କିନ୍ତୁ ଭକ୍ତର ପଦ ଜଳକୁ ମସ୍ତକରେ ଧରିଲେ, କାହିଁକି ଚୈତନ୍ୟ ଚରିତାମୃତରେ ସିଦ୍ଧାନ୍ତ ଦିଆଗଲେ ଭକ୍ତ ପଦ ଧୂଳିଆର ଭକ୍ତ ପଦ ଜଳ ଭକ୍ତ ପଦ ଧୂଳିଆର ଭକ୍ତ ପଦ ଜଳ ଭକ୍ତ ଭୁକ୍ତ ଅବଶେଷ ସାଧନ ମହାବଳ ଅବଶେଷ ତିନି ମହାବଳ ଏଇ ତିନି ସେବା ହୋଇତେ କୃଷ୍ଣ ପ୍ରେମା ଏଇ ତିନି ସେବା ହୋଇତେ କୃଷ୍ଣ ପ୍ରେମା ସର୍ବଶାସ୍ତ୍ରେ ଭୁକାରିଆ କ ପୁନଃ ପୁନଃ ସର୍ବଶାସ୍ତ୍ରେ ଭୁକାରିଆ କ ତିନି ହୈତେ କୃଷ୍ଣ ନାମ ପ୍ରେମର ଉଲ୍ଲାସ ତିନି ହୈତେ କୃଷ୍ଣ ନାମ କୃଷ୍ଣର ପ୍ରସାଦ ତାତେ ସାକ୍ଷୀ କାଳିଦାସ କୃଷ୍ଣର ପ୍ରସାଦ ତାତେ ସାକ୍ଷୀ କାଳିଦାସ। ମହାପ୍ରଭୁଙ୍କର ଲୀଳାରେ ଭାଗବତର ସିଦ୍ଧାନ୍ତ ସେଠି ପାଇବେ ଚୈତନ୍ୟ ଚରିତାମୃତରେ। ଭଗବାନ ଅଗ୍ରହୀ ଶିରସା ରାଜନ ଭଗବାନ ଲୋକ ପାବନ, ଭଗବାନ ସିଏ କିନ୍ତୁ ଜଳକୁ ଧରୁଛନ୍ତି କାହିଁକି ନା ଜଗତରେ ଶିକ୍ଷା ଦେବା ପାଇଁ, ଲୋକ ପାବନମ ଲୋକ ଶିକ୍ଷାର୍ଥମ ଭକ୍ତ ପଦ ଧୂଳି ଆର ଭକ୍ତ ପଦ ଜଳ। ଭକ୍ତମାନେ ଆପଣ ଏଠି ବୁଝିବେନି, ଭକ୍ତମାନେ ଶୁଦ୍ଧ ଭକ୍ତ ଶ୍ରେଷ୍ଠ ଭକ୍ତଙ୍କର କଥା ଏଠି କୁହାଯାଉଛି। ଶୁଦ୍ଧ ଭକ୍ତଙ୍କର ପଦ ଧୂଳି ପଦ ଜଳ, ଆଉ ଭକ୍ତ ଭୁକ୍ତ ଅବଶିଷ୍ଟ, ଭକ୍ତ ଯାହା ଭୋଜନ କରନ୍ତି ତାର ଅବଶିଷ୍ଟ ତିନି ମହାବଳ। ଭକ୍ତି ରାଜ୍ୟରେ ଚାଲିବା ପାଇଁ ଏ ତିନିଟା ମହାବଳ ମହାସାଧନ ମହାପ୍ରଭୁ ଏ ଶିକ୍ଷା ଦେଇଛନ୍ତି। ତିନି ହୋଇତେ କୃଷ୍ଣ ପ୍ରେମା, ଏଇ ତିନି ସେବା ହୋଇତେ କୃଷ୍ଣ ପ୍ରେମା ହଏ, କୃଷ୍ଣ ଭକ୍ତି ପ୍ରମାଣ। ପ୍ରମାଣ କ'ଣ ଦିଆଯିବେ, ତ ପ୍ରମାଣ ଦେଲେ କଥା ବହୁତ ବଢ଼ିଯିବେ। ଗୋଟିଏ ପ୍ରମାଣ ଦେଇଛନ୍ତି କାଳିଦାସ ମହାପ୍ରଭୁ, ଅତି ନିଚ ଜାତିରେ ସେ ଥିଲେ ଭକ୍ତ ନବଦ୍ୱୀପରେ। ସେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଶ୍ରୀମନ୍ଦିରକୁ ଯାଆନ୍ତି, ମହାପ୍ରଭୁଙ୍କର ପାଦ ଧୌତ ଜଳକୁ କେହି ପିଇପାରିବେନି। ମହାପ୍ରଭୁ ଗୋବିନ୍ଦଙ୍କୁ ଆଦେଶ ଦେଇଥିଲେ, ଗୁରୁ ଭାଇ ଗୋବିନ୍ଦ, ଗୋବିନ୍ଦ ମୁଁ ଏ ଜଗନ୍ନାଥ ପ୍ରଭୁଙ୍କର ମନ୍ଦିରକୁ ମୁଁ ଯାଉଛି, ମୋର ପାଦ ଧୌତ ଜଳ। ମହାପ୍ରଭୁ ତ ଖାଲି ପାଦରେ ନାମ କରି ଆସନ୍ତି। ଉତ୍ତର ଦ୍ୱାର ପାଖରେ, ଏ ସିଂହଦ୍ୱାରର ଉତ୍ତର ପାର୍ଶ୍ୱରେ ବାଇଶ ପାହାଚର ତଳେ ଗୋଟେ ଗାଢ ଅଛି, ସେ ଗାଢ ପାଖରେ ମହାପ୍ରଭୁ ପାଦ ଧୋଇକି ଯାଆନ୍ତି। ସେ ଜଳକୁ କେହି ପାଇପାରିବେ ନା, କାରଣ କେହି ବି ଯଦି ଚିନ୍ତା କରୁଥିବେ ତାହେଲେ ଆମେ ସବୁ ବାବାମାନଙ୍କର ପାଦ ଧୌତ ଜଳ ଧୂଳି ନେଇକି ଆମେ ଭକ୍ତି ପାଇଯିବୁ ନା, ଅନୁମତି ନିଆଯାଏ। ଆଉ ଗୁରୁ ତାର ଶିଷ୍ୟକୁ ଦୟା କରିକି ଅନୁମତି ଦେବେ, ଶିଷ୍ୟ ନବ, ଶିଷ୍ୟର ଅଧିକାର ଅଛି, ପୁଣି ଅନୁମତି ଉପରେ ଅପେକ୍ଷା କରେ। ଆମେ ଆମର ଯେତେବେଳେ ଗୁରୁଦେବ ଥିଲେ ପାଦ ଧରିପାରିବୁନୁ, ଆମେ ତାଙ୍କୁ ସେ ଆମକୁ ଶିଷ୍ୟର ଉପରେ ଗ୍ରହଣ କରିଛନ୍ତି, କିନ୍ତୁ ତାଙ୍କୁ ପାଦ ଧରିପାରିବୁନି, ଅନୁମତି ଦରକାର। କେବଳ ଗୋଟିଏ ଦିନ ବ୍ୟାସ ପୂଜା ଆବିର୍ଭାବ ଦିନ ଆପଣ ପାଦ ଧରିପାରିବେ, ଅଲଗା ଦିନ ନାହିଁ। ଭକ୍ତମାନଙ୍କର ବିଭିନ୍ନ ଅନ୍ତର ଭାବ, ଆପଣ ତାଙ୍କର ଅନ୍ତରର ଭାବକୁ ଭାଙ୍ଗି ଯଦି କିଛି କାମ କରିବେ ତା ଆପଣ ତ ଫଳ ମିଳିଲାନି, ଓଲଟା ଅପରାଧ ହେଲା। ଶିଷ୍ୟ ହେଇକି ପାଦ ଧରିବାର ଅଧିକାର ନାହିଁ, ଆଉ କାହା କଥା କହିବେ। କିନ୍ତୁ ଇଏ ଯେଉଁ କାଳିଦାସ ଆଜି କରୁଣା ପାଇଲେ, ମହାପ୍ରଭୁ କାହାକୁ ଏ ଜଳ ଦେଇନାହାନ୍ତି, କିନ୍ତୁ କାଳିଦାସଙ୍କୁ ଦେଇଦେଲେ। କାରଣ କାଳିଦାସଙ୍କର କ'ଣ ଭଲ ନା, କାଳିଦାସ ଭୁଲ କହିଦେଲେ, କାଳିଦାସ ନିଚ ନିଚ କୂଳରେ ରୁହନ୍ତି, କାଳିଦାସ ଅତି ଉଚ୍ଚ କୂଳରେ, କିନ୍ତୁ ସିଏ କ'ଣ କରନ୍ତି, ନିଚ ଉଚ୍ଚ ଯେକୌଣସି ଜାତିର ବୈଷ୍ଣବ ହଉ ତାର ଉଚ୍ଚିଷ୍ଟ ଯାଇକି ପାଆନ୍ତି, ଉଚ୍ଚିଷ୍ଟ ପାଏ। ଯଦି ନଦେଲେ ତାହେଲେ ଲୁଚିକି ରହିବେ, ଲୁଚିକି ରହିକି ସେ ଯେଉଁଠି ପତ୍ର ଫିଙ୍ଗିବେ ସେ ଉଚ୍ଚିଷ୍ଟକୁ ପାଇକି ଆସିବେ। ଆଉ ଯଦି ଦେଖିବେ କିଏ ଗରିବ ବୈଷ୍ଣବ ଅଛି, ତାର ଉଚ୍ଚିଷ୍ଟ କେମିତି ପାଇବି, ସେ ତ ରୋଷେଇ କରିବା ତାର ଡେରି ହବ, ବା ଆଜି ଖାଇବ କି ନ ଖାଇବ ନାମ କରିବ, ତା ଘରକୁ ଡାଲି ଚାଉଳ ବା ଠାକୁରଙ୍କର ପ୍ରସାଦ ନେଇକି ତାକୁ ଦେବେ ଖାଇବା ପାଇଁ। ସେ ବୈଷ୍ଣବ ଖାଇସାରିଲେ ତାର ପ୍ରସାଦକୁ ପାଇବ। ଝାଡ଼ୁ ଦାସ, ଝାଡ଼ୁ ଠାକୁରଙ୍କର କଥା ଅଛି, ତାଙ୍କର ଘରକୁ ଆମ୍ବ ନେଇକି ଗଲେ, ପାଚିଲା ଆମ୍ବ ନେଇକି ଗଲେ, ଠାକୁରଙ୍କ ଉପରେ ଭୋଗ ଲଗେଇଲେ, ଯୋଗେଇ ବସିଲେ। ଝାଡ଼ୁ ଠାକୁର କହିଲା, ଆରେ ମୁଁ ନିଚ ଜାତିର ଲୋକ କାଳିଦାସ, ତୁମେ ମୋ ଉଚ୍ଚିଷ୍ଟ ପାଇଲେ ତୁମର ସର୍ବନାଶ ହେଇଯିବ, ମୋର ତ ଭକ୍ତି ସଂସ୍କାର ନାହିଁ, ପୁଣି ଜାତିର ବି ସଂସ୍କାର ନାହିଁ, ମୁଁ ଦେବି ନା। ଜଗିକି ବସିଲେ, ଲୁଚିକି ଯାଇକି ବାଡ଼ି ପଛପଟରେ ବସିଲେ, ଇଏ ଠାକୁରଙ୍କ ତର ଭୋଗ ଲଗେଇକି ଧର ଆମ୍ବଟା ଖାଇସାରିକି ଲୋକ ଆମ୍ବ ଟାକୁଆଟାକୁ ଫିଙ୍ଗି ଦିଅନ୍ତି, ଆମ୍ବ ଟାକୁଆକୁ ଫିଙ୍ଗି ଦେଲେ କାଳିଦାସ ତାକୁ ଧରି ଆନନ୍ଦରେ କାନ୍ଦି କାନ୍ଦି ଚୁବୁଛ। ଇଏ ମହାପୁରୁଷ ସମ୍ବାଦ ଜାଣନ୍ତି ତ, ଯେ କାଳିଦାସ ଯେତେବେଳେ ଯାଇଛନ୍ତି ଶ୍ରୀକ୍ଷେତ୍ରକୁ, ତାଙ୍କୁ ଅନୁମତି ଦିଆଗଲା, କାଳିଦାସ ତିନି ଥର ଜଳ ପିଇଦେଲେ ମହାପ୍ରଭୁଙ୍କ ଚରଣ ଜଳ ସିଂହ ଦ୍ୱାର ଆଗରେ, ମହାପ୍ରଭୁ ନିଷେଧ କରୁନାହାନ୍ତି, କାହିଁକି ଏ କୃପା ପାଇଗଲେ ନା। ଏଠି କହିଲେ ବା, ତିନି ହୋଇତେ କୃଷ୍ଣ ନାମ ପ୍ରେମର ଉଲ୍ଲାସ, କୃଷ୍ଣର ପ୍ରସାଦ ତାତେ ସାକ୍ଷୀ କାଳିଦାସ, କାଳିଦାସ କରୁଣା ପାଇଗଲେ, କେହି କରୁଣା ପାଇନାହାନ୍ତି, କାରଣ ସେ ଭକ୍ତଙ୍କୁ ଏତେ ଆଦର କରନ୍ତି, ଭକ୍ତର ଉଚ୍ଚିଷ୍ଟ ଭକ୍ତର ପଦଜଳ ଭକ୍ତର ପଦରଣ ନେବା ପାଇଁ ଏତେ ଆଦର ସେ କରନ୍ତି, ସେ କରୁଣା ପାଇଗଲେ। ତିନିଟା ସାଧନର ବଳ ଭଗବାନ ଏଟା ଦେଖେଇଲେ, ଅଗ୍ରହୀ ଶିର ସାରାଜାନ ଭଗବାନ ଲୋକ ପାବନ ବ୍ୟାଲିପ୍ତ ଦିବ୍ୟ ଗନ୍ଧେନ ଚନ୍ଦନ ଗୁରୁ କୁଙ୍କୁମେଇ। ସୁଦାମାଙ୍କୁ କ'ଣ କଲେ ନା, ପଲଙ୍କରେ ବସେଇଲେ, ଆମେ ଯେମିତି ଭଗବାନଙ୍କୁ ସେବା କରୁଛେ ନା, ଆମ ସେବାରେ କିଛି ଅଙ୍ଗ ହାନି ହେଇଯାଏ, ସେ ଅଙ୍ଗଟା ନାମ ଦ୍ୱାରା ପୂର୍ଣ୍ଣ ହେଇଯାଏ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ନାମ ଆଉ ତୁଳସୀ, ଯେଉଁଠି ତୁଳସୀ ପତ୍ର ବି ନାହାନ୍ତି, ଯଦି ବସ୍ତ୍ର ଦେଇପାରୁନି, ଭୂଷଣ ଦେଇପାରୁନି, ଆଭରଣ ଦେଇପାରୁନି, ପ୍ରସାଦ ଠିକ୍ ସେ ଆଜି ରୋଷେଇ ହେଇନି, ତୁଳସୀ ଦେଇଥିଲେ ଭଗବାନ ଖୁସି ହେଇଯାଆନ୍ତି। ଯେଉଁଠି ତୁଳସୀ ବି ଅଭାବ ଅଛି ସେଠି ନାମ, ଭଗବାନ ଭାବଟାକୁ ଗ୍ରହଣ କରନ୍ତି। ତ ଆମର ଅଙ୍ଗରେ ସେବା ଅଙ୍ଗରେ କିଛି ହାନି ହେଇଗଲେ, ଭଗବାନଙ୍କ ସେବା ଅଙ୍ଗରେ କିଛି ହାନି ହେଇଗଲେ ଭଗବାନ ଦୁଃଖ କରନ୍ତି ନା, କିନ୍ତୁ ଭକ୍ତର ସେବା ଅଙ୍ଗ ଯେମିତି କିଛି ହାନି ନ ହବ ଭଗବାନ ଦେଖେଇଲେ ପାଇଁ। ସୁଦାମାଙ୍କୁ କ'ଣ କରୁଛନ୍ତି, ପାଦକୁ ଧୂତ କଲେ, ଜଳକୁ ଶିରରେ ଧରିଲେ, ବ୍ୟାଲିପ୍ତ ଦିବ୍ୟ ଗନ୍ଧିନ ଚନ୍ଦନ ଅଗୁରୁ କୁଙ୍କୁମେ, ଚନ୍ଦନ ଅଗୁରୁ କୁଙ୍କୁମ ସବୁ ଆଣିଲେ, ସୁଦାମାଙ୍କର ସୁନ୍ଦର ଭାବରେ ଚନ୍ଦନ ପରିଲେ। ଯେମିତି ଆମେ ଭଗବାନଙ୍କର ସେବା କରୁଛେ, ଭଗବାନ ବା ଭକ୍ତ ଭକ୍ତିମାନ ଭକ୍ତକୁ ଭକ୍ତି କରିବେ, ଭଗବାନଙ୍କଟା ସ୍ୱାଭାବିକ ଗୁଣ ଭକ୍ତ ଭକ୍ତିମାନ। ତେଣୁ ଦିବ୍ୟ ଚନ୍ଦନ ଚନ୍ଦନ ଅଗୁରୁ କୁଙ୍କୁମ ଲେପନ କରି ସୁଦାମାଙ୍କୁ ଯେ ଯାହାକୁ ଚର୍ଚ୍ଚିତ କଲେ, ଏଠି ଜୀବ ଗୋସ୍ୱାମୀ ଲେଖୁଛନ୍ତି, ଭଗବାନ ବ୍ରାହ୍ମଣ ଦେବତ୍ୱାତ୍ ଅଶେଷ ଗୁଣ ପ୍ରକଟନ ପର ଇତି ଅର୍ଥ। ଏଠି ସୁଦାମାଙ୍କୁ ସଖା ଭାବରେ ସେବା କରୁନାହାନ୍ତି, ଆଲିଙ୍ଗନ କରୁଥିଲେ ସଖା ଭାବରେ, ବର୍ତ୍ତମାନ ଯେଉଁ ବ୍ରାହ୍ମଣ ଦେବ, ବ୍ରାହ୍ମଣମାନେ ମୋର କେତେ ପ୍ରିୟ, ଏ ବ୍ରାହ୍ମଣ ଦେବ ଅଶେଷ ଗୁଣ ପ୍ରକଟନାର୍ଥ, ବ୍ରାହ୍ମଣ ଶରୀର ଭଗବାନଙ୍କର ଅତି ପ୍ରିୟ। ତେଣୁ ଯେଉଁମାନେ ବ୍ରାହ୍ମଣ କୁଳରେ ଜନ୍ମ ହେଇଛନ୍ତି ସେମାନେ ଏଇଥିପାଇଁ ପ୍ରିୟ, ସେ ଶରୀରରେ ହରିଭକ୍ତି ଯଦି ସେମାନେ ଜାଗରଣ କରନ୍ତି, ଅତି ଶୀଘ୍ର ପ୍ରଭୁଙ୍କର ପ୍ରିୟ ହେଇଯିବ। ବ୍ରାହ୍ମଣ ଶରୀର କେବଳ ତପସ୍ୟା ପାଇଁ, ଗତକାଲି ଶୁଣିଥିଲା ଆମେ, ବ୍ରାହ୍ମଣ ହରିଭକ୍ତ ହେଲେ ସେ ଭକ୍ତ ଶିରୋମଣି ହୁଏ, ଭଗବାନଙ୍କର ଅତି ପ୍ରିୟ ଶୀଘ୍ର ପ୍ରିୟ ହେଇଯାଏ। ବ୍ରହ୍ମଣ୍ୟ ଦେବ ଅଶେଷ ଗୁଣ ପ୍ରକଟନାର୍ଥମ, ମୁଁ ବ୍ରହ୍ମଣମାନଙ୍କର ଦେବତା, ଏଇଟା ଦେଖେଇବା ପାଇଁ ଆଜି ସୁଦାମାଙ୍କୁ ଦିବ୍ୟ ଦ୍ୱାରକାପୁରରେ କ'ଣ ସାଧାରଣ ଅଗୁରୁ, ସାଧାରଣ ଚନ୍ଦନ, ସାଧାରଣ କୁଙ୍କୁମ ଥାଏ କି, ସବୁ ଦିବ୍ୟ। ଆପଣ ଭଗବାନ ଯାହାକୁ ହାତରେ ଧରିକି ସୁଦାମାଙ୍କ ଦେହରେ ଲଗାଉଛନ୍ତି, ଆଉ ତାର କ'ଣ ଅବସ୍ଥା ହେଇଥିବ ଆପଣ ଚିନ୍ତା କରନ୍ତୁ, ଏଭଳି ସୁଦାମାଙ୍କୁ କିନ୍ତୁ ସବୁ କରିଛନ୍ତି ଭଗବାନ ବସ୍ତ୍ର ଦେଇନାହାନ୍ତି। ସେଇ କୁଚଳ ଯେଉଁ ବସ୍ତ୍ର ପିନ୍ଧିଥିଲେ, କ୍ଷୁଦ୍ର ମଳିନ ଜୀର୍ଣ୍ଣ ବସ୍ତ୍ର, ସେଇ ବସ୍ତ୍ର ଭିତରେ ପିନ୍ଧିଛନ୍ତି, ସେଇ ବସ୍ତ୍ର ଭିତରେ ଭଗବାନ ଯାହା ଚର୍ଚ୍ଚିତ କରିଛନ୍ତି, ସବୁ ଦେଇଛନ୍ତି କିନ୍ତୁ ବସ୍ତ୍ର ଦେଇନାହାନ୍ତି, ଆଉ ଧନ ଦେଇନାହାନ୍ତି, ଦୁଇଟା ପଛରେ ଦେଲେ। ତାର କାରଣ ସନାତନ ଗୋସ୍ୱାମୀ ପରେ କହିବେ, କାହିଁକି ସୁଦାମାଙ୍କୁ ଦେଲେ ବୋଲି ବି କହିଲେ ନା, ଆଉ ବହଲ ହେଲା ଠିକ ଅଛି, ବ୍ରାହ୍ମଣ ଯଦି ସବୁ ଦେଲ, ବ୍ରାହ୍ମଣ ତ ପ୍ରଥମେ ହେଉଛି ଅର୍ଣ୍ଣ ବସ୍ତ୍ର ଦାନ, ସେବା କଲ, ସେବା କରି ବସ୍ତ୍ରଟା ଦେଇଥାନ୍ତ ନା, ଓହୋ ବିନୟାଦି ସୌଶଲ୍ୟାମ ଇତି ଭାବ। ବୀର ରାଘବାଚାର୍ଯ୍ୟ ତାଙ୍କ ଟୀକାରେ ଲେଖୁଛନ୍ତି, ଆରେ ଭଗବାନଙ୍କର କି ବିନୟ ଭାବ, ସୁଦାମାଙ୍କୁ ପ୍ରଭୁ କିଭଳି ଗୁଣ ପ୍ରକଟନ କରୁଛନ୍ତି ଦେଖନ୍ତୁ, କେତେ ବିନୟ ଭାବ। ଭଗବାନ ଯଦି ନିଜକୁ ଭଗବାନ ବୋଲି ଭାବିଥାନ୍ତେ, ତାହେଲେ ସୁଦାମାଙ୍କର ସେବା କରିପାରିଥାନ୍ତେ ଆଜ୍ଞା, ଆଜି ଜୀବ କାହିଁକି ଭଗବାନଙ୍କର ସେବା କରିପାରୁନି, ସେ ଭଗବାନଙ୍କ ଠାରୁ ନିଜକୁ ବଡ଼ ବୋଲି ଜ୍ଞାନ କରିଛି, ବୋଲି ମୁଁ ବଡ଼ ଲୋକ, ସେଥିପାଇଁ ତ ସେ ଭଗବାନଙ୍କର ସେବା କରିପାରୁନି ନା, ଆମେ ନିଜକୁ ବଡ଼ ବୋଲି ଭାବୁଛେ ବୋଲି ଆଜି ହରିଙ୍କର ସେବା କରିପାରୁନି, ଆମେ ଦାସ ବୋଲି ଭାବନ୍ତେ ପ୍ରଭୁଙ୍କର ସେବା କରନ୍ତି ନା, ଆମେ ସଂସାରକୁ ପ୍ରଭୁ ବୋଲି ଭାବୁଛେ, ନିଜକୁ ଦାସ ବୋଲି ଭାବୁଛେ, ତୁମେ ସଂସାର ସେବା କରୁଛେ, ଯେତେବେଳେ ହରିଙ୍କୁ ବଡ଼ ବୋଲି ଭାବିବେ, ଭଗବାନଙ୍କୁ ବଡ଼ ବୋଲି ଭାବିବେ, ସେତେବେଳେ ପ୍ରଭୁଙ୍କୁ ସେବା କରିବେ, ପ୍ରଭୁଙ୍କର ମୁଁ ଦାସ ହେଇଗଲି। କିନ୍ତୁ ଭଗବାନ ଆଜି ସୁଦାମାଙ୍କର ସେବା କଲାବେଳେ, ମୁଁ ଦ୍ୱାରକାଧୀଶ, ମୁଁ ଲକ୍ଷ୍ମୀକାନ୍ତ, ମୁଁ ଶ୍ରୀପତି, ଇଏ ଭାବନା ନାହିଁ ଆଜି, ଆଜି ତାଙ୍କର ଅନ୍ତରରେ ଭାବନା ଚାଲି ଆସିଛି, ମୁଁ ହଉଛି ମୋ ଭକ୍ତର ଦାସ, ଏଇ ଭାବନା ଚାଲି ଆସିଛି। ସେଥିପାଇଁ ଦିବ୍ୟ ଅଗୁରୁ ଗନ୍ଧ ଚନ୍ଦନ କୁଙ୍କୁମ ଦ୍ୱାରା ସୁଦାମାଙ୍କୁ ଆଜି ଚର୍ଚ୍ଚିତ କରିଛନ୍ତି, ଓହୋ ବିନୟାଦି ସୁଶଲ୍ୟାଦି ଭାବମ, କି ସୁଶୀଳ ଭାବ ଭଗବାନଙ୍କର, କେତେ ବିନୟ, ଭଗବାନ ସବୁ କରିଛନ୍ତି ଆଉ ସୁଦାମାଙ୍କୁ ପ୍ରଣାମ କରିନାହାନ୍ତି, ଭାଗବତମ ଯେଉଁମାନେ ରଚନା କରିଛନ୍ତି ଆଚାର୍ଯ୍ୟମାନେ, ତାଙ୍କ ଚରଣ କମଳରେ କୋଟି କୋଟି ଦଣ୍ଡବତ୍। ଆମେ ତ ସଂସ୍କୃତ ପଢ଼ିନୁ, ଯାହା ଖାଲି ପଢ଼ିକି ଟିକେ ଜାଣୁଛୁ ଭାଗବତମ କରୁଣାରୁ, ବୈଷ୍ଣବମାନଙ୍କର କରୁଣାରୁ, କୋଟି କୋଟି ଦଣ୍ଡବତ୍। ଯଦି ପୂଜା କଲ, ଅର୍ଚ୍ଚନା କଲ, ପ୍ରଣାମ କାହିଁ କଲ ନା? ନା ଆଗେ ବା ତାଙ୍କୁ ଆଲିଙ୍ଗନ କରିଦେଇଛନ୍ତି। ଯଦି ବର୍ତ୍ତମାନ ପ୍ରଣାମଟା କରିଦେବେ, ଇଏ ଯେଉଁମାନେ ଅଛନ୍ତି ଦେଖୁଛନ୍ତି ରାଣୀମାନେ, ଏମାନେ କ'ଣ କରିବେ? କହିବେ କ'ଣ ଇଏ କୃଷ୍ଣଙ୍କର ମଥା କ'ଣ କାମ କରୁନି ନା କ'ଣ? ତାକୁ ଆଲିଙ୍ଗନ କରିକି ଏତେ ସମୟ କାନ୍ଦିଲେ, ବର୍ତ୍ତମାନ କ'ଣ ପୂଜା ସେବା କରିସାରିକି ପୁଣି ପ୍ରଣାମ କରୁଛନ୍ତି? କିଛି ବୁଝିପାରୁନାହାନ୍ତି। ଗୋଟିଏ ସନ୍ଦେହ ଭିତରେ ଏଇ ସମସ୍ତେ ରାଣୀଙ୍କ ସହିତ ଦାସ ଦାସୀମାନେ ପଡ଼ିଯାଇଛନ୍ତି। ଏ ସୁଦାମା, ଇଏ ସୁଦାମା ତ ନୁହେଁ, ଏ ଭିକ୍ଷୁକ କିଏ ଯାହାଙ୍କ ପାଇଁ ଏତେ ଭଗବାନଙ୍କର ଆଦର କେହି ଜାଣିପାରୁନାହାନ୍ତି। ଓହୋ ସୌଶଲ୍ୟାଦି ଭାବମ୍, ଭଗବାନ ଏତିକି କରିସାରିଲା ପରେ କ'ଣ କରୁଛନ୍ତି ନା, ଚନ୍ଦନ ଅଗୁରୁ କୁମକୁମ ସବୁ ଆଗେ ଦେଲେ। ଠାକୁର ପୂଜା କଲେ ଆମେ ଆଗେ କ'ଣ କରନ୍ତି? ଚନ୍ଦନଟା ଆଗେ ଦିଆଯାଏ ନା, ତାପରେ ଆରତୀ ହବ। ଆରତୀ ଚଲେଇଲେ ଭଗବାନ ସୁଦାମାଙ୍କୁ ଆରତୀ କରୁଛନ୍ତି ଭଗବାନ। ଧୂପ ଧୂପେଇ ସୁରଭି ମିତ୍ର ପ୍ରଦୀପାବଲି ମୁଦା ଅର୍ଚିତ୍ୱା ଆବେଦ୍ୟ ତାମ୍ବୁଲମ ଗାଞ୍ଚ ସ୍ୱାଗତମ ଅବ୍ରବୀତ। ପାଦଧୂତ କରିଦେଲେ, ପାଦଧୂତ ଜଳକୁ ନେଇ ଶିରରେ ଦେଲେ, ତାପରେ କ'ଣ କଲେ? ଚନ୍ଦନ ଅଗୁରୁ କୁଙ୍କୁମ ସୁଗନ୍ଧି ଦ୍ୱାରା ସୁଦାମାଙ୍କୁ ଚର୍ଚ୍ଚିତ କଲେ, ବର୍ତ୍ତମାନ ଆରତୀ ଆରମ୍ଭ କଲେ। ଭକ୍ତର ସେବା କିଭଳି ଏଇଟା ଦେଖୁଛନ୍ତି ବା। ଧୂପେ ସୁରଭିଶ୍ଚ, ଧୂପ ଆଦି ସୁଗନ୍ଧ ଦ୍ୱାରକାପୁରରେ ଲକ୍ଷ୍ମୀକାନ୍ତ ଯେଉଁଠି ଅଛନ୍ତି, ଲକ୍ଷ୍ମୀ ଯେଉଁଠି ଦାସ, ଏ ଦାସୀ ଭଗବାନଙ୍କର, ସେଠି କ'ଣ ବସ୍ତୁର ଅଭାବ ଅଛି? ତେଣୁ ସବୁଠୁ ସୁନ୍ଦର ବସ୍ତୁ ଭଗବାନ ନିଜେ ବାଛି ବାଛିକି ସୁଦାମା ପାଇଁ ଆଣିଛନ୍ତି। ସେ ବା ସ୍ୱୟଂ ସ୍ୱୟଂ ସଖ୍ୟୁ ସମାରଣମ, ଏଇ ଶବ୍ଦଟାକୁ ସବୁବେଳେ ଗୁରୁତ୍ୱ ଦେବାକୁ ପଡ଼ିବ। ଭଗବାନ ଜାଣନ୍ତି ଦ୍ୱାରକାପୁରର ସବୁଠୁ ସୁଗନ୍ଧ ଧୂପ କୋଉଟା। ସେଠି ତ ସବୁଠୁ ସୁନ୍ଦର ଧୂପ, ସବୁଠୁ ସୁନ୍ଦର ଦୀପ, ଯାହା ଯାହା ସବୁ ତାଙ୍କର ସେବା ପାଇଁ ଥାଏ, ତାଙ୍କର ସେବା ପାଇଁ ରୁକ୍ମିଣୀ ଯାହା ରଖିଥିଲେ, ରାଣୀମାନେ ଯାହା ରଖିଥିଲେ, ସେଇ ସବୁ ଜିନିଷକୁ ଧରିକି ଆସିଛନ୍ତି ସ୍ୱୟଂ। ଧୂପ ସୁରଭିଶ୍ଚ ମିତ୍ରମ, ବନ୍ଧୁକୁ କ'ଣ କରୁଛନ୍ତି ସୁଦାମାଙ୍କୁ? ସୁଦାମା ଅତି ବିନୟ ଭାବରେ ବସିଛନ୍ତି କେଉଁଠି? ସେଇ ରୁକ୍ମିଣୀଙ୍କର ପଲଙ୍କରେ। କହିବେ କ'ଣ? ଉଠିବି ଯାଇପାରୁନାହାନ୍ତି, କାରଣ ବ୍ରହ୍ମାନନ୍ଦ ଗତ ଯଥା ଆପଣ ଯଦି କହିବେ, ସୁଦାମା କିଭଳି ଏଇଟାକୁ ଗ୍ରହଣ କଲେ ସେ ତ କିଛି କହିଥାନ୍ତେ ନା। ବ୍ରହ୍ମାନନ୍ଦ ଗତ ଯଥା ଆମେ ପୂର୍ବ ଶ୍ଳୋକକୁ ସବୁବେଳେ ଧରିବାକୁ ପଡ଼ିବ। ଗତକାଲି ଶୁଣିଥିଲେ ଯୋଗୀମାନେ ବ୍ରହ୍ମାନନ୍ଦ ପ୍ରାପ୍ତ ହେଇଗଲା ବେଳେ ଯେଭଳି ସବୁ ବିସ୍ମରଣ ଯାଆନ୍ତି, ଦ୍ୱାରକାପୁରରେ କୃଷ୍ଣଙ୍କର ମୁଖକୁ, ଦ୍ୱାରକାଧୀଶଙ୍କର ମୁଖକୁ ଦେଖିଦେଲା ପରେ ସୁଦାମାଙ୍କର ସିନା ବସିଛନ୍ତି ସୁଦାମା, କିନ୍ତୁ ତାଙ୍କର ସଂଜ୍ଞା ନାହିଁ। ଆରେ ସଖାକୁ ମୁଁ ଏତେ ଦିନ ପରେ ସଖାଙ୍କୁ ମୁଁ ଦେଖିଲି, ଆଉ ସବୁ ବିସ୍ମରଣ ହେଇଯାଇଛି। ତେଣୁ ଯାହା ପୂଜା ଉପକ୍ରମ ଯାହା ସବୁ ହେଇଛି, ଇ ପରମାନନ୍ଦରେ ସୁଦାମା ମଗ୍ନ ଥିଲାବେଳେ, ଭଗବାନଙ୍କ ରୂପ ଆସ୍ୱାଦନ କରୁଥିଲା ବେଳେ, ଏସବୁ ଭଗବାନ ଯାହା କରିବା କଥା କରିଦେଇଛନ୍ତି। ବ୍ରହ୍ମାନନ୍ଦ ଗତ ଯଥା, ମାନେ ସୁଦାମା କ'ଣ ସ୍ୱୀକାର କରିନେବେ ଏଇ ଜିନିଷକୁ? ସେ ବ୍ରହ୍ମାନନ୍ଦରେ ପୁରା ପରମାନନ୍ଦରେ ମଗ୍ନ ହେଇକି ରହିଛନ୍ତି, କେବଳ କ୍ରନ୍ଦନ କରନ୍ତି ଆ ଏ ଦ୍ୱାରକା ଧାମରେ ପ୍ରଭୁ ଯେଉଁଠି ସ୍ୱୟଂ ଲକ୍ଷ୍ମୀକାନ୍ତ ମୋ ସଖା ଅଛନ୍ତି, ସେଠି ଆସି ପାଦ ପଡ଼ିଗଲା, ଆଉ ପ୍ରଭୁ ମୋତେ ଏଇଭଳି ଆଲିଙ୍ଗନ କଲେ, ଏ ଭାବନାଟାକୁ ଚିନ୍ତା କରିକି ସୁଦାମା ବସିଛନ୍ତି। ସରଳ ଅମାୟିକ ସାଧୁ ତ, ଅମାୟିକ ଅମାୟିକ ଇଏ ସରଳ ସାଧୁ ସୁଦାମା ବସିଛନ୍ତି। ଭଗବାନ ଧୂପ ଦେଇ ତାପରେ ଦୀପ, ଧୂପ ପରେ ଦୀପ, ଏଠି କହୁଛନ୍ତି ପ୍ରଦୀପା ବୋଲି ଭି ମୁଦା। ଭଗବାନ କ'ଣ କରୁ? ମୁଦା, ମୁଦା ଶବ୍ଦକୁ ପୂର୍ବ ଶ୍ଳୋକରେ ବି ଲଗାଇବାକୁ ପଡ଼ିବ। ଆନନ୍ଦ ମୁଦା ମାନେ ଆନନ୍ଦରେ, ଆନନ୍ଦରେ ପାଦ ଧୋଇଦେଲେ, ଆନନ୍ଦରେ ଚନ୍ଦନ ଆଦି ଦେଲେ, ବର୍ତ୍ତମାନ ଆନନ୍ଦରେ ଭଗବାନ ହସି ହସି ଧୂପ ବୋଲଉଛନ୍ତି ଏବଂ ଦୀପ ଆରତୀ କରୁଛନ୍ତି ଆନନ୍ଦରେ। କାହିଁକି ନା ଏତେ ଦିନ ପରେ ଆଜି ମୁଁ ଭକ୍ତ ସେବା ପାଇଛି। ଭଗବାନଙ୍କର ସେବା ପାଇଗଲେ ଭକ୍ତ ଯେଭଳି ଆନନ୍ଦିତ ହୁଏ, ଭଗବାନ ସେଭଳି ମୁଦା ପ୍ରଦୀପ ଦେଖାଉଛନ୍ତି। ଅର୍ଚ୍ଚୟିତ୍ୱା ଆବେଦ୍ୟ ତାମ୍ବୁଲମ ଗାଞ୍ଚ ସ୍ୱାଗତମ ଅବ୍ରବୀତ। ତାପରେ ଭୋଜନ ଦେଲେ, ଏଠି ଅର୍ଚ୍ଚୈତ ଆବେଦମ ତାମ୍ବୁଲମ, ତମ୍ବୁଳ ଅର୍ପଣ କଲେ, ତାମ୍ବୁଳ ଅର୍ପଣ କଲେ ମାନେ ଆଗେ ଭୋଜନ ଦେଇଥିବ ନା, ତେଣୁ ଯାହା ସେ ସିଂହାସନରେ ଏ ସେ ପଲଙ୍ଗରେ ବସିଛନ୍ତି ରୁକ୍ମିଣୀଙ୍କ ପାଇଁ ଭଗବାନଙ୍କ ସେବାରେ, ଭଗବାନ ଯେକୌଣସି ସେବା ଦେଇଦେଲେ ଭଗବାନ ସନ୍ତୁଷ୍ଟ ହେଇଯାଆନ୍ତି, ଭଗବାନ ଭାବରେ ସନ୍ତୁଷ୍ଟ ହୁଅନ୍ତି, ସେବାରେ ସନ୍ତୁଷ୍ଟ ହୁଅନ୍ତି ନା। ଆମେ ଯେଉଁ ବିଧି, ଯେଉଁ ବିଧିରେ ସେବା କରୁଛେ, ଯଦି ଅର୍ଚ୍ଚନ ବିଧିଟାକୁ ଧରାଯିବ ତାହେଲେ ଆମକୁ ଯଦି ସେଭଳି ସେବା କରାଯିବ ଆମେ ଖୁସି ହବା ନା। ଭଗବାନଙ୍କୁ ଆମେ ଯେମିତି ସେବା କରୁଛେ ଭଗବାନ ପ୍ରସନ୍ନ ହେଇଯାଉଛନ୍ତି, କିନ୍ତୁ ଭଗବାନଙ୍କୁ ଯେଭଳି ସେବା କରାଯାଏ, ଯଦି ଆମକୁ ସେଭଳି ସେବା କରାଯାଏ ଆମେ ଖୁସି ହେଇଯିବା। ଗୋଟିଏ ଆଚମନ ପାତ୍ର ରଖୁଛେ ନା ନାହିଁ, ଆଚମନ ପାତ୍ର ଜଳ ନେଇ କ'ଣ କହୁଛେ, ଇଦମ୍ ପାଦ୍ୟମ, ସେଇ ଜଳ ନଉଛେ, ଗୋଟେ ଚାମୁଚର ଜଳ ନେଇ ପାଦ ଧୁଆ ହେଉଛି, ପୁଣି ସେଇ ଜଳ ସେଇ ଆଚମନ ନେଇ ମୁହଁ ଧୁଆ ହେଉଛି। ଆଜ୍ଞା କରୁଛେ ନା ନାହିଁ, ଗୋଟିଏ ଜାଗାରୁ ଜଳ ନେଇକି ଆମକୁ ଗୋଟିଏ ଜାଗାରୁ ଜଳ ନେଇକି ପାଦକୁ ଧୋଇଦେବ, ମୁହଁକୁ ଧୋଇଦେବ, ଆଉ ଗୋଟିଏ ପାତ୍ରରେ ଗୋଟିଏ ଚାମଚ ଜଳ ଆମେ ଗ୍ରହଣ କରିବା। ଭଗବାନ ଭକ୍ତର ସେବାକୁ ଗ୍ରହଣ କରିବା ପାଇଁ କେତେ ବ୍ୟାକୁଳ ଚିନ୍ତା କରନ୍ତୁ, କେଉଁ କ'ଣ ଭଗବାନ ଦେଖୁଛନ୍ତି, ଆମେ କେଉଁ ହିସାବରେ ସେବା କରୁଛେ। ଗୋଟିଏ ରୁମାଲ ରହୁଛି ଦିନସାରା ଭଗବାନଙ୍କର ମୁହଁ ପୋଛା ହେଉଛି, ଆରେ ମୁହଁ ପୋଛି ଦେଲା ପରେ ଭଗବାନଙ୍କର ଖାଇବେ, ହାତ ଧୁଆଯିବ, ପୁଣି ସେଇ ରୁମାଲରେ ପାଦ ପୋଛା ଯାଉଛି, ସେଇ ରୁମାଲରେ ମୁହଁ ପୋଛା ଯାଉଛି, ପୁଣି ତାକୁ ଜଳ ପକାଇ ରଖିଦେଉ ତାକୁ ଶୁଦ୍ଧ କରିଦେଉଛି। ଅର୍ଚ୍ଚନ ମାର୍ଗରେ ଭାବ ହେଉଛି ପ୍ରଧାନ, ଜୀବ ଭଗବାନଙ୍କର ଭାବ, ଆରେ ଜଳକୁ ସେ ସୃଷ୍ଟି କରିଛନ୍ତି, ଭୋଜ୍ୟ ଦ୍ରବ୍ୟକୁ ସେ ସୃଷ୍ଟି କରିଛନ୍ତି, ସେ ଆଚମନ ପାତ୍ରକୁ ସେ ସୃଷ୍ଟି କରିଛନ୍ତି, ଯିଏ ତାଙ୍କର ସେବା କରି ତାକୁ ବି ସେ ସୃଷ୍ଟି କରିଛନ୍ତି। ସେ କାହିଁକି ଏ ଜିନିଷକୁ ଦେଖିବେ, ସେ କାଳେ ଦେଖନ୍ତି ଭକ୍ତ ମୋତେ କିଭଳି ସେବା କରୁଛି। ଭକ୍ତ ଭଗବାନଙ୍କର ସେବା କଲାବେଳେ ଭାବରେ କରେ, କିନ୍ତୁ ଭଗବାନ ଭକ୍ତର ସେବା କଲାବେଳେ ଭାବ ବିଭୋର ହିଁ କରନ୍ତି, ଭଗବାନ ଭାବରେ ବିଭୋର ହେଇଯାନ୍ତି ଅତି ଆନନ୍ଦରେ। ତେଣୁ ସୁଦାମା ମୁଦା ଅତି ଆନନ୍ଦିତ ହେଉଛନ୍ତି, ଅର୍ଚ୍ଚୈତ ଆବେଦ୍ୟ ତାମ୍ବୁଲମ, ତାମ୍ବୁଳ ଦେଲେ, ଭୋଜନ ଦେଲେ। ସୁଦାମା ବହୁତ ଦିନ ହେଲା ଚିନ୍ତା କରନ୍ତୁ, ଯଦୃଛୟା ଅପପର୍ଣ୍ଣେନ ବର୍ତ୍ତମାନ ଗୃହାଶ୍ରମୀ, ଯାହା ମିଳେ ତା ଖାଆନ୍ତି, କେତେ ଦିନ ସେ ଖାଇନଥିବେ ଚିନ୍ତା କରୁଥିବେ ଆପଣ। ଯାହାଙ୍କ ଘରେ ଚାଉଳ ମୁଠେ ନାହିଁ, ମାଗିକି ଚାରି ମୁଠା ଚାଉଳ ପତ୍ନୀ ଆଣିକି ଦେଇଛନ୍ତି, ଇଏ ତଣ୍ଡୁଳ ଦେଇଛନ୍ତି, ସେ ଦ୍ୱାରକା ପୁରୀରେ ଆଜି ଭଗବାନଙ୍କର ପ୍ରସାଦ ଭୋଜନ କରୁଥିବେ, କେତେ ଆନନ୍ଦ ପାଉଥିବେ ସୁଦାମା, ଆଉ ଭଗବାନ ଦେଖି କେତେ ଆନନ୍ଦିତ ହେଉଥିବେ ତାଙ୍କର ମୁଖକୁ ଦେଖିକି। ଯାହା ମୋ ସଖା ସମଗ୍ର ଜୀବନ ତପସ୍ୟା କଲାପରେ ଆଜି ମୋ ଦ୍ୱାରକା ପୁରୀରେ ମୋ ଲକ୍ଷ୍ମୀମାନେ ରୋଷେଇ କରିଥିବା ପ୍ରସାଦକୁ ପାଉଛନ୍ତି, ଭଗବାନ ବଡ଼ ଆନନ୍ଦିତ ହେଉଛନ୍ତି, ଯାହା ହଉ ମୋର ଦ୍ୱାରକା ପୁରୀ ଧନ୍ୟ ହେଇଗଲା। ସୁଦାମାଙ୍କୁ ଭୋଜନ ଦେଉଛନ୍ତି, ଭଗବାନ ନିଜ ପାଖରେ ଠିଆ ହେଇଛନ୍ତି, ଭୋଜନ ପରେ ତାମ୍ବୁଳ ଅର୍ପଣ କଲେ, କିନ୍ତୁ ବସ୍ତ୍ର ଦେଲେ କି କହିଲେ, ବସ୍ତ୍ର ଦେଲେ ନାହିଁ। ଯଦି ବ୍ରାହ୍ମଣର ସେବା କଲ, ପାଦ ଧୋଇଦେଲ, ଆରତୀ କଲ, ଦାନ ରହିବ, ଦାନ ଭିତରେ ବ୍ରାହ୍ମଣକୁ ତିନୋଟି ଦାନ, ଭୋଜନ ଦାନ, ବସ୍ତ୍ର, ଗାଭୀ ନିଶ୍ଚିତ ଦିଆଯିବ। ଏଠି କହିଲେ ଗାଙ୍ଗଛ, ଗାଭୀ ଦିଆଗଲା, କିନ୍ତୁ ବସ୍ତ୍ର ଦେଇନା, ଆଉ ସ୍ୱାଗତମ ଅବ୍ରବୀତ, ପାଟି ଫିଟି ନଥିଲେ ଭଗବାନ ଏପର୍ଯ୍ୟନ୍ତ। ସୁଦାମା ଏ ଦ୍ୱାରକା ପୁରୀକୁ ତୁମକୁ ସ୍ୱାଗତମ, ତୁମେ ଆସିଛ ବହୁତ, ବ୍ରାହ୍ମଣକୁ ଯେଭଳି ସମ୍ମାନ ଦିଅନ୍ତି ବର୍ତ୍ତମାନ ବ୍ରାହ୍ମଣକୁ ସମ୍ମାନ ଦେଲା ଭଳି କଥା କହୁଛନ୍ତି, କେହି ପ୍ରଶ୍ନ କରନ୍ତି କେହି କରିପାରନ୍ତି ଯେ ଭଗବାନ କ'ଣ ଏମିତି କରିପାରିବେ, ରାଣୀମାନଙ୍କ ଆଗରେ, ଦାସଦାସୀମାନଙ୍କ ଆଗରେ, ଦାସୀଙ୍କ ଆଗରେ ଦାସର ରୋଲ୍ କରୁଛନ୍ତି, ଜଗତର କର୍ତ୍ତା ନା, କରିପାରିବ ଭଗବାନ। ଜ୍ୱଳନ୍ତ ଜ୍ୱଳନ୍ତ ନଳ ପ୍ରଭୁ ଭକ୍ତ ଲାଗି ଖାଏ, 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 ଭକ୍ତେର କିଙ୍କର ହଏ ଆପନ ଇଚ୍ଛା, ଭକ୍ତେର କିଙ୍କର ଭାଗବତରେ ଇଏ କୁହାଯାଉଛନ୍ତି। ଜ୍ୱଳନ୍ତ ଅନଳ ପ୍ରଭୁ ଭକ୍ତ ଲାଗି ଖାଏ। ଭକ୍ତ ଲାଗି ତିନି ତିନି ଥର ଅଗ୍ନି ପାନ କରିଛନ୍ତି, ତିନି ତିନି ଥର ବୃନ୍ଦାବନରେ। ଯେଉଁଦିନେ ବ୍ରହ୍ମା ବିମନ ହଉଥିଲେ ସେଦିନେ, ଆଉ ଯେଉଁଦିନେ କାଳିଆ ଦମନ ହେଇଥିଲା ସେଦିନେ ଅଗ୍ନି ଆସିଥିଲେ, ଆଉ ଦେବାଗ୍ନି ପାନ କରିଥିଲେ ତିନି ଥର। ଭଗବାନ ଶ୍ରୀକୃଷ୍ଣ ଭକ୍ତଙ୍କ ପାଇଁ ଅଗ୍ନି ପାନ କରିଛନ୍ତି, ଭକ୍ତ ପାଇଁ। ଜ୍ୱଳନ୍ତ ଅନଳ ପ୍ରଭୁ ଭକ୍ତ ଲାଗି ଖାଏ। ଭକ୍ତର କିଙ୍କର ହଏ, ଆପଣ ଇଚ୍ଛା ଭକ୍ତ, ଆମେ ଇଚ୍ଛା କରୁଛେ ଭକ୍ତ ଚାହିଁ ମୁଁ ଭଗବାନଙ୍କର କିଙ୍କର ହେବି। ଭଗବାନ କଣ କରନ୍ତି, ଭଗବାନ ଚାହାନ୍ତି ମୁଁ କେତେବେଳେ ଭକ୍ତର କିଙ୍କର ହେବି, ସେ ସୁଯୋଗ ଖୋଜନ୍ତି। ସେଥିପାଇଁ ଯେଉଁଦିନେ ଦୁର୍ଯ୍ୟୋଧନ ଅର୍ଜୁନ ଦୁଇ ଜଣ ପହଞ୍ଚନ୍ତି ଭଗବାନଙ୍କ ପାଖରେ, ମହାଭାରତ ଯୁଦ୍ଧ ହବ, ସମୁଦି ଆସିଛନ୍ତି, ଦୁର୍ଯ୍ୟୋଧନ ତ ସମୁଦି ହେବେ, ଅର୍ଜୁନ ସଖା ହେବେ, ଦୁଇ ଜଣ ଆସିଛନ୍ତି। ଦୁଇ ଜଣ ଆସିଲା ପରେ ବର ମାଗିବା ପାଇଁ ଯୁଧିଷ୍ଠିର ମହାରାଜ ପଠେଇଛନ୍ତି, ଅର୍ଜୁନ ତୁମେ ଯିବ ସହାୟତା ମାଗିକି ଆସିବ। କୃଷ୍ଣ ତ ଆମର ସଖା, ସଖାକୁ ତ ସହାୟତା ମଗାଯାଏ ନା, ତଥାପି ବିଧି ଟିକେ ଯୋଡ଼େ ଦେଇ ଆସ। ଆସିଲେ ଭଗବାନ ଜାଣନ୍ତି, ଦୁଇ ଜଣ ତ ବସିଥିଲେ, ଆପଣ ସେ ପ୍ରସଙ୍ଗ ଜାଣନ୍ତି। ଆଗେ ଭଗବାନ କହିଲେ, ଦୁର୍ଯ୍ୟୋଧନ ତୁମେ ଯଦିଓ ପ୍ରଥମେ ଆସିଛ, ସାନ ଭାଇ କିଏ? ସାନ ଭାଇ ତୁମର ଅର୍ଜୁନ, ବୟସରେ ସାନ, ଯିଏ ବୟସରେ ସାନ ତାର ବର ମାଗିବାର ଆଗେ ଅଧିକାର, ସିଏ ଆଗେ ବର ମାଗ। ଭଗବାନ କିନ୍ତୁ ଅନ୍ତରରେ ପ୍ରେରଣା କରିକି ଅର୍ଜୁନଙ୍କ, ସେଇ ତ ଦୁର୍ଯ୍ୟୋଧନଙ୍କ ଅନ୍ତରରେ ବସିଛନ୍ତି, ସେ ବି ଅର୍ଜୁନଙ୍କ ଅନ୍ତରରେ ବସିଛନ୍ତି। ମାଇକ୍ ଫୋନ୍ ଲାଗିଛି କିନ୍ତୁ ଚୁଙ୍ଗା ପଛରେ ଅଛି। ଦୁର୍ଯ୍ୟୋଧନ ଭାବୁଛି ମୁଁ ମହାଭାରତ ଯୁଦ୍ଧ କରୁଛି, ଅର୍ଜୁନ ଭାବୁଛି ମୁଁ ରଥ ଚଳୁଛି, ମୁଁ ମାରୁଛି। ପଛରେ ମାଇକ୍ ଚୁଙ୍ଗାଟା ଦେଖିଛନ୍ତି ନା, ଯୋଉ ୟୁନିଟ୍ କୁହାଯାଏ ଆମର ତାରିଣୀ ମାଇକ୍ ସାଉଣ୍ଡ ଭାଙ୍ଗି ପଚାରିବେ, ସେ ଭାଇ ଆସନ୍ତି ଯେ ଆମର ଆର ଭାଇ, ୟୁନିଟ୍ଟାକୁ କେହି ଲୋକ ଦେଖିପାରନ୍ତି ନା, ଆଗରେ ମୁହଁଟାକୁ ଦେଖାଉଥିବ ନା, ଫନେଲ୍ଟା ଆଗରେ ଦେଖାଉଥିବ, ଲୋକ କହିବେ ଫନେଲ୍ଟା ବାଜାରେ, ଫନେଲ୍ଟା କ'ଣ ବାଜୁଛି, ପଛରେ ୟୁନିଟ୍ ଅଛି ବା, ୟୁନିଟ୍ରେ ଗୋଟେ ତାର କଟିଗଲେ ଗଲା, ଫନେଲ୍ ବାଜିବନି, କି କ'ଣ ତାକୁ ଦେଖିପାରୁଛି, ୟୁନିଟ୍ ୟୁନିଟ୍ଟା ଛୋଟ, ତାକୁ କିଏ ଦେଖିପାରୁନାହାନ୍ତି, ସମସ୍ତେ ଫନେଲ୍କୁ ଦେଖୁଛନ୍ତି। ଭଗବାନ ତ ଅର୍ଜୁନ ଅନ୍ତରରେ ପ୍ରେରଣା ଦେଖୁନି, ଅର୍ଜୁନ ତୁମେ ଆଗେ ବର ମାଗ, ତୁମେ କନିଷ୍ଠ। ଦୁର୍ଯ୍ୟୋଧନ କହିଲେ ହଁ ଛାନ ଭାଇ ମାଗୁ, କ'ଣ କିଛି କ୍ଷତି ନା। ଦୁର୍ଯ୍ୟୋଧନ ଅର୍ଜୁନ ପ୍ରଥମେ ବର ମାଗିଲେ, ଆଉ ଭଗବାନ ପ୍ରଥମେ ସର୍ତ୍ତ କଲେ, ଦେଖ ତୁମେ ଦୁଇ ଜଣ ତ ଅଛ, କିନ୍ତୁ ମୋର ଗୋଟିଏ ସର୍ତ୍ତ, ନାରାୟଣୀ ସେନା ଗୋଟେ ପକ୍ଷରେ ରହିବେ, ଯୁଦ୍ଧ କରିବେ, ଯିଏ ନାରାୟଣୀ ସେନା ନେବା କଥା ନିଅ, ଆଉ ଗୋଟେ ପାଖରେ ମୁଁ ରହିବି, ମୁଁ ରହିବି କିନ୍ତୁ ମୁଁ ଯୁଦ୍ଧ କରିବି ନା। ଦୁଇଟା ଭିତରୁ କିଏ କାହାକୁ ଚଏସ୍ କରୁଛ କର। ଦୁର୍ଯ୍ୟୋଧନ ମନେ ମନେ ବସିକି ଚିନ୍ତା କଲା, ଆଚ୍ଛା ଆଚ୍ଛା, ଏ କୃଷ୍ଣଙ୍କର କିଛି କାମ ନାହିଁ, ମୁଁ ସମୁଦି ଭାବିକି ଆସିଲି, ଇଏ ତ କହିଲେଣି ଯୁଦ୍ଧ କରିବେନି, ଯୁଦ୍ଧ କରିଥିଲେ ସେ ଚକ୍ର ଧରିଥିଲେ କିଛି କାମରେ ଲାଗିଥାନ୍ତା, ଚକ୍ର ତ ଧରିବେନି କହିଲେ, ଆଉ ଚାରି ହାତ ହେଇଥାନ୍ତେ ଗଲା, ଚାରି ହାତ ହେବେନି କହିଲେ, ମୁଁ ସେ ଦିହାତ ହେଇକି ରହିବି, ବଡ଼ ଦିହାତ ହେଇକି ରହିବେ କି ଚକ୍ର ଧରିବେ ନା, ଇଏ କେଉଁ କାମରେ ଲାଗିବେ, କୃଷ୍ଣଙ୍କ କାମକୁ ନୁହେଁ। ଇଏ ଗଲା ତାର ମନ ମନ ବିଚାର କରି ରଖିଛି, ମୁଁ ନାରାୟଣୀ ସେନା ମାଗିବି। ଭଗବାନ ଜାଣନ୍ତି, ଭଗବାନ ତାର ସେଇ ଭାବନାଟାକୁ ଦୃଢ଼ କରିଦେଲେ ସାଙ୍ଗେ ସାଙ୍ଗେ ଗୋଟିଏ ମୁହୂର୍ତ୍ତରେ। ଭଗବାନ ଭକ୍ତ ବତ୍ସଳ, ସିଏ ଯିଏ ଯେଉଁ ଭାବନା କରୁଛି, ଅର୍ଜୁନ ଚିନ୍ତା କରିକି କହିବା ପୂର୍ବରୁ, ଦୁର୍ଯ୍ୟୋଧନ କପଟିତ ଆଉ କଳି ଅଂଶରେ ଜନ୍ମ, ସାଙ୍ଗେ ସାଙ୍ଗେ ବିଚାର, ଆରେ ଆଚ୍ଛା ଆଚ୍ଛା ମୋର କୃଷ୍ଣ ଦରକାର ନା। ଭଗବାନ କହିଲେ ଆଚ୍ଛା ଯା ହଉ, ମୋତେ ତ ସିଏ ତ୍ୟାଗ କରିସାରିଲେ, ଠିକ ତାର ତାର ଯୋଉ ଭାବନା କରିଛି ନାରାୟଣୀ ସେନା ନବ, ମୁଁ ଦୃଢ଼ କରିଦେବି ଆଉ। ଆଉ ଅର୍ଜୁନଙ୍କ ଭିତରେ ସାଙ୍ଗେ ସାଙ୍ଗେ ପ୍ରେରଣା ଦେଇଦେଲେ, ଅର୍ଜୁନ କହୁଛି ପ୍ରଭୁ ଆପଣ ମୋର ଦରକାର, ମୋର ଆଉ କିଛି ଦରକାର ନାହିଁ ନା, ତୁମର ନାରାୟଣ, ଭଗବାନ ରିପିଟ୍ କରୁଛନ୍ତି ତୁମର ନାରାୟଣ ସେନା ଦରକାର ନାହିଁ। ଅର୍ଜୁନ ବିଚାର କରି ଦେଖ ନା, ପ୍ରଭୁ ଆପଣ ମୋର ଦରକାର। ଦୁର୍ଯ୍ୟୋଧନ କହିଲେ ସେ ତ ବର ମାଗିଲା, ଆପଣ କାହିଁକି ଆଉ ଥରେ ପ୍ରଶ୍ନ କରୁଛନ୍ତି, ତାକୁ କିଛି କୁହନ୍ତୁନି, ସିଏ ତ ଆପଣଙ୍କୁ କେବଳ ନେଇକି ଯିବ, ଆଉ ଆପଣ ତ କିଛି କାମ କରିବେନି, ଯଦି କାମ କରିବେ କ'ଣ, ସେ ତା ରଥରେ ରହିବେ, ରଥ ଝଡ଼ାଝଡ଼ି କରିବେ, ଘୋଡ଼ାକୁ ଖାଇବାକୁ ଦେବେ, ଏଇ କାମ କରିବେ, ସେ ତାର ନେଉ, ଆପଣ କ'ଣ କରିବେ କରୁ, ଆପଣ ତାକୁ ଆଉ କିଛି କୁହନ୍ତୁନି, ସେ ଗୋଟେ ବର ମାଗିନେଇଛି, କିନ୍ତୁ ଆଉ ତାକୁ କ୍ଷମା କରାଯାଏନି। ଭଗବାନ କହିଲେ ହଁ ଠିକ୍ ଅଛି, ସେ ବର ମାଗିଛି ମାଗୁ, ତୁମର କ'ଣ ସମୁଦି ଦରକାର, ନାରାୟଣୀ ସେନା ଦେଇଦିଅ, ତୁମେ ତ କିଛି କାମକୁ ଲାଗିବନି, ଆଉ ତୁମର କ'ଣ କାମ ଅଛି, ନାରାୟଣୀ ସେନା ଦେଇଦିଅ। ଭଗବାନ କହିଲେ ହଁ ଯାଅ, ନାରାୟଣୀ ସେନା ନେଇକି ଯାଅ। ଭଗବାନ ଦୁର୍ଯ୍ୟୋଧନକୁ ଆଗେ ବିଦା କରିଦେଲେ, ଘର କବାଟ ବନ୍ଦ କରିଦେଲେ। ପଚାରିଲେ ଅର୍ଜୁନ, ତୁମେ ଜୀବନରେ କେତେ ବଡ଼ ଭୁଲ କାମ କଲ ଆଜି? ଅର୍ଜୁନ କିଛି ବୁଝିପାରୁନାହାନ୍ତି, କହିଲେ ପ୍ରଭୁ ମୁଁ ଭୁଲ କାମ କରିଛି ନା? ହଁ ଭୁଲ କାମ କଲ। ତୁମକୁ ଯୁଧିଷ୍ଠିର ମହାରାଜ କାହିଁକି ପଠେଇଥିଲେ, କ'ଣ କହିକି ପଠେଇଥିଲେ? ଅର୍ଜୁନ କ'ଣ କି, ଅର୍ଜୁନ ଶବ୍ଦର ଅର୍ଥ ଆଚାର୍ଯ୍ୟମାନେ ବ୍ୟାଖ୍ୟା କରିଛନ୍ତି ସରଳ। ସେ ସରଳତା ଏତେ ହୁଣ୍ଡା ଲୋକ ଯୁଦ୍ଧକ୍ଷେତ୍ର ଆସିକି ପହଞ୍ଚିଲାଣି, କହୁଛି ମୁଁ ଯୁଦ୍ଧ କରିବି। ଯାହାଙ୍କ ପାଇଁ ଭଗବାନ ବଦନାମ ହେଲେଣି, ତାଙ୍କ ରଥରେ ସାରି ଧରିଲେଣି, ଭଗବାନ ପୁଣି କହୁଛନ୍ତି ମୁଁ ଏମାନଙ୍କୁ ସବୁ ମାରିଦେଇଛି, ନା ମୁଁ ଯୁଦ୍ଧ ତ କରିବିନି। ସରଳ ଲୋକ ବା, ପଞ୍ଚପାଣ୍ଡବ ସମସ୍ତେ ସରଳ, ଆଉ ସରଳ ଲୋକ ଭଗବାନ ସହାୟ କରିବେ ନା? କପଟି କାହିଁ ସହାୟ କରିବେ? ଅର୍ଜୁନ ଅର୍ଥ ରିଜୁ, ରିଜୁ ଅର୍ଥ ସରଳ ସଂସ୍କୃତରେ, ଅତି ସରଳ ଲୋକଟା। ଭଗବାନ କହୁଛନ୍ତି ଅର୍ଜୁନ ତୁମେ ତ ବଡ଼ ଭୁଲ କାମ କରିଦେଲ, ନା କ'ଣ କଲି ମୁଁ ପ୍ରଭୁ? ଆଉ ତୁମକୁ ଯୁଧିଷ୍ଠିର ମହାରାଜ କ'ଣ କହିଥିଲେ? ଭାଇ ଯାହା କହିଥିଲେ ଶୁଆ ଭଳିଆ କହୁଛନ୍ତି। ଭାଇ ମୋତେ କହିଥିଲେ ସଖାଙ୍କ ପାଖକୁ ଯିବ, ତାଙ୍କୁ ସୈନ୍ୟ ସାହାଯ୍ୟ ମାଗିବ। କହିଲେ ତୁମେ ଭାଇଙ୍କର ଆଦେଶକୁ କେମିତି ଭାଙ୍ଗିଲ? ତୁମକୁ ସାହାଯ୍ୟ ମାଗିଥିଲେ, ମୋ ପାଖରୁ ସାହାଯ୍ୟ ଚାହୁଁଥିଲେ ଯୁଧିଷ୍ଠିର ମହାରାଜ। ତୁମେ ଦୂତ ହେଇକି ଆସିଥିଲ, କିନ୍ତୁ ତୁମେ ତ ଯୁଧିଷ୍ଠିର ମହାରାଜଙ୍କର କାର୍ଯ୍ୟ କଲ ନା? ଭଗବାନ ପରୀକ୍ଷା କରିଛି ତ ଅର୍ଜୁନଙ୍କୁ, କିନ୍ତୁ ଭଗବାନଙ୍କ ଅନ୍ତରରେ କ'ଣ କି ଭାବନାଟା? ଭକ୍ତେର କିଙ୍କରେ ହଏ ଆପନ ଇଚ୍ଛା, ଏହାରେ ଅର୍ଜୁନ ମୁଁ ଆଜି ପରୀକ୍ଷା କରି ଦେଖିବି, ଦେଖା ଅର୍ଜୁନ ମୋତେ କ'ଣ କରିବା ପାଇଁ ଚାହୁଁଛି। ତେଣୁ ଅର୍ଜୁନ ତୁମେ ମୋତେ ଭୁଲ କରିଦେଲ, ମୋତେ କାହିଁକି ବାଛିଲ ଜୀବନରେ? ତୁମର ଏ ଯୁଦ୍ଧ ମହାଭାରତ ଯୁଦ୍ଧରେ ମୋତେ କାହିଁକି ବାଛିଲ? ତୁମେ ନାରାୟଣୀ ସାନ କାହିଁକି ବାଛିଲ ନା? ତୁମେ ଭାଇ ତୁମେ ଗଲେ ତ ଯୁଧିଷ୍ଠିର ମହାରାଜ ତୁମକୁ ଯେ ଘୃଣା କରିବେ, ତାଚଲ୍ୟ କରିବେ। କହିଲେ ନାଇଁ ପ୍ରଭୁ, ଆପଣ ମୋତେ ଠକେଇ ପାରିବେ ନା, ମୁଁ ଜାଣିଛି। ଦୁର୍ଯ୍ୟୋଧନ ସେନା ସିନା ବାଛି ନେଲା, ସେନା ବାଛି ନେଲା କେମିତି ପାଇଁ? ସିଏ ନିଜକୁ ସମର୍ପଣ କରିନି ପ୍ରଭୁ, କିନ୍ତୁ ମୁଁ ବା ସମର୍ପଣ କରିଦେଇଛି ଆପଣଙ୍କୁ ମୋ ଜୀବନଟାକୁ। ମୁଁ ଯେତେବେଳେ ମୋ ଜୀବନର ବାକ୍ଡୋରିକୁ ଆପଣଙ୍କ ହାତରେ ଦେବା ପାଇଁ ମୋର ଇଚ୍ଛା ଥିଲା, କିନ୍ତୁ ଦୁର୍ଯ୍ୟୋଧନ ସିନା ଆପଣଙ୍କ ସେନାକୁ ନେଇଗଲା, କିନ୍ତୁ ତା ଜୀବନର ଡୋରିଟା କାହା ହାତରେ ଅଛି? ସେ ଆପଣଙ୍କୁ ଅର୍ପଣ କରିନି, କିନ୍ତୁ ମୁଁ ଏଇଥିପାଇଁ ଚାଲା, ମୁଁ ଚାହୁଁଥିଲି ପଞ୍ଚ ପାଣ୍ଡବ ଆମ ଜୀବନର ବାକ୍ ଡୋରି, ଆମ ଜୀବନର ଡୋରିଟାକୁ, ମୁଁ ବାକ୍ ଡୋରି କହିଦେଉଛି, ଆମ ଜୀବନର ଡୋରିଟାକୁ ଆପଣଙ୍କ ହସ୍ତରେ ଅର୍ପଣ କରିବା ପାଇଁ। ଆମର କ'ଣ ଆବଶ୍ୟକ ଅଛି ସୈନ୍ୟର? ସେ ସୈନ୍ୟ ନଉ, ତା ଜୀବନର ଡୋରିଟା କିନ୍ତୁ ଆପଣଙ୍କ ହାତରେ ଅଛି। ଆପଣଙ୍କର ଭକ୍ତ ଭୀମସେନ ତାର 100 ଭାଇକି ମାରିବ, କାରଣ ଭୀମସେନ ଶପଥ କରିଛି। ଏମାନେ ଅପରାଧ କରିଥିଲେ, ଭଗବାନ କାହିଁକି କିଙ୍କର ହେଲେ? ଭଗବାନଙ୍କର କ'ଣ, ଅର୍ଜୁନଙ୍କୁ ଭଲ ଲାଗୁଥିଲା ରଥରେ ଭଗବାନଙ୍କୁ ସାରଥି କରି ଗୋଡ଼ିବା ପାଇଁ? କିନ୍ତୁ ଭଗବାନ ଯେଉଁଦିନ ଦ୍ରୌପଦୀକୁ ଅପରାଧ କରାଗଲା ଦ୍ରୌପଦୀ ପ୍ରତି, ସେଇଦିନ ଭଗବାନ କହିଲେ ନା ମୁଁ ଏମାନଙ୍କୁ, ସମସ୍ତେ ବୈଷ୍ଣବ ଅପରାଧୀ ଏମାନେ ହେଲେ, ଭକ୍ତ ଅପରାଧୀ ହେଲେ, ଏମାନଙ୍କୁ ଧ୍ୱଂସ କରିବି, ଆମ ବଡ଼ ପୋଜିସନକୁ ଯିବି ନା, ଛୋଟ କିଙ୍କର ହେଇକି ଏମାନଙ୍କୁ ବିରାଶ କରିବି। ବହୁତ ଲୋକ ମହାଭାରତ ପଢ଼ିଲା ବେଳେ ଭଗବାନ ଅନ୍ୟାୟ କରିଛନ୍ତି ବୋଲି କାହା କୁହନ୍ତି? କର୍ଣ୍ଣ ପ୍ରତି ଭଗବାନଙ୍କର ଅନ୍ୟାୟ ହେଇଛି। କର୍ଣ୍ଣ ଯୋଦ୍ଧା ଥିଲେ ଆଉ ସତଲୋକ ଥିଲେ, କି ସତ୍ୟତା? ଯିଏ ଜଗତର ପିତାଙ୍କୁ ଜାଣେ ନା, ଭଗବାନ ଯୁଦ୍ଧ ପୂର୍ବରୁ କର୍ଣ୍ଣକୁ ଡାକି କହିଲେ, କର୍ଣ୍ଣ ଦେଖ ତୁମେ ପାଣ୍ଡବମାନଙ୍କର ବଡ଼ ଭାଇ, ତୁମେ ଆଜି କୁନ୍ତି ଦେବୀ ତୁମକୁ ଏଭଳି ତାଙ୍କ ଜନ୍ମ ବୃତ୍ତାନ୍ତ କହିଲେ, ତୁମେ ଆଜି ପଳେଇ ଆସ, ଯୁଧିଷ୍ଠ ମହାର ରାଜା ହେବେ ନା, କର୍ଣ୍ଣ ତୁମେ ରାଜା ହେବ, ଦ୍ରୌପଦୀ ତୁମର ଦାସୀ ହେବେ, ଆସ। କିନ୍ତୁ ଏତେ ଅଭିମାନୀ ସିଏ ଭଗବାନଙ୍କର ବଚନକୁ ଶୁଣିଲା ନା, ଆଉ ଭଗବାନ ଯେଉଁ କର୍ଣ୍ଣକୁ ମାରିଲେ କୌଣସି ଭୁଲ ନାହିଁ, କାରଣ ସେ ବୈଷ୍ଣବ ଅପରାଧ କରିଛି। ଦ୍ରୌପଦୀର ବସ୍ତ୍ର ହରଣ ବେଳେ ଦ୍ରୌପଦୀଙ୍କୁ ବେଶ୍ୟା ବୋଲି କହିଛି ଏ କର୍ଣ୍ଣ, ଭଗବାନ ସେ କଥାକୁ ମନେ ରଖିଥିଲେ। ଅର୍ଜୁନ କହୁଛି ପ୍ରଭୁ ଏଇଟା ମାରିବା ସମୟ ନୁହେଁ, କହିଲେ ନାଇଁ, ଯିଏ ମୋ ଭକ୍ତକୁ ବୈଷ୍ଣବ ଅପରାଧ କରିଛି ତା ପାଇଁ ନ୍ୟାୟ ଅନ୍ୟାୟ କିଛି ନାହିଁ, ମୋ ପୁତ୍ରମାନ ବା ଭବିଷ୍ୟତରେ ମୁଁ ଲୀଳା କରିବି, ମୋ ପୁତ୍ରମାନଙ୍କୁ ବିନାଶ କରିବି, ଯଦୁବଂଶକୁ ଧ୍ୱଂସ କରିବି, ଏ ବୈଷ୍ଣବ ଅପରାଧରେ ମୁଁ ଦେଖେଇକି ଯିବି ମୋ ଭକ୍ତ ମୋର କେତେ ପ୍ରିୟ। ଆଉ ଇଏ କ'ଣ ବଡ଼ ଲୋକ ହେଇଗଲା କି? ଇଏ ଦ୍ରୌପଦୀ ଭଳି ଯାଜ୍ଞସେନୀକୁ ଆଉ ଅପରାଧ କାହିଁକି ଭଗବାନ ଧରିଲେ ନା? ଇଏ ଭଲ ଭାବରେ ଜାଣେ କର୍ଣ୍ଣ ଭଲ ଭାବରେ ଜାଣେ ଯେ ଇଏ ଯାଜ୍ଞସେନୀ, ଇଏ ସାଧାରଣ ନାରୀ ନୁହେଁ, ଜାଣିକି ଅପରାଧ କରିଛି, ତେଣୁ ତା ପାଇଁ ନ୍ୟାୟ ଅନ୍ୟାୟ କିଛି ନାହିଁ। ଯେ ବୈଷ୍ଣବ ଅପରାଧ କଲା ତା ପାଇଁ ନ୍ୟାୟ ଅନ୍ୟାୟ କିଛି କରାଯିବ ନା। ଭଗବାନ ଭଲ ଭାବରେ ଜାଣନ୍ତି, ତେଣୁ ନିଜ ଇଚ୍ଛାରେ ଅର୍ଜୁନ କହିଲେ, ଅର୍ଜୁନ ତୁମେ ଯଦି ଜୀବନର ବାଗଡୋରିଟା ଜୀବନର ଡୋରିଟାକୁ ମୋତେ ଦେବ, ତାହେଲେ ତୁମ ଜୀବନର ଡୋରିଟାକୁ ମୁଁ ଚଳେଇବି କେମିତି, ମୁଁ ତ ମହାଭାରତ ଯୁଦ୍ଧକୁ ଯିବି ନା। କହିଲେ ପ୍ରଭୁ ଆପଣ କିଛି କରିବେ ନା, ଆପଣ କେବଳ ସାରଥି ହୁଅନ୍ତୁ। ଭଗବାନ ବହୁତ ଆନନ୍ଦିତ ହେଇଗଲେ, କହିଲେ ବା ମୁଁ ତ ସବୁ ଜୀବନର ରଥ ଶରୀର ରୂପକ ରଥରେ ସାରଥି ହେଇଥିଲି, ଆଜି ଭକ୍ତର ଅର୍ଜୁନର ଭିତରେ ବସିବି ଆଉ ଅର୍ଜୁନ ରଥରେ ବି ସାରଥି ହେବି। ଅର୍ଜୁନ ଶରୀର ରୂପକ ରଥରେ ବସିଛନ୍ତି, ପୁଣି ଅର୍ଜୁନ ଯେଉଁ ରଥରେ ବସିଛନ୍ତି ସେଇ ରଥରେ ସାରଥି ହେଲେ, ଦୁଇ ସାରଥି କାମ ମୁଁ କରିବି। ଭଗବାନ ବଡ଼ ଆନନ୍ଦିତ ହେଇଗଲେ, କହିଲେ ବାହ ମୋତେ କିଙ୍କର ହବାର ଆଜି ସୁଯୋଗ ମିଳିଗଲା। ଅର୍ଜୁନ ରଥକୁ ଭଗବାନ ଯେତେବେଳେ ଭୀଷ୍ମଦେବଙ୍କର ସ୍ତୁତି ଶୁଣିବେ, ଭକ୍ତିର ଉଦ୍ଗାର, କୁଟୁମ୍ବ ଅର୍ଜୁନଙ୍କର ଯୁଦ୍ଧ କ୍ଷେତ୍ରରେ ଭଗବାନ ଭୁଲି ଯାଇଥିଲେ ଦ୍ୱାରକାର ମୋର ଲୋକ ଅଛନ୍ତି ବୋଲି। ଭଗବାନ ଯୁଦ୍ଧ କ୍ଷେତ୍ରରେ 18 ଦିନ ଯୁଦ୍ଧ ଭିତରେ ସଂସାରରେ ଭଗବାନଙ୍କର କେହି ଅଛନ୍ତି ବୋଲି ଭଗବାନ ଜାଣିନଥିଲେ। କୋଉଟା ବିଜୟ ରଥ କୁଟୁମ୍ବ ଆତତାତ୍ର ଭୀଷ୍ମଦେବ ସ୍ତୁତି କରୁଛନ୍ତି ମୃତ୍ୟୁ ଶଯ୍ୟାରେ, ସରସଜ୍ୟାରେ ପଡ଼ିକି, ପ୍ରଭୁ ବିଜୟର ରଥକୁ ବା ଆପଣ କୁଟୁମ୍ବ କରିଥିଲେ, ମୁଁ ଦେଖିଛି ଅର୍ଜୁନର ରଥକୁ ଭଗବାନ କୁଟୁମ୍ବ, ବିଜୟ ମାନେ ଅର୍ଜୁନ, ଅର୍ଜୁନର ରଥକୁ ଆପଣ କୁଟୁମ୍ବ କରିଦେଇଥିଲେ। କୁଟୁମ୍ବକୁ ଯେଭଳି ସତସତ ଅନ୍ୟାୟ କରିକି ପୋଷଣ କରନ୍ତି, ମହାଭାରତ ଯୁଦ୍ଧରେ ଅର୍ଜୁନର ଆଉ ଅର୍ଜୁନର ରଥକୁ ସୁରକ୍ଷା ଦେବା ପାଇଁ ଆପଣ କୁଟୁମ୍ବ ହେଇଯାଇଥିଲେ, କେତେ ନିୟମକୁ ଭାଙ୍ଗିଛନ୍ତି ଏଟା ମୁଁ ଆଖି ଆଗରେ ଦେଖିଛି। ଅର୍ଜୁନ କ'ଣ ଜାଣିବ, ସେ ତ ଯୁଦ୍ଧରସରେ କ୍ଷତ୍ରିୟ ଯୁଦ୍ଧ ଘୋର କ୍ଷତ୍ରିୟ ଭାବରେ ସେ ନିମଜ୍ଜିତ ହେଇକି ରହିଥିଲା, କିନ୍ତୁ ଆପଣ କେଉଁଠି କେଉଁଠି ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ କୁଟୁମ୍ବୀ ଲୋକ ଯେଭଳି ଅନ୍ୟାୟ କରେ, କେଉଁଠି କେଉଁଠି ଅନ୍ୟାୟ କରିଛନ୍ତି ତାର ହିସାବ ମୋ ପାଖରେ ଅଛି। ହିସାବ ନେବେ ଶକ୍ରଧାରୀ, ହିସାବ ନେବେ? ଭଗବାନ ମୁହଁକୁ ପଛକୁ ମୁହଁକୁ ତଳୁ କରି ଠିଆ ହେଇଛନ୍ତି ପାଦ ତଳେ, ଆପଣ ବା ଏତେ ଭକ୍ତ ବତ୍ସଳ ଅର୍ଜୁନ ପାଇଁ ସବୁ ନିୟମକୁ ଯୁଦ୍ଧକୁ ଭାଙ୍ଗିଛନ୍ତି, ମୁଁ ଦେଖିଛି ଏ ରୂପ, ଆପଣ ମୋ କତିରୁ ଖସିକି ଯାଇପାରିବେନି। ଭଗବାନ ଯେ ସୁଦାମାର ପାଦପଦ୍ମକୁ ଧୋଇ ତାଙ୍କୁ ଏଭଳି ଦିବ୍ୟ ଗନ୍ଧ ଚନ୍ଦନ ଅର୍ଗୁରୁରେ ଲେପନ କରି ଧୂପ ଦୀପରେ ଆରତୀ କରିବେ, ଏଇଟା ତ ବଡ଼ କାମ ହେଇଗଲା। ଏ ଅର୍ଜୁନ ରଥରେ ସାରଥି ହେଇଥିଲେ, ଆଉ ତ ପୂଜା କଲେ ଭକ୍ତକୁ, ତ ବଡ଼ କାମ କଲେ। ଅର୍ଜୁନର ଘୋଡ଼ାକୁ ବା ମାଲିସ କରୁଥିଲେ, ଆଉ ତାଠୁ ହିଁ ବଡ଼ କାମ ନାହିଁ। ଭକ୍ତେର କିଙ୍କରି ହଏ ଆପନ ଇଚ୍ଛା, ଭକ୍ତ ପାଇଁ କୋଉ କାମ ନା କରନ୍ତି, ସବୁ କାମ କରନ୍ତି। କୌନ କର୍ମ ସେବକେର ପ୍ରଭୁ ନାଇଁ କରେ, କୌନ କର୍ମ ସେବକେର ପ୍ରଭୁ ନାଇଁ କରେ, ସେବକେର ଲାଗି ନିଜ ଧର୍ମ ପରିହରେ, ଧର୍ମ ପରିହରେ ଭକ୍ତ ଆଶୀର୍ବାଦ ପ୍ରଭୁ ଶିରେ କରିଲ, ଭକ୍ତ ଆଶୀର୍ବାଦ ପ୍ରଭୁ ଶିରେ କରିଲ, ଭକ୍ତ ଆଶୀର୍ବାଦ ସେ କୃ ଷ୍ଣତେ ଭକ୍ତି ହଏ, ଭକ୍ତ ଆଶୀର୍ବାଦ ସେ ତୁ ସ୍ନେତେ ଭକ୍ତି ହଏ। ଯେଉଁ ଭକ୍ତ ଆଶୀର୍ବାଦରେ ଭଗବାନ କୃଷ୍ଣଙ୍କ ପ୍ରତି ଭକ୍ତି ହୁଏ, ସେଇ ଭଗବାନ ଭକ୍ତର ଆଶୀର୍ବାଦ ନିଅନ୍ତି। ଭକ୍ତର ଆଶୀର୍ବାଦ କାହିଁକି ନିଅନ୍ତି ଆମେ, ଆଜ୍ଞା ମୋତେ ଟିକେ ଆଶୀର୍ବାଦ କରନ୍ତୁ, କାହିଁକି ନା କୃଷ୍ଣଙ୍କ ଚରଣରେ ମୋର ଟିକେ ମତି ରହୁ। ଯେଉଁ ଭକ୍ତର ଆଶୀର୍ବାଦରେ ଭଗବାନଙ୍କ ପାଖରେ ଭକ୍ତି ହୁଏ, କିନ୍ତୁ ଭଗବାନ କ'ଣ କରନ୍ତି ନା ସେଇ ଭକ୍ତର ଆଶୀର୍ବାଦକୁ ଶିର ଦେଖେଇକି ନିଅନ୍ତି, ମସ୍ତକ ଦେଖେଇକି। ଗୋପପୁରରେ ତ ଭଗବାନ ବାଲଗୋପାଳ ଥିଲେ, ମାଖନ ତ ବଡ଼ ଯାହା କହନ୍ତି ଚାଲାଖରେ ଚୋରି କରିକି ଆଣ, ଏଭଳି ବୁଦ୍ଧି ନନ୍ଦ ମହାରାଣୀଙ୍କ ଉପରେ ଆସି ସବୁ ଗୋପୀମାନେ କୁହନ୍ତି, ଦେଖ ଇଏ ରାଜା କ'ଣ ହବ, ଇଏ ଚୋର ହେଇଯିବ। ବହୁ ବର୍ଷ ପରେ ବୃଦ୍ଧ ବୟସରେ ତ ନନ୍ଦରାଜ ପୁଅ ପାଇଛନ୍ତି, କିନ୍ତୁ ଇଏ ନନ୍ଦରାଜଙ୍କର ପୁଅ ଗୋପରାଜ ହବନି, ଚୁରରାଜ ହେଇଯିବ। କେତେ ଉପାୟରେ ଭଗବାନ କ'ଣ କରିବେ? ଗୋପୀମାନେ ବୁଢ଼ୀକି ଜଗେଇଥିବେ ଘରେ, ବୁଢ଼ା ବୁଢ଼ୀ ଯେଉଁମାନେ ଥିବେ ତାଙ୍କୁ ଜଗେଇବେ, କହିବେ କାହ୍ନା ଆସିକି ମାଖନ ଖାଇଯିବ, ଜଗିକି ରୁହ। ଭଗବାନ କୃଷ୍ଣ କ'ଣ କରିବେ ନା, ଅଲଗା ଘରୁ ମାଖନ ଚୋରି କରି ଆଣିକି ସେ ବୁଢ଼ା ବୁଢ଼ୀ ମୁହଁରେ ଲଗେଇଦେଇ ଗୋପୀ ଲୋକମାନଙ୍କୁ ଡାକିବେ, କହିବେ ଦେଖ ଦେଖ ଇଏ ମାଖନ ଚୋରି କରିକି ବୁଢ଼ୀ ଖାଉଛି, ଆମକୁ ବଦନାମ କରୁଛି। ତେଣୁ ଗାଁ ଲୋକ ସେ ବୁଢ଼ୀକୁ ମାରିବା ପାଇଁ ଯାଇଛନ୍ତି। ତେଣୁ ଗୋପପୁରରେ କେହି ବୁଢ଼ୀ ବୁଢ଼ା ଆଉ କୃଷ୍ଣଙ୍କୁ ଜଗିଲେ ନା ମାଖନ ଚୋରି କଲାବେଳେ, କହିଲେ ଯିଏ ଜଗିବ ସେ ହରାଣ। ଆଉ କ'ଣ କରିବେ ନା, ଯିଏ ଜଗିଥିବ ଯଦି ଘରେ ଗୃହସ୍ଥ କେହି ବୁଢ଼ା ବୁଢ଼ୀ ନାହାନ୍ତି, ଏକୁଟିଆ ଲୋକ ଅଛି, ସ୍ତ୍ରୀ ଲୋକଟି ଜଗି ରହିଥିବ ମାଖନ ଜଗି ରହିଥିବ, ଆରେ କାହ୍ନା ଆସିବ, କାହ୍ନା ତ ଖାନ୍ତା ଖାନ୍ତା ବାନର ମାନଙ୍କୁ ଦେଇଦେଉଛି, ବାନର ମାନଙ୍କୁ ଖାଇବାକୁ ଦେଉଛି, କାହିଁକି ବାନର ବାରୁ ଖାଇବାକୁ ଦିଏ ନା? କୃଷ୍ଣଙ୍କର ବହୁ ଯେତେବେଳେ ବାନର ମାନଙ୍କୁ ଦେଖନ୍ତି ମନ ଦୁଃଖ ହୁଏ, ସେତୁ ବନ୍ଧରେ ମୋତେ ଏମାନେ କେତେ ସାହାଯ୍ୟ କରିଥିଲେ, କିନ୍ତୁ ଆଙ୍କୁ ଟିକେ ଭୋଜନ ମୁଁ ଦେଇପାରିନି, ବଣର ସେଇ ଫଳମୂଳ ଖାଇଛନ୍ତି କିଛି, ମୁଁ ତ ଋଷି ହେଇଥିଲି ଆଉ ବନବାସୀ ହେଇଥିଲି ଆଉ, ଆଙ୍କ ଋଣ କେମିତି ଶୁଝିବି? ବର୍ତ୍ତମାନ ମା ମୋର ଏ ଭକ୍ତ ଗୋପପୁର ଗୋପବାସୀ ମାନେ ଭକ୍ତମାନେ ଯେଉଁ ମାଖନ କରି ରଖିଛନ୍ତି ପ୍ରୀତିରେ ସ୍ନେହରେ, ସେଇ ସ୍ନେହ ପ୍ରୀତିପୂର୍ଣ୍ଣ ମାଖନକୁ ଖାଇବାର ଅଧିକାର ଏମାନଙ୍କର ଅଛି। ଯଦି ବାନର ମାନେ ମାଙ୍କଡ଼ ଏ ବାନର ମାନେ ଯଦି ନ ଖାଇବେ ନା ମାଖନକୁ, ଭଗବାନ ରାଗିକି ସେ ମାଖନ ହାଣ୍ଡି କଚାଡ଼ିଦେବେ, ତୋ ପାଇଁ ମୁଁ ଚୋର ହେଲି, ମୁଁ ଚୋରି କଲି, ତୁ ଖାଇବୁନୁ। ତେଣୁ ଗୋପୀମାନେ ଯଦି ଏକାକୀ ଗୋପୀ ଥିବ, ଭଗବାନ କ'ଣ କରିବେ ଦେଖିବାରେ, ଆ ଘରେ ତ ଆଜି ଏକାକୀ ଅଛି ନା, ମାଖନଟା କେମିତି ଚୋରି କରିବି, ଦ୍ୱାର ମୁହଁରେ ଜଗି ବସିଛି, ଭଗବାନ ଯାଇ ଗାଈ ବାଛୁରୀକୁ ଆଗ ଫିଟେଇଦେବେ, ବାଛୁରୀ ଫିଟେଇଦେଲା ନା, ବାଛୁରୀ ହେଲା ଗୌଡ଼ଙ୍କର ସମ୍ପତ୍ତି, ସେ କ୍ଷୀର ଖାଇଦେବ। ତେଣୁ ବାଛୁରୀ ଯେତେବେଳେ ଧାଇଁବେ, ଇଏ ଗୃହ ସ୍ୱାମୀ କ'ଣ କରିବେ, ଧାଇଁବେ ବାଛୁରୀ ପଛରେ, ଭଗବାନ ପଶିଲେ ଘରେ କୌଣସି ଉପାୟରେ ଆଉ ପାରନ୍ତି ନା। ତେଣୁ କ'ଣ କରନ୍ତି ନା, ଉପର ଶିକାର ରଖିଦେବେ, ଉପର ଶିକାର ଅନ୍ଧାର ଘର ଭିତରେ ରଖିବେ। ଭଗବାନ କହିଲେ ତୁ ବଡ଼ ଅସୁବିଧା କଲେନି, କୋଟି କୋଟି ଜନ୍ମ ତପସ୍ୟା କରିଛନ୍ତି ମୁନି ଋଷି ଏଇ ଗୋପୀ ଶରୀର ପାଇବା ପାଇଁ, ମୋର ସେବା କରିବା ପାଇଁ, ବର୍ତ୍ତମାନ ମାଖନ ଲୁଚେଇକି ରଖୁଛନ୍ତି, ପୁଣି ମୋତେ ଦେବା ପାଇଁ ଚାହୁଁନାହାନ୍ତି। ହଁ, ସେ ନଦେଲେ କ'ଣ ମୁଁ ଛାଡ଼ିଦେବି ନା କ'ଣ? ତାଙ୍କ ସେମାନେ କୃତାର୍ଥ କେମିତି ହେବେ, ଭଜନର ଫଳ କେମିତି ପାଇବେ? ଭଗବାନ କ'ଣ କରିବେ, ଯଶୋଦା ମାତା ମଣି ପିନ୍ଧାନ୍ତି ତ, ମଣି ଭଗବାନ ମଣି ପିନ୍ଧନ୍ତି, ତେଣୁ ଭଗବାନ କ'ଣ କରିବେ, ଅନ୍ଧାର ଘରେ ରଖିଛନ୍ତି, ଘର କବାଟ ଖୋଲା କରିଦେବେ, ଆସୁ, ସେ କାହ୍ନା ଆସିଲେ କ'ଣ, ଆଜି ତ ଅନ୍ଧାର ଘରେ ରଖିଛି ଆଉ ଅନ୍ଧାର ଘର ତ ହାତ ଗୋଡ଼ ଦେଖା ହେବନି ଆଉ। ଭଗବାନ ଶ୍ରୀକୃଷ୍ଣ ପଳେଇବେ, ସୂର୍ଯ୍ୟଙ୍କର କିରଣରେ କିଛି ସମୟ ଠିଆ ହେଇଯିବେ, ତେଣୁ ମଣି କ'ଣ ହବ ନା, ଆଲୋକ ପାଇଯିବ। ଭଗବାନ ପଳେଇ ଆସିବ, ଅନ୍ଧାର ଘରେ ଟର୍ଚ୍ଚ ଲାଇଟ୍ କରିବେ, ମଣି ମାଖନ କେଉଁଠି ରଖିଛି, ସେ ମଣି ଦ୍ୱାରା ଦେଖିଦେବେ। ତେଣୁ ତାଙ୍କୁ କିଏ ପାରିବ ବୁଦ୍ଧିରେ, ବୁଦ୍ଧି ବୁଦ୍ଧି ମତାମ ଅଶ୍ୱିନ ତେଜ ତେଜସୀ ନାମ ହମ୍, ତେଜିଆନର ତେଜ ସିଏ, ବୁଦ୍ଧିମାନର ବୁଦ୍ଧି ସିଏ, ତାଙ୍କୁ ଇଏ ଗୋପୀମାନେ ତାଙ୍କୁ ଲୁଚେଇକି ରଖୁଛନ୍ତି। ତେଣୁ ଗୋପୀମାନେ ଯାଇ ଯଶୋଦା ମାତାଙ୍କ କଥାରେ କହୁଛନ୍ତି, ଏ ଯଶୋଦା ଏ ସିନା ଚୋରି କରିଛି ମାଖନ, କିନ୍ତୁ ଇଆଡ଼େ ଯେତେ ବୁଦ୍ଧି ନା, ଏ ସଂସାରରେ କାହାର ନାହିଁ। ତେଣୁ ବୁଢ଼ୀମାନେ ବୁଢ଼ୀ ଗୋପୀମାନଙ୍କୁ ଯଶୋଦା ମାତା କହିବେ, କୃଷ୍ଣ ସେତେବେଳେ କ'ଣ କରେ, ଚୁପିଣି ଯେତେବେଳେ ତାଙ୍କ ନାଁର ପ୍ରଶଂସା ହବ, ଆସିକି ଯଶୋଦା ମାତାଙ୍କ କୋଳରେ ବସିଯିବେ। ଯଶୋଦା ମାତା କହିବେ, ମୋ ପୁଅକୁ ଟିକେ ଆଶୀର୍ବାଦ କଲ। କୃଷ୍ଣ କ'ଣ କରିବେ, ସମସ୍ତଙ୍କ ପାଖକୁ ଗୁଣ୍ଠରେ ଗୁଣ୍ଠରେ ଚାଲିଯିବେ, କହିବେ ମୋତେ ଆଶୀର୍ବାଦ କର, ମା ତାଙ୍କ ହାତ ଆଣିକି ନିଜ ମୁଣ୍ଡରେ ଲଗେଇଦେବେ, ତାଙ୍କରି ଭକ୍ତ ସିଏ, ତାଙ୍କ ହାତକୁ ଆଣିକି ନିଜ ମତ, ମା ମୋତେ ଆଶୀର୍ବାଦ କର, ମୋର ବୁଦ୍ଧି ଯେମିତି ଅଧିକା ହବ, ବୁଦ୍ଧି ବୁଦ୍ଧି ମତା ମସ୍ମିନ, ଆନନ୍ଦରେ ପ୍ରୀତିରେ ଭକ୍ତର ଆଶୀର୍ବାଦକୁ ପ୍ରଭୁ, ଏ ସୁଦାମାର ସେବା କଲାବେଳେ ଭଗବାନ କୁଣ୍ଠି ଥାଇନାହାନ୍ତି, ଆନନ୍ଦରେ ମୁଦା, ସେ କଥା ଏଠି କୁହାଯାଉଛନ୍ତି। କୌନ କର୍ମ ସେବକର ପ୍ରଭୁ ନାହିଁ କରେ, ଏଭଳି କର୍ମ ଅଛି ଭଗବାନ ନ କରିଛନ୍ତି ସେବକ ପାଇଁ? ଦାସ ହେଇଛନ୍ତି, ପାର୍ଷଦ ହେଇଛନ୍ତି, ଦୂତ ହେଇଛନ୍ତି, ସବୁ କାମ କରିଛନ୍ତି, ସେବକର ଲାଗି ନିଜ ଧର୍ମ ପରିହରେ, ଆଉ କ'ଣ କୁହାଯିବ, ନିଜ ଧର୍ମକୁ ତ୍ୟାଗ କରିଦେଇଛନ୍ତି, ସ ମୁଁ ଭଗବାନ, ଭଗବାନ ଯାହା ନ କରିବା କଥା ତାଇ କରିଛ, ଭଗବାନ ଏସବୁ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁଦାମାଙ୍କର ରୂପକୁ ଦେଖି, ସୁଦାମାଙ୍କୁ ପୂଜା ସେବା ସାରିଲେ, ଗାଭୀ ଦେଲେ, ସ୍ୱାଗତମ ବୋଲି କହିଲେ, ତାମ୍ବୁଳ ଭୋଜନ ଦେଲେ, ତାମ୍ବୁଳ ଦେଲେ, ଗାଭୀ ଦାନ ଦେଲେ, କିନ୍ତୁ ଯେତେ ଦାସ ଦାସୀ ରାଣୀମାନେ ଅଛନ୍ତି ନା, ଏମାନଙ୍କ ମନରେ ଗୋଟିଏ ସନ୍ଦେହ ଆସିଗଲା, ଭଗବାନ ଜାଣିଦେଲେ ନିଶ୍ଚିତ ଅନ୍ତର୍ଯ୍ୟାମୀ, ଇରେ ମୁଁ ସିନା ଭକ୍ତର ସେବା କଲି କିନ୍ତୁ ଏମାନେ ଭକ୍ତ ଅପରାଧୀ ହେଇଯିବେ ନା କାହିଁକି, ଏମାନେ ଜାଣିପାରୁନାହାନ୍ତି ସୁଦାମା କିଏ, କିନ୍ତୁ ଏମାନେ ସବୁ କଥାବାର୍ତ୍ତା ହେଉଛନ୍ତି। ସୁଖଦେବ ଗୋସ୍ୱାମୀ କହୁଛନ୍ତି, କୁଚେଲାମ ମଲିନମ କ୍ଷାମାମ ଦିଜମ ଧମନି ସନ୍ତତମ ଦେବୀ ପର୍ଯ୍ୟଚରତ ସାକ୍ଷାତ ଚାମର ବ୍ୟଜନେ ନବେଇ। ଏ ଶ୍ଳୋକ, ରୁକ୍ମିଣୀ କ'ଣ କରୁଥିବେ ଯଦି ଭଗବାନ ସେବା କରୁଥିଲେ ରୁକ୍ମିଣୀ କ'ଣ କରୁଥିବେ, ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କୁଚେଲମ ବସ୍ତ୍ର ସେଭଳି ଅଛି। ଏଠି ଜୀବ ଗୋସ୍ୱାମୀ କହୁଛନ୍ତି, କୁଚେଲ ଇତି ବସ୍ତ୍ର ଅପ୍ରଦାନମ ସୂଚୟତି, ବସ୍ତ୍ର ଭଗବାନ ଦେଇନାହାନ୍ତି, ତଚ୍ଚ ସହକାରଣମ ଅଗ୍ରବ୍ୟକ୍ତ ଭାବ। ଏଇ କାରଣଟାକୁ ମୁଁ ଆଗରେ କହିବି। ଜୀବ ଗୋସ୍ୱାମୀ କହୁଛନ୍ତି, କାହିଁକି ବସ୍ତ୍ର ଦେଲେ ନା, ତ ଭଗବାନ ତ ଭକ୍ତି ରସରେ ପ୍ଲାବିତ ହେଇକି ସେବା କରିଦେଉଛନ୍ତି। ଏଠି କହୁଛନ୍ତି, କୁଚେଲମ ମଲିନମ କ୍ଷାମମ, ସୁଦାମାଙ୍କ ସ୍ୱର କିଭଳି ଦ୍ୱାରକାପୁରରେ କୁଚେଲ କୁବସ୍ତ୍ର ପିନ୍ଧିଛନ୍ତି ମଳିନ। ଏଠି ଜୀବ ଗୋସ୍ୱାମୀ କହୁଛନ୍ତି, ଦାରିଦ୍ର୍ୟତ୍ୟା ତୈଲ୍ୟାଦି ବର୍ତ୍ତନା ଅଭାବାତ, ସୁଦାମା ଯିଏ ମାଗିବା ପାଇଁ ଯାଆନ୍ତି ନା, ଯିଏ ଭୋଜନ ଟିକେ ପେଟ ପୁରେ ନା, ସେ ତେଲ ଆଣି ଦେହରେ ମାରିବେ କି ନା ସାବୁନ ଆଣି ଦେହରେ ମାରିବେ, ମଳିନ। ଆଉ କ୍ଷାମମ, କ୍ଷାମ ମାନେ ଅତି କୁଶକାୟ, ଅତି ପତଳା ସୁଦାମା। ଆଉ ଦିଜ ଧମନୀ ସନ୍ତତମ, ବ୍ରାହ୍ମଣର ଶରୀର କ'ଣ ଦେଖାଯାଉଛି ନା ଧମନୀ, କେବଳ ଶିରା। ସୁଦାମା ଲକ୍ଷ୍ମୀଙ୍କର ସାକ୍ଷାତ ଶ୍ରୀ ରୁକ୍ମିଣୀଙ୍କର ସେଜରେ ବସିଛନ୍ତି, ମଣି ମୁକ୍ତାରେ ଖଚିତ ଯେଉଁ ପୁର, ସେଠି ସୁଦାମାଙ୍କ ରୂପ ଦେଖନ୍ତୁ। ଭଗବାନ କ'ଣ ଦେଖନ୍ତି ମଣିଷ ସେଇଟା ଏଥିରୁ ଶିକ୍ଷା କରିବା ଦରକାର। ଭଗବାନ କ'ଣ ଦେଖନ୍ତି ଭକ୍ତର, ଭକ୍ତର ଅନ୍ତରର ଭାବକୁ ଦେଖନ୍ତି। ଦିଜ ଧମନୀ ସନ୍ତତ ମେଦ ମାଂସାଦି ରହିତ କେବଳ ତ୍ୱଚ ନାଡି ମାତ୍ର ଅବଶିଷ୍ଟମ ଶରୀରମ, କେବଳ ଚର୍ମ ଅଛି ନାଡି ଟିକେ ଅଛି, ପୁରା ଶିର ଧମନୀ ସନ୍ତତମ। ଆଚ୍ଛା, ଏଭଳି ଶରୀରକୁ ଭଗବାନ ସିନା ସଖା ଭାବରେ ଆଦର କରିଦେଲେ, ରୁକ୍ମିଣୀଙ୍କର କ'ଣ ଇଚ୍ଛା ହେଇଥିବ ସେବା କରିବା ପାଇଁ? ପରୀକ୍ଷିତ କହୁଛନ୍ତି, ରୁକ୍ମିଣୀ କିଭଳି ସେବା କରିବେ, ସାକ୍ଷାତ ଶ୍ରୀ କିଭଳି ସେବା କରିବେ ନା, ଦେବୀ ପର୍ଯ୍ୟଚର ସାକ୍ଷାତ, ସାକ୍ଷାତ ଦେବୀ, ଆଉ କୋଉ ଅଲଗା ଦେବୀ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, କିନ୍ତୁ ସାକ୍ଷାତ ଦେବୀ ରୁକ୍ମିଣୀ କ'ଣ କରୁଛନ୍ତି, ଚାମର ବ୍ୟଜନେ ନେବେ, ସୁଦାମାଙ୍କୁ ଚାମର ଦେଉଛନ୍ତି। ଭଗବାନ ତାହେଲେ ସେବା କରୁଛନ୍ତି, ଏସବୁ ସେବା ସୁଦାମାଙ୍କର ସେବା କରୁଛନ୍ତି, ରୁକ୍ମିଣୀ ଚାମର ଦେଉଛନ୍ତି ନା, କାହିଁକି ଚାମର ଦେଲେ ନା, ସତୀ ନାରୀ, ସତୀନାରୀର ଧର୍ମ କ'ଣ, ସପ୍ତମ ସ୍କନ୍ଦ ଭାଗବତମ ଯୁଧିଷ୍ଠିର ମହାରାଜ ନାରଦଙ୍କୁ କହିବେ, ଏ ସରି ନାରଦ କହିବେ ଯୁଧିଷ୍ଠିର ମହାରାଜଙ୍କୁ ସପ୍ତମ ସ୍କନ୍ଦ ଭାଗବତମରେ, ସ୍ତ୍ରୀଣାଂ ଚ ପତି ଦେବାନାମ ତତ୍ଶୁଶ୍ରୁ ତତ୍ଶୁଶ୍ରୁଷାନୁକୂଳାତ୍ ତତ୍ ବନ୍ଧୁଷୁ ଅନୁବୃତ୍ତ୍ୟଶ୍ଚ ନିତ୍ୟ ତତ୍ ବ୍ରତ ଧାରଣମ। ତ ବହୁତ ବ୍ୟାଖ୍ୟା ଅଛନ୍ତି, ସଂକ୍ଷେପରେ ସତୀ ନାରୀ ଏଇ କଥା ଏଇ ପ୍ରସଙ୍ଗରେ ଆସୁଛନ୍ତି। ରୁକ୍ମିଣୀ ଯେ ଏ ବ୍ରାହ୍ମଣ, ରୁକ୍ମିଣୀ ସେବା କରିବାର ଗୋଟିଏ ଗୋଟିଏ ଅଯୋଗ୍ୟତା କୁହାଯାଉଛି, ରୁକ୍ମିଣୀ ତାଙ୍କୁ ସେବା କରିବାର ଯୋଗ୍ୟ ନୁହନ୍ତି, କାରଣ ଯାହାଙ୍କର କିଛି ଯୋଗ୍ୟତା ନାହିଁ, କ'ଣ ଯୋଗ୍ୟତା ନାହିଁ ନା, କୁଚେଲ କୁବସ୍ତ୍ର ପିନ୍ଧିଛନ୍ତି, ମଳିନ କ୍ଷାମ ପତଳା, ଆଉ ଦିଜ ଧମନୀ ସନ୍ତତମ, କେବଳ ଶିର ଆଉ ଚମଟିକ ଅଛି, ଭିତରେ ଅନ୍ତନାଡ଼ି କେବଳ ଅଛି, ଆଉ କିଛି ନାହିଁ। କିନ୍ତୁ ଦେବୀ ପର୍ଯ୍ୟଚର ସାକ୍ଷାତ ରୁକ୍ମିଣୀ ତାଙ୍କୁ ସେବା କରୁଛନ୍ତି ନା, ରୁକ୍ମିଣୀ ସତୀ, ସତୀ ନାରୀର ଧର୍ମ କ'ଣ, ଏଠି କହୁଛନ୍ତି ସ୍ତ୍ରୀଣାମ ଚ ପତି ଦେବାନା, ସତୀ ନାରୀ ପାଇଁ ପତି ହେଲେ ଦେବତା, ପତି ଦେବତା ମାନେ ଯେ ଭଗବାନଙ୍କୁ କହିବେ ତାହେଲେ ମୋ ପତି ତ ମୋର ଦେବତା, ମୁଁ ଭଗବାନଙ୍କୁ ସେବା କରିବି, ନାଇଁ ନାଇଁ, ପତି ଦେବତା ଏହି ହିସାବରେ ମୋର ପତି ଭଗବାନଙ୍କର ଭକ୍ତ, ଜଗତ ପତିଙ୍କର ଇଏ ପ୍ରତିନିଧି, ଇଏ ଲୌକିକ ପତି, ଏହି ହିସାବରେ ସ୍ତ୍ରୀଣାମ ଚ ପତି ଦେବାନାମ ତତ୍ ଶୁଶ୍ରୂଷା ଅନୁକୂଳତା, ପ୍ରଥମେ ଧର୍ମ ହେଲା ତାଙ୍କର ସେବା କରିବେ, କିଭଳି ସେବା କରିବେ ନା ଅନୁକୂଳତା, ସ୍ୱାମୀଙ୍କର ଯେଉଁଥିରେ ଅନୁକୂଳ ହେବ ସେଥିରେ ସେବା କରିବେ, ପ୍ରତିକୂଳ ନାହିଁ। ତାଙ୍କର ବିପରୀତ ଭାବରେ, ତାଙ୍କର ମନର ବିପରୀତ ଭାବରେ, ଇଚ୍ଛାର ବିରୁଦ୍ଧ ଭାବରେ ଯଦି କେହି ସେବା କଲେ ତାହେଲେ ସେ ଅସତୀ ନାରୀ। ତେଣୁ ରୁକ୍ମିଣୀ ଯେତେବେଳେ ଦେଖିଲେ ପ୍ରଭୁ ସାକ୍ଷାତ ସେବା କଲେଣି, ସେ ଆଉ ବସିକି ରହିବେ? ତେଣୁ ସିଏ ଚାମରକୁ ନେଇ ସୁଦାମାଙ୍କୁ ଚାମର ଡୋଲଉଛନ୍ତି। ଶୁଶ୍ରୂଷତ ଅନୁକୂଳ ପତି ସିନା କେହି ଯୁକ୍ତି କରିପାରନ୍ତି, ପତି ପତ୍ନୀ ସିନା ପତିର ସେବା କରିବେ, ପତ୍ନୀ କ'ଣ ତାଙ୍କର ବନ୍ଧୁବାନ୍ଧବଙ୍କର ସେବା କରିବେ? ହଁ, ଭାଗବତ ଧର୍ମରେ ଅଛନ୍ତି ତତ୍ ବନ୍ଧୁଷୁ ଅନୁବୃତ୍ତ୍ୟ ନିତ୍ୟମ ତତ୍ବ୍ରତ ଧାରଣ, ତାଙ୍କ ବନ୍ଧୁର ସେବା କରିବେ। ପତିର ଯେଉଁମାନେ ବନ୍ଧୁ ଅଛନ୍ତି, ପତି ପ୍ରସନ୍ନ ହେଲାଭଳି କାର୍ଯ୍ୟ କରିବେ, ଯେମିତି ତାଙ୍କ ବନ୍ଧୁଙ୍କୁ ସେବା କଲେ ପତି ପ୍ରସନ୍ନ ହେବେ। ଆଉ ତତ୍ବ୍ରତ ଧାରଣ, ଯେଉଁ ବ୍ରତ ସ୍ୱାମୀ କରିଥିବେ ସେ ବ୍ରତକୁ ସେ ଧାରଣ କରିବେ। ସ୍ୱାମୀ ଯଦି ଉପବାସ କରିଥିବେ ସେ ବି ଉପବାସ କରିବେ। ତେଣୁ ଇଏ ଭୈଷ୍ମେଇ ଏଠି ଯିବାକୁ ସେ ବହୁତ ସୁନ୍ଦର କହିଛନ୍ତି, ତଥାପି ଦେବୀ ଜଗତ ପୂଜ୍ୟାପି କିମ୍ବା ରୂପ ଗୁଣା ଦେବୀ ବିଦ୍ୟତମାନା। ସ୍ୱୟଂ ଲକ୍ଷ୍ମୀ ଜଗତ ପୂଜ୍ୟା, ଜଗତ ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀଙ୍କର କୃପା କଟାକ୍ଷ ଚାହୁଁଛନ୍ତି, କିନ୍ତୁ ସେ ଲକ୍ଷ୍ମୀ ଆଜି ଚାମର ଡୋଲୁଛନ୍ତି କାହାର? ସୁଦାମାଙ୍କର। ଶୁଦ୍ଧ ଭକ୍ତର ସ୍ଥିତି ବ୍ରହ୍ମାଜୀ ଶିବଜୀଙ୍କ ଠାରୁ ଆଦରରେ, ଭଗବତ ଆଦରରେ, ଭକ୍ତିରେ ସେ ଭଗବାନଙ୍କର ଅଧିକା ପ୍ରିୟ। ଆଉ କାହିଁକି ନା ଭୈଷ୍ମେଇ ଶ୍ରୀ ଭଗବତାର୍ଥମ କନ୍ୱାତ ବି ତ୍ୟକ୍ତ ବନ୍ଧ ବର୍ଗାଧିକମ ପରମ ପତିପ୍ରତା ଇତି ଭାବ, ସନାତନ ଗୋସ୍ୱାମୀ ଲେଖିଲେ। ଏ ରୁକ୍ମିଣୀ ପା ଭୀଷ୍ମଙ୍କର କନ୍ୟା ନୁହନ୍ତି କି? ସେ ପା ପିତାଙ୍କୁ ଭାଇଙ୍କୁ ସମସ୍ତଙ୍କର ଶତ୍ରୁ ହେଇ ଯାହାଙ୍କ ପାଇଁ ଯୁବତୀ ଅବସ୍ଥାରେ ସବୁ ତ୍ୟାଗ କରିକି ଯେଉଁ ହରିଙ୍କର ଶରଣ ଯାଇଛନ୍ତି, ସିଏ ଆଜି ତାଙ୍କ ସ୍ୱାମୀଙ୍କର ବ୍ରତକୁ ଭାଙ୍ଗିଦେବେ? ସ୍ୱାମୀ ଆଜି ସେବା କରୁଛନ୍ତି ସୁଦାମାଙ୍କର, ଆଉ ସିଏ ସେବା ନ କରି ରହିବେ କି ସତୀ ନାରୀ ପା? ତେଣୁ ସିଏ ଆଜି ଚାମର ଡୋଲଉଛନ୍ତି। ଇତି ଭିତରେ ରୁକ୍ମିଣୀଙ୍କର ସେବା ଆଉ ଭଗବାନ ଶ୍ରୀକୃଷ୍ଣଙ୍କର ସେବା ସୁଦାମାଙ୍କ ପ୍ରତି ଦେଖି ଅନ୍ତପୁର ଯେତେ ଅଲଗା ରାଣୀମାନେ ଥିଲେ, ଯେତେ ଦାସ ଦାସୀ ଥିଲେ, ତାଙ୍କ ମନରେ ଗୋଟେ ବହୁତ ବଡ଼ ସନ୍ଦେହ ଆସିଯାଇଛି ଯେ ଏ ଲୋକର କ'ଣ ପୁଣ୍ୟ ତ କିଛି ନାହିଁ, ଭଗବାନଙ୍କୁ କିଏ ଦର୍ଶନ କରିପାରିବ? ପୁଣ୍ୟବାନ ଯାହାର ପୁଞ୍ଜ, କାଳି ପଡ଼ୁଥିଲେ ନା, ଯାହାର ପୁଣ୍ୟ ପୁଞ୍ଜ ଫଳେ ସେ ମୁଖ ଦର୍ଶନ ମିଳେ। କୋଟି କୋଟି ଜନ୍ମର ପୁଣ୍ୟ ନଥିଲେ କିଏ ହରିଭଜନ କରିପାରିବେନି। ଭଗବାନ ଗୀତାରେ ଭଗବାନ କହିଦେଲେ, ଯାହାର ପାପ ଦୂର ହେଇଛି, ଯେସାମ ଅନ୍ତଗତମ ପାପମ ଜନାନାମ ପୁଣ୍ୟ କର୍ମଣା। ସାଧାରଣ ଲୋକ ଆମେ ପ୍ରଶ୍ନ କରିବା, ସବୁ ଲୋକ କାହିଁକି ଭଜନ କରିପାରୁନାହାନ୍ତି? ଭଗବାନ କୃଷ୍ଣ କହିଦେଲେ ନା, ସମସ୍ତେ ମୋର ଭଜନ କରିପାରିବେନି ଆଜ୍ଞା, ସେତିକି ଆକାଉଣ୍ଟ ତ ବ୍ୟାଙ୍କରେ ଥିଲେ, ଯେମିତି ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ହେଲେ ମିନିମମ 10,000 ଡିପୋଜିଟ୍ କରିବାକୁ ପଡ଼ିବ। ସେ 10,000 ପଇସା ଦେଲେ ତ ଆକାଉଣ୍ଟ ଖୋଲିବେ? ଦେବାଦେବଙ୍କୁ ଭଜନ କରିବା ପାଇଁ କିଛି ପୁଣ୍ୟ ଦରକାର ନାହିଁ, ନୂଆ ପାସବୁକ୍ ଖୋଲା ହେଇପାରିବ, କିନ୍ତୁ ହରି ଭଜନ କରିବା ପାଇଁ ଆକାଉଣ୍ଟ ଖୋଲିବା ପାଇଁ ଦୁଇ ଜଣଙ୍କ ହାତରେ ତାକତ ଅଛି। ପୂର୍ବ ଜନ୍ମରେ ଯଦି ଆକାଉଣ୍ଟ ଖୋଲିଥିବେ, ପୂର୍ବ ଜନ୍ମର ଭକ୍ତ ସଙ୍ଗ କରିଦିଏ, ଭକ୍ତ ଗୋଟେ ଆକାଉଣ୍ଟ ଆପଣଙ୍କ ନାଁରେ ଖୋଲିଦେଇଛି, ଆକାଉଣ୍ଟଟା କିନ୍ତୁ କ'ଣ ହେଇଛି କହିଲେ ସିଜ୍ ହେଇଯାଇଛି, ପଇସାଟା ଦେଇ ଡିପୋଜିଟ୍ ନ କଲେ କ'ଣ ହବ ଆକାଉଣ୍ଟ ମ୍ୟାନେଜର? ଆକାଉଣ୍ଟ କଟିନଥିବ, ଆପଣଙ୍କର ପାସବୁକ୍ ଥିବ, କିନ୍ତୁ କ'ଣ ହେଇଥିବ କି? ଟ୍ରାନ୍ଜାକ୍ସନ୍ ନାହିଁ, ପଇସା ପତ୍ର ନାହିଁ, ପୂର୍ବ ଜନ୍ମର ଭକ୍ତି କରିଥିଲେ ଅଧା ରାସ୍ତାରେ ବନ୍ଦ ହେଲା, ଆକାଉଣ୍ଟ କ୍ଲୋଜ୍ ହେଇଗଲା, ଆକାଉଣ୍ଟ ନାହିଁ, ପଇସା ପତ୍ର ନାହିଁ, ଟ୍ରାନ୍ଜାକ୍ସନ୍ ହେଲାନି। ପୁଣି ଯେତେବେଳେ ଭକ୍ତ ସଙ୍ଗ କରିବେ, ପୁଣି ଡିପୋଜିଟ୍, ଯେତେବେଳେ ଡିପୋଜିଟ୍ କରିବା ପାଇଁ ଯିବେ, ମ୍ୟାନେଜର ଖାତା ଦେଖିବ, କୃଷ୍ଣ ଖାତା ଦେଖିବ, ଆଚ୍ଛା ୟାର ଆକାଉଣ୍ଟ ଖୋଲା ହେଇଛି କି ନାହିଁ? ହଁ, ଆର ଜନ୍ମରେ ତ ଭକ୍ତ ମୋର ଆକାଉଣ୍ଟ ଖୋଲିଛି, ଆଉ ଆକାଉଣ୍ଟଟା ୟାର ରୁଦ୍ଧ ହେଇଥିଲା, ବର୍ତ୍ତମାନ ଚାଲୁ ହବ, ଭକ୍ତ ସଙ୍ଗ କଲା, ନାମ କଲା, ଆକାଉଣ୍ଟ ଖୋଲା ହବ, ନୂଆ ଆକାଉଣ୍ଟ, ଏଠି ନୂଆ ଆକାଉଣ୍ଟ ଖୋଲା ହେଉଛି। ଯାହାର ବି ଆକାଉଣ୍ଟରେ ନାହିଁ, ସେ ଭକ୍ତ ସଙ୍ଗ ଦ୍ୱାରା, ହରିନାମ ଦ୍ୱାରା ନୂଆ ଆକାଉଣ୍ଟ ଖୋଲିବେ। ଏ ସାଧୁଗୁରୁ ଭାଗବତ କଥା, ସୁଖଦେବ ଗୋସ୍ୱାମୀ, ଯେଉଁମାନେ ଏ କଥାକୁ ବିଶ୍ୱାସ କରି ସୁଖଦେବ ଗୋସ୍ୱାମୀ ଆକାଉଣ୍ଟ ଖୋଲିଦେବେ, ପାସ୍ କରିଦେବେ, ଏହି ଭାଗବତକୁ ବିଶ୍ୱାସ କଲେ, ଭାଗବତ ଧର୍ମ ଏଭଳି ବିଶ୍ୱାସ କରିଦେଲେ ଏ କାମରେ ଲାଗିବ ଆଉ ଆପଣ ଖସି ଯାଇପାରିବେନି, ଆପଣ କହିବେ ମୁଁ ସଂସାରୀ ହେବି, ଭଗବାନ କହିବେ ନା ତୁ ସଂସାରୀ ହେଇପାରିବୁନି, ଏବେ ମୋ ସଂସାରକୁ ଆସିବୁ, ଭାଗବତ ଏଭଳି। ତେଣୁ ଏ ଭକ୍ତ ତ ସୁଦାମା ତ ବଡ଼ ଭକ୍ତ, ତାକୁ ଦେଖି ଏମାନେ କ'ଣ ଭାବୁଛନ୍ତି, ୟାର ତ କିଛି ପୁଣ୍ୟ ନାହିଁ, ଇଏ ଭଗବାନ ତାର ସେବା କରୁଛନ୍ତି କିଭଳି। ତ ଆମେ ଦେଖୁଛୁ ଦ୍ୱାରକାବାସୀ କହନ୍ତି ୟାର ତ କିଛି ପୁଣ୍ୟ ନାହିଁ, କାହିଁକି ନା ବ୍ୟାଖ୍ୟା କରନ୍ତି ତା ପରବର୍ତ୍ତୀ ଶ୍ଳୋକରେ, ସମସ୍ତେ ଆଶ୍ଚର୍ଯ୍ୟ। ଅନ୍ତଃପୁର ଜନ ଦୃଷ୍ଟ୍ୱା କୃଷ୍ଣେନ ମଲ କୀର୍ତ୍ତିନା ବିସ୍ମିତ ଭୂତତି ପ୍ରୀତ୍ୟା ଅବଧୂତମ ସବାଜିତମ। ପୁରା ଆଶ୍ଚର୍ଯ୍ୟ ସମସ୍ତେ, ରୁକ୍ମିଣୀ ତ କେବଳ ଖାଲି ସେବା କରୁଛନ୍ତି ସିନା, କିନ୍ତୁ ମନରେ ସନ୍ଦେହ ଯାଇନି, ଅମଳ କୀର୍ତ୍ତି ନା, ଯାହାଙ୍କ କୀର୍ତ୍ତିରେ ମଳ ନାହିଁ, କଳଙ୍କ ନାହିଁ, ସାଧୁବର୍ଗ ଯାହାଙ୍କୁ ସେବା କରନ୍ତି, ସେ ଆଜି ଗୋଟିଏ ଅବଧୂତଙ୍କୁ ଏଠି କହୁଛନ୍ତି। ଅନ୍ତଃପୁର ଜନ ଦୃଷ୍ଟ୍ୱା, ଅନ୍ତଃପୁର ମାନେ ଅନ୍ତଃପୁରବାସୀମାନେ ଦେଖୁଛନ୍ତି କୃଷ୍ଣେନ ଅମଳ କୀର୍ତ୍ତି ନା, ଆମ କୃଷ୍ଣ ତ ଅମଳ କୀର୍ତ୍ତି, ତାଙ୍କ କୀର୍ତ୍ତିରେ ଆଜି କ'ଣ କଳଙ୍କ ଲାଗିଯିବ କି? ସେ ଭାବୁଛନ୍ତି ଏ ଯୋଉ ସେବା କଲେ ଭିକାରୀର, ଏଇଟା ବୋଧେ ଗୋଟେ କଳଙ୍କ ହେଇଗଲା। ସମସ୍ତେ କହିବେ ଶ୍ରୀପତି କିଭଳି ଶ୍ରୀହୀନଙ୍କୁ ସେବା କଲେ, କିନ୍ତୁ ସେ ଜାଣନ୍ତି ନା ଆଜି ଭଗବାନଙ୍କର କୀର୍ତ୍ତି କେତେ ବଢ଼ିଲା। ଚକ୍ରବାଦ କହୁଛନ୍ତି ଅମଳ କୀର୍ତ୍ତି ନା ଏ ତୀତ ପ୍ରଭୁ ପ୍ରଭୁତି ଶ୍ରୀଦାମ ପରିଚରଣା ରୂପା କୀର୍ତ୍ତି ସୁଦାମା ଦାରିଦ୍ର୍ୟ ଭଞ୍ଜନ ରୂପ ନାମ ଚ ଅଭୂତ। ଭଗବାନ ଗୋଟେ ନୂଆ କୀର୍ତ୍ତି ପାଇଲେ, ଭଗବାନ ବି ଆକାଉଣ୍ଟ ଖୋଲନ୍ତି ଆଜ୍ଞା, ଆମେ ଭକ୍ତି ପାଇଁ ଆକାଉଣ୍ଟ ଖୋଲୁଛେ, ଭଗବାନ ଭକ୍ତର ସେବା କରି ଗୋଟେ ଗୋଟେ ଆକାଉଣ୍ଟ ଖୋଲନ୍ତି, ଦେଖ ମୋ ଭକ୍ତର କିଭଳି ସେବା କରିଛି। ଏଠି ଗୋଟେ ନୂଆ କୀର୍ତ୍ତି ହେଲା, ସୁଦାମାର ଦାରିଦ୍ର୍ୟ ଭଞ୍ଜନ କଲେ ନୂଆ କୀର୍ତ୍ତି। କିନ୍ତୁ ଏମାନେ ଭାବୁଛନ୍ତି ଇଏ ଅମଳ କୀର୍ତ୍ତି କୃଷ୍ଣ ଆଜି କ'ଣ ଗୋଟେ କଳଙ୍କ ଲଗେଇଦେଲେ, କାରଣ ଇଏ ତ ଭକ୍ତ ଭଳି ଦେଖାଯାଉନାହାନ୍ତି, କି ବ୍ରାହ୍ମଣ ଭଳି ଦେଖାଯାଉନାହାନ୍ତି, କି ପୁଣ୍ୟମାନ ବ୍ୟକ୍ତି ଲୋକ ଭଳି ଦେଖାଯାଉନାହାନ୍ତି, କେବଳ ପଇତାଟା ପଡ଼ିଛି ନା, ବ୍ରାହ୍ମଣ ତ କେବେ ଶ୍ରୀହୀନ ହେବେ ନା, ରୂପହୀନ ହେବେ ନା, ଆଉ ଦରିଦ୍ର କ'ଣ ଏଭଳି ସଂସାରରେ ଥାନ୍ତି। ଆଉ ପୁଣି ଭଗବାନ ଶ୍ରୀକୃଷ୍ଣ ଯେଉଁଠି ସ୍ୱୟଂ ଦ୍ୱାରକାଧୀଶ, ଯେଉଁଠି ସ୍ୱୟଂ କୃଷ୍ଣ ବର୍ତ୍ତମାନ ଶାସନ କରୁଛନ୍ତି ରାଜା, ସେଠି ପୁଣି ବ୍ରାହ୍ମଣ ଏଭଳି ଅବସ୍ଥା ରହିଥିବ କି? ତାହେଲେ ଇଏ ବ୍ରାହ୍ମଣ ନା ଭକ୍ତ ନା ହୀନ ପୁଣ୍ୟ, କିଏ ମୁଁ ତ କିଛି ବୁଝିପାରୁନୁ। ଅବିସ୍ମିତ ଅଭୂତ ଅତି ପ୍ରୀତ୍ୟା ଅବଧୂତ ସମାଜିତମ, ସେମାନେ କାହିଁକି ଆଶ୍ଚର୍ଯ୍ୟ ହଉଥିଲେ କି ଅତି ପ୍ରୀତିରେ ସେବା କରୁଥିଲେ, ଅତି ପ୍ରୀତିରେ ଭଗବାନ ଭଗବାନ ସୁଦାମାଙ୍କୁ ସେବା କଲାବେଳେ ଏତେ ପ୍ରୀତି ହଉଥିଲେ, ଦାସଦାସୀମାନେ ଲକ୍ଷ୍ମୀମାନେ କେବେ ଦେଖିନାହାନ୍ତି, ତାଙ୍କର ବିସ୍ମୟର କାରଣ ଏଇଟା ଥିଲା। ଆଉ ଅବଧୂତମ ସମାଜିତମ, ଅବଧୂତ ଏହାର ବସ୍ତ୍ରଭୂଷଣ ଠିକ ନାହିଁ, ତାକୁ ଆଦର କରୁଛନ୍ତି, ତାଙ୍କୁ ପୂଜା କରୁଛନ୍ତି, ସମସ୍ତେ ଏଥିରେ ବିସ୍ମୟ ହେଇଛନ୍ତି। ଏହି ସମୟରେ ତାଙ୍କ ମନରେ ପ୍ରଶ୍ନ ଆସୁଛି, ଏହି ପ୍ରଶ୍ନଟା ଭଗବାନ ବୁଝିଦେଇଛନ୍ତି, ଏମାନେ ପରସ୍ପର କଥାବାର୍ତ୍ତା ହେଉଛନ୍ତି, ପରସ୍ପର ମୁହଁରେ ଖୋଲି କହୁନାହାନ୍ତି, ଅନ୍ତର ଭାବନା ଦାସଦାସୀମାନଙ୍କର, ଏଇ କିଛି ପୁଣ୍ୟ କରିଛି କି, ଏ ଅବଧୂତ କିଛି ଜୀବନରେ ପୁଣ୍ୟ କରିବ। ଭଗବାନ ଏଟା ଶୁଣିଥିଲେ, କହିଲେ କ'ଣ କହିଲେ, ମୋ ଭକ୍ତ ସୁଦାମା ମୋର ପ୍ରାଣପ୍ରିୟ ଭକ୍ତ, ସିଏ କିଛି ପୁଣ୍ୟ ନାହିଁ, ତା ପୁଣ୍ୟ କରିନି ସିଏ। ଏଇ କଥାଟା ଭଗବାନ ଶୁଣିଦେଲା ପରେ ଭଗବାନଙ୍କୁ ବାଧ୍ୟ, ଭଗବାନ କ'ଣ କରିବେ, ଆରମ୍ଭ କରିବେ ପ୍ରବଚନ, ସୁଦାମାର ହାତକୁ ଧରିବେ, କହିବେ ଦେଖ ଇଏ ମୋର ସଖା ବୋଲି ଗୁରୁକୁଳର କଥା ଆରମ୍ଭ କରିବେ। ତୁମେ ଜାଣିପାରୁନ ସୁଦାମା କିଏ, ୟାର କିଛି ପୁଣ୍ୟ ନାହିଁ ବୋଲି, କିମନ୍ୟେନ କୃତମ୍ ପୁଣ୍ୟମ୍ ଅବଧୂତେନ ଭିକ୍ଷୁଣାମ୍ ଶ୍ରିୟାହିନେନ ଲୋକେ ଅସ୍ମିନ୍ ଗହିତେନ ଅଧମେନ ଚ। ପାଞ୍ଚଟି ବିଶେଷଣ ଦେଉଛନ୍ତି ସୁଦାମାର, ଏମାନେ ପରସ୍ପର ଚିନ୍ତା କରୁଛନ୍ତି, ଭଗବାନ ଶ୍ରୀକୃଷ୍ଣ କାହିଁକି ଆଙ୍କର ସେବା କରୁଛନ୍ତି, ଦ୍ୱାରକାଧୀଶ ଏତେ ଆଦରରେ ଏଠି କହୁଛନ୍ତି ନା, ଅତି ପ୍ରୀତ୍ୟା ଅବଧୂତ ସମାଜିତ, ଅତି ଆନନ୍ଦରେ ଅବଧୂତଙ୍କର ସେବା କରୁଛନ୍ତି, ସୁଦାମାଙ୍କର ସେବା କରୁଛନ୍ତି, ପ୍ରୀତିଟାକୁ ଦେଖି ଆପଣ ବିସ୍ମିତ ହେଉଛନ୍ତି। କିମ୍ ଅନୈନମ୍ କୃତମ୍ ପୁଣ୍ୟମ୍। ଏଇ ଅବଧୂତ ଏଇ ବ୍ରାହ୍ମଣଟି କଣ ପୁଣ୍ୟ କରିଥିଲା କି? କାରଣ ପୁଣ୍ୟ ନ କରିଥିଲେ ଭଗବାନଙ୍କର ତାଙ୍କୁ ଆଜି ଏତେ ପ୍ରୀତିରେ ଆଦର କରିଥାନ୍ତି? ସନ୍ଦେହ କରୁଛନ୍ତି, କିନ୍ତୁ ଇଏ ତ ପୁଣ୍ୟ କିଛି କରିନି। ଇହ ଲୋକରେ କିଛି ପୁଣ୍ୟ ନାହିଁ କି ପରଲୋକରେ କିଛି ପୁଣ୍ୟ ନାହିଁ? ପରଲୋକରେ ପୂର୍ବ ଲୋକରେ ତାର କିଛି ପୁଣ୍ୟ ନଥିଲା, ଆଉ ଇହ ଲୋକରେ ବି କିଛି ପୁଣ୍ୟ କରିନି ନା କାହିଁକି? ଯଦି କିଛି ପୁଣ୍ୟ କରିଥାନ୍ତା ତାର ତା ପେଟ କ'ଣ ଗୋଟେ ଖାଇବାକୁ ମିଳିନଥାନ୍ତା? ଏଇଭଳି କୁଶକାୟ ହେଇଛି। ଆଉ ଯଦି ତାର ପୁଣ୍ୟ ଥାନ୍ତା ତାକୁ ବସ୍ତ୍ର ଖଣ୍ଡେ ମିଳିନଥାନ୍ତା? ପୁଣ୍ୟର ଫଳ କ'ଣ? ସେଠି ସବୁ ବୀର ରାଘବାଚାର୍ଯ୍ୟ ତାଙ୍କ ବିଜୟଧ୍ୱଜ ନାଇଁ ଭୁଲ କହିଲି ସୁଖଦେବ ତାଙ୍କ ସିଦ୍ଧାନ୍ତ ପ୍ରଦୀପରେ ଲେଖିଛନ୍ତି, ଧର୍ମ ଯିଏ କରନ୍ତି ପ୍ରଥମେ ଧର୍ମର ହେଲା ଧର୍ମ ଉତ୍ପାଦିତ ଶରୀର, ତାକୁ ରୋଗ ହବ ନା, ସୁସ୍ଥ ରଖିବେ। ପୁଣ୍ୟ ଥିଲେ ଏ ଜନ୍ମରେ ଶରୀରଟା ସୁସ୍ଥ ରହେ। ଆପଣ ଅଜାମିଣ ଚରିତ୍ରରେ ଶୁଣିଥିଲେ ପାପୀମାନେ ରୋଗୀ ହୁଅନ୍ତି, ପୂର୍ବ ଜନ୍ମର କର୍ମର ଫଳ ଏ ଜନ୍ମକୁ ସଂକ୍ରମିତ ହେଉଛି ଆସୁଛି। ତେଣୁ ଦ୍ୱାରକାବାସୀମାନେ କହୁଛନ୍ତି ଆର କିଛି ପୁଣ୍ୟ ନାହିଁ। ପୁଣ୍ୟ ଥିଲେ ପୁଣ୍ୟର ଶରୀର ସାଧନ ଏ ଶରୀରଟା ତ ସୁନ୍ଦର ହେଇଥାନ୍ତା, ୟା ଶରୀର ବି ସୁନ୍ଦର ନାହିଁ। ଆଉ ପୁଣ୍ୟ ଥିଲେ ଧନ ମିଳନ୍ତା, ୟାର ବସ୍ତ୍ରରୁ ଜଣାପଡ଼ୁଛି ୟାର ଧନ ହିଁ ନାହିଁ, ୟାର ପୁଣ୍ୟ କିଛି ନାହିଁ ପୂର୍ବରୁ। ଆଉ ପୁଣ୍ୟ ଥିଲେ ଶରୀରର ଜ୍ୟୋତି ଶରୀରର ରୂପ ରହିବ, ତା ବି ୟାର ନାହିଁ। ତେଣୁ ୟାର ପୂର୍ବର ପୁଣ୍ୟ ନାହିଁ, ଆଉ ବର୍ତ୍ତମାନ ବି କିଛି ପୁଣ୍ୟ ନାହିଁ। ବର୍ତ୍ତମାନ ଯଦି କିଛି ବି ପୁଣ୍ୟ କରିଥାନ୍ତା, ବର୍ତ୍ତମାନ ଯଦି କିଛି ସତ୍କର୍ମ କରିଥାନ୍ତା, କିଛି ନହେଲେ ଲୋକ ତାକୁ କିଛି ଦେଇଥାନ୍ତେ, ତାର ସାଧୁ ସ୍ୱଭାବ ଦେଖିକି ଲୋକ ତାକୁ କିଛି ଦେଇଥାନ୍ତେ। ତେଣୁ ଏମାନେ ସମସ୍ତେ ସନ୍ଦେହରେ ସୁଦାମାଙ୍କୁ ଦେଖୁଛନ୍ତି, ସୁଦାମା କ'ଣ ପୁଣ୍ୟ କରିଛି? କିନ୍ତୁ ଆମେ ଯଦି ଜାଣିବୁ ସେ କ'ଣ ପୁଣ୍ୟ କରିଛି, ଆମେ ତ ଅନୁମାନ କରିକି ଜାଣିପାରୁନୁ, ଆମେ ସେଇ ପୁଣ୍ୟ କରନ୍ତୁ, ତାଙ୍କ ମନରେ କାମନା ଆସୁଛି। ଆମେ ଏଇଭଳି ପୁଣ୍ୟ କଲେ ଭଗବାନ ଆମକୁ ଆଦର କରନ୍ତି। ଆମେ ଦ୍ୱାରକା ଉପରେ ରହି ଭଗବାନ ଆମକୁ ଏତିକି ଆଦର କରୁନାହାନ୍ତି, କିନ୍ତୁ ଆମେ ତ ବିଚାର କରି ଦେଖୁଛୁ ୟାର ପୂର୍ବରେ କିଛି ପୁଣ୍ୟ ନାହିଁ, ବର୍ତ୍ତମାନରେ କିଛି ପୁଣ୍ୟ। ଆଉ ଅଧମେନ ତିନି ପ୍ରକାର ମଣିଷ, ଉତ୍ତମ ମଧ୍ୟମ ଅଧମ। ଉତ୍ତମ କି ନା, ଯିଏ ଧନ ରୋଜଗାର କରିକି ସାଧୁ ଗୁରୁ ବୈଷ୍ଣବଙ୍କର ସେବା ଲୋକଙ୍କର ସେବା କରିପାରୁଛି ସେ ଉତ୍ତମ। ଏଠି କହୁଛନ୍ତି ନା ଶ୍ରିୟା ହିନ ଲୋକେ ଅସ୍ମିନ ଗହିତେନ ଅଧମେନ ଚ, ଏଠି ଅଧମ ଶବ୍ଦର ଅର୍ଥ ବ୍ୟାଖ୍ୟା କରୁଛନ୍ତି ଆଚାର୍ଯ୍ୟ। ଉତ୍ତମ କିଏ ନା, ଯାହାର ଧନ ହରିଙ୍କର ସେବାରେ ବୈଷ୍ଣବଙ୍କ ସେବାରେ ପର ଉପକାର ଲାଗେ, ଉତ୍ତମ ସିଏ। ମଧ୍ୟମ କିଏ ନା, ଯିଏ ଧନ ଦ୍ୱାରା ନିଜକୁ ପୋଷଣ କରେ, କେବଳ ନିଜର ପୋଷଣ କରିଦିଏ, ଆଉ ଦାନ କିଛି କରିପାରେ ନା, ତାକୁ ଅଭାବ ହୁଏ, ସେ ମଧ୍ୟମ, ନିଜର ପରିବାରକୁ ପୋଷଣ କରିଦିଏ। ତେଣୁ ଦ୍ୱାରକାବାସୀମାନେ କହୁଛନ୍ତି ଇଏ ତ ଉତ୍ତମ ହେଇପାରିବନି, ଏଠି ତ କିଛି ନାହିଁ, ଭଗବାନ ତ କିଛି ଦାନ ଦେଲା ନା, ଆମେ ଦେଖିଲୁ ବସ୍ତ୍ର ବି ଛିଡ଼ା ବସ୍ତ୍ର, ଇଏ କ'ଣ ଦାନ ଦେବ? କିନ୍ତୁ ମନେ ରଖିଥିବେ ସୁଦାମା ଯେଉଁ ଚାରି ମୁଠା ଚୂଡ଼ାକୁ ନେଇଛି ନା, ତାକୁ ବସ୍ତ୍ରରେ ବାନ୍ଧିଛି, ତାକୁ ରଖିଛି କେଉଁଠି ଆଣିଛନ୍ତି? ଭଗବାନ ଭୋଜନ କଲା ପର୍ଯ୍ୟନ୍ତ ସେ ଦ୍ୱାରକାପୁର ଦେଖିଦେଲା ପରେ କାଖରେ ଜାକିକି ରଖିଛି ଲୁଚେଇ ପଚାରିନି କାହିଁକି ନାହିଁ, ଦ୍ୱାରକାପୁରରେ ଏଇ ଖୁଦ ଭଜା ମୁଁ ଦେବି, ଖୁଦ ଦେବି, ସେ ଯାହା ବି କରୁଛି ଏଇ ସର୍ବସମ୍ପତ୍ତିକି ଲୁଚେଇକି ରଖିଛି କାଖ ତଳେ, ୟା ଭିତରେ ପ୍ରବଚନ ସରିବ, ସବୁ ସରିବ, ଏ ଅଧ୍ୟାୟ ସରିବ, ଗୁରୁକୁଳର କଥା ସରିବ, ତାପରେ ଭଗବାନ କହିବ କି ମୋ ପାଇଁ ନା ଆନିତ ବ୍ରହ୍ମାନ, ହେ ବ୍ରହ୍ମାନ କ'ଣ ଉପାୟନ ମୋ ପାଇଁ, କ'ଣ ଉପହାର ମୋ ପାଇଁ ଆଣିଛ? ତାଙ୍କ ଉପହାର କ'ଣ ଆଣିବ ସୁଦା ମନେ ମନେ ଭାବୁଥିବେ, ଭଗବାନଙ୍କର ତାଙ୍କର ଯୁକ୍ତି ଚାଲିବ। ଶେଷରେ ଭଗବାନ ଜବରଦସ୍ତି କହି ତ ମାଗିଲେ ଦବା ଲୋକ ନୁହନ୍ତି, ମୁଁ ଦେଖୁଛି ଜବରଦସ୍ତି ଛଡ଼େଇବେ। ତେଣୁ ସୁଦାମା ସେ ଚାରି ମୁଠା ଚୂଡ଼ାକୁ ଚତୁରି ଯାଚିତ୍ୱା ଯାଚିକି ମାଗିକି ଆଣିଛନ୍ତି ନା, ମାଗିକି ଆଣିବା ଧନ କେତେ ଆପଣ ଭଗବାନଙ୍କୁ ଦେବା ପାଇଁ ଆଣିଛନ୍ତି, କେତେ ଆଦର ରଖିଥିବେ ଚିନ୍ତା କରନ୍ତୁ, କେତେ ଆଦରରେ ଆଣିଥିବେ ଚିନ୍ତା କରନ୍ତୁ, କିନ୍ତୁ ତାଙ୍କର ଯାହା କହନ୍ତି ଆଶା ଆଜି ତାଙ୍କର ନିଷ୍ଫଳ ହେଇଗଲା ଦ୍ୱାରକାପୁରକୁ ଦେଖିଦେଲା ପରେ ମୋ ସଖାକୁ ଏହା ଦେବି ନା, ଯେଉଁଠି ରାଜଭୋଗ ମୋ ସଖା ମୋତେ ଏଇ ଭୋଜନ ଦେଲେ ଆଉ ମୁଁ ତାକୁ ଚୁଡ଼ା ତ ନୁହେଁ, ଚୁଡ଼ା ନୁହେଁ କି ତଣ୍ଡୁଳ ନୁହେଁ ଚାଉଳ ନୁହେଁ, ସ୍ତ୍ରୀ କୁଟି ପାରିଲାନି ସେ ଚୁଡ଼ା ହେଲାନି କି ଖୁଦ ହେଇକି ରହିଲାନି ମଝି ମଝିକା ଜିନିଷ, ଆଉ ଏ ରାଜଭୋଗ ଯିଏ ଭୋଜନ କରିବେ ତାକୁ ପାଇବେ, ସେ ଯତ୍ନରେ ଲୁଚେଇକି ରଖିଛନ୍ତି। ଏ ପ୍ରବଚନ ଏହା ଭିତରେ ସବୁ ଚାଲିଛି। ଭଗବାନ ପ୍ରବଚନ ଦେବେ, ସୁଦାମା କେବଳ ଦୁଇଟି କଥା କହିବେ, ଦ୍ୱାରକାପୁରରେ କିଛି କହିନାହାନ୍ତି, କେବଳ ଦୁଇଟି ଶ୍ଳୋକ କହିଛନ୍ତି। ସିଏ ଚାହୁଁନାହାନ୍ତି ସଖା ବୋଲି ଧରା ପକେଇବା ପାଇଁ, ଭଗବାନ ଧରା ପକେଇଦେଲେ ତାଙ୍କୁ। ମଧ୍ୟମ ଉତ୍ତମ ଶ୍ରେଣୀ କିଏ ନା, ଯିଏ ସାଧୁ ଗୁରୁଙ୍କର ସେବା କରେ। ତେଣୁ ଏମାନେ କହୁଛନ୍ତି ଆରେ ଇଏ ସାଧୁ ଗୁରୁ ବୈଷ୍ଣବ ଭଗବାନଙ୍କର ତ କିଛି ଦେଲେନି, ଏଟା ଉତ୍ତମ ନୁହେଁ ଆଉ ମଧ୍ୟମ ବି ନୁହେଁ। ଇଏ ସୁଦାମା ଯଦି ମଧ୍ୟମ ହେଇଥାନ୍ତା, ଏ ବ୍ରାହ୍ମଣ ଯଦି ମଧ୍ୟମ ହେଇଥାନ୍ତା, ଭଲ ବସ୍ତ୍ର ଖଣ୍ଡେ ପିନ୍ଧିଥାନ୍ତା। ଯିଏ ଛିଡ଼ା ବସ୍ତ୍ର ପିନ୍ଧୁଛି ଇଏ ମଧ୍ୟମ ଶ୍ରେଣୀର ବି ନୁହେଁ, ଇଏ ଅଧମ। ସେଥିପାଇଁ କହିଲେ ଅଧମ ନା ଚ ଅଧମ ମାନେ ତାର ପୁଣ୍ୟ ଏଭଳି ଯେ, ଏଭଳି ପୁଣ୍ୟହୀନା ଯେ ନିଜ ପେଟ ଖଣ୍ଡେ ପୁରୁଣି, ନିଜ ବସ୍ତ୍ର ଖଣ୍ଡେ ମିଳୁନି, ଆଉ ଗହିତେନ ନିନ୍ଦିତେନ ସମସ୍ତେ ନିନ୍ଦା କରୁଛନ୍ତି। ଇ ବ୍ରାହ୍ମଣ କି ମନେ କୃତମ ପୁଣ୍ୟମ ଅବଧୂତେନ ଭିକ୍ଷୁଣ, ଏଇ ଏକର ଅବଧି ଦେଖନ୍ତୁ ପାଞ୍ଚଟି ବିଶେଷଣ ଲଗେଇଲେ ଅବଧୂତ, ଏହାର ବେଶଭୂଷା ଠିକ୍ ନାହିଁ, ଯାହାର ବେଶଭୂଷା ଠିକ୍ ନଥାଏ ତାକୁ ଅବଧୂତ କୁହାଯାଏ, ଆଉ ଭିକ୍ଷୁଣ ତ ଯାଚକ ଭଳି ଦୃଶ୍ୟମାନ ହେଉଛି, ମାଗିଲା ଭଳି ଲେଖାହେଉଛି। ଆଉ ଶ୍ରିଆହିନେନ ଭଗବାନ ଶୁଣୁଛନ୍ତି, ଆରେ ମୋ ଭକ୍ତକୁ ଏମାନେ କ'ଣ କ'ଣ କହୁଛନ୍ତି, ଏଭଳି କଥା କହୁଛନ୍ତି, ଶ୍ରିଆହିନେନ ଭକ୍ତ କ'ଣ ଭିକ୍ଷୁକ, ଭକ୍ତ କ'ଣ ଶ୍ରିଆହୀନ, ଭକ୍ତ କ'ଣ ଅବଧୂତ, ଭଗବାନ ଶୁଣୁଛନ୍ତି। ଆଉ ଗହିତେନ ନିନ୍ଦିତ ଆଉ ଅଧମ, ଯେତେବେଳେ ଏଇଟା ଭଗବାନ ଶୁଣିଦେଲେ ଭଗବାନଙ୍କୁ ଭଲ ଲାଗିଲା ନା, କାରଣ ଭଗବାନଙ୍କୁ ଆଉ ଭଗବାନଙ୍କର ଭଗବାନଙ୍କୁ ଚିହ୍ନିଦେବେ କେମିତି କହିଲେ, ଭଗବାନଙ୍କର ପାଦକୁ ଦେଖିଦେଲେ ଚିହ୍ନିଦେବେ, ଭଗବାନଙ୍କ ରୂପକୁ ଦେଖିଦେଲେ ଚିହ୍ନିବେ, ବୈଷ୍ଣବ କେମିତି ଚିହ୍ନିବେ, ବୈଷ୍ଣବଙ୍କୁ ଚିହ୍ନିବା ଭକ୍ତକୁ ଚିହ୍ନିବା ବଡ଼ କଷ୍ଟ, ଭଗବାନଙ୍କୁ ଚିହ୍ନିବା ପାଇଁ ଭଗବାନଙ୍କର ଲକ୍ଷଣ ଶାସ୍ତ୍ରରେ ଦିଆହେଇଛି, ପାଦରେ ଏତୋଟି ଚିହ୍ନ, ହାତରେ ଏତୋଟି ଚିହ୍ନ, ଶଙ୍କଚକ୍ର କଥା ପଦ୍ମ ଧରିଥାନ୍ତି, ଦେବା ଦେବୀ ଭଗବାନ ଆଙ୍କୁ ଚିହ୍ନିବା ପର୍ଯ୍ୟନ୍ତ ସବୁ ଲକ୍ଷଣ ଅଛି, କିନ୍ତୁ ବୈଷ୍ଣବଙ୍କୁ ଚିହ୍ନିବା ପାଇଁ କିଛି ଲକ୍ଷଣ ନାହିଁ। ଗୁରୁକିଶୋର ଏ ଆମର ମୁନ୍ସିଦାସ ବାବାଜୀ ମହାରାଜ ଏତେ ବଡ଼ ପିଙ୍କା, ସେ ବୈଷ୍ଣବ ନିଜେ ହାତରେ ପିଙ୍କା ବିଡ଼ି ତିଆରି କରିବେ, ତେଣୁ ଯଦି ଲୋକ ଦେଖିବେ ସେଠି ପିଇବେ, ପିଙ୍କା ପିଇକି ଧୁଆଙ୍କୁ ଛାଡ଼ିବେ, ଟ୍ରେନ୍ରେ ବସିବେ, ରେଲୱେ ଷ୍ଟେସନ୍ ପାଖରେ ରହିବେ, ଯେଉଁଠି ସବୁ ପିଙ୍କା ଛାଡ଼ିବେ, ପିଙ୍କା ଛାଡ଼ିବେ କାହିଁ କହିଲେ, ସେ ସିଦ୍ଧ ବାବାଜୀ ତ ଯାହା କହିଦେବେ ତାହା ହେଇଯିବ, ସିଦ୍ଧ ବୈଷ୍ଣବ ତାଙ୍କ ପାଖରୁ ଲୋକ ସୁଦ୍ଧା ଛାଇବେ, ହଁ ଆମର ମୋର ପୁଅ ସଂସାର, ଲୋକର ସଂସାର କାମ ନା, ଭଜନରେ ବାଧା ସୃଷ୍ଟି କରିବେ, ବିଡ଼ିଟା ଖାଇଲେ କ'ଣ କହିବେ, ଏଗୁଡ଼ା ବିଡ଼ି ଖିଆ ବାବାଜୀ ତାକୁ କେହି ଯିବେନି, ବୈଷ୍ଣବ ଚିହ୍ନିବେ କେମିତି, ମାଧୁକୁରି କରିକି କଷ୍ଟରେ ନବଦୀପୁର ମାଧୁକୁରି କରି ଆଣିବେ ଚାଉଳ, ସବୁ ଚାଉଳରେ ଶୁଖୁଆ କିଣି ମାଛ କିଣିବେ, ଗଙ୍ଗାରେ ଧୀବର ମାନେ ମାଛ ଧରିବେ, ସେ ମାଛ କିଣିବେ, ମାଛ କିଣିସାରି କ'ଣ କରିବେ ନା, ତାଙ୍କର ଭଜନ କୁଟୀର ଆଗରେ ମାଛକୁ ସବୁ ଶୁଖେଇବେ, ସମସ୍ତେ କହିବେ ଏ ବଇଁଶୀ ଦାସ ଇଏ ଗଲା, ଇଏ ଶୁଖୁଆ ଖିଆ ହେଇଗଲା ଆ ପାଖକୁ ଆସିବେ, ଯେତେ ଲୋକ ସମ୍ପର୍କ ଯେତେ ସମ୍ପର୍କରେ ଭଜନଟା ତ ବାଧା ନା, ଭଜନଟା ଐକାନ୍ତିକ ଭାବରେ ହୁଏ, ସମ୍ପର୍କରେ ହୁଏ ନା, ବେଶୀ ଲୋକ ସହିତ ସମ୍ପର୍କ ରଖିଲେ ଭଜନ ହବ, ଯେତେ ସମ୍ପର୍କ କମ୍ ରହିବ ସଂସାର ସମ୍ପର୍କ, ତେଣୁ ସେ କ'ଣ କରୁଛନ୍ତି ନା ଶୁଖା ଶୁଖିକି ଭଜନ କରୁଛନ୍ତି। ବୈଷ୍ଣବ କେମିତି ଚିହ୍ନିବେ ଯେ, ବୈଷ୍ଣବ ଚିହ୍ନିବା ପାଇଁ ଶକ୍ତି ଅଛି, ବୈଷ୍ଣବ ଚିହ୍ନିତେ ନାରେ ଦେବେର ଶକ୍ତି, ଦେବତା ଜାଣିପାରିବେ ନା, ବୃତାସୁରଙ୍କୁ ଚିହ୍ନିପାରିଲେ ଇନ୍ଦ୍ର ଆଜ୍ଞା ଚିହ୍ନିପାରିଲେ, ସମର ଭିତରେ ଶତ୍ରୁ ବୋଲି ଦେଖୁଛନ୍ତି, ଆରେ ବୃତାସୁର ଜାଣନ୍ତି ଆଚ୍ଛା ଆଚ୍ଛା ଭଗବାନ ମୋତେ ପଠେଇଛନ୍ତି ନା ଇନ୍ଦ୍ର ଦଧିଚି ମୁନିର ଅସ୍ଥି ଧରିକି ଆସୁଛି ମୋତେ ବଦ୍ଧ କରିବା ପାଇଁ, ମୁଁ ଜାଣିଛି ଭଗବାନ ତ ପକ୍ଷରେ ଅଛନ୍ତି ବିଜୟ ତୋର ହବ, ଆଉ ଭୟ କାହିଁ କରୁଛୁ ଇନ୍ଦ୍ର ମାର ମୋତେ ମାର, ଜାଣିପାରୁନା ଏ କିଭଳି ବୈଷ୍ଣବ, କିନ୍ତୁ ଇନ୍ଦ୍ର ଜାଣିନଥିଲେ, ଆଜି ଯେତେବେଳେ ପ୍ରବଚନ ଆରମ୍ଭ କଲେ ମୁଖ ଖୋଲିଲେ ବୃତାସୁର ଜାଣିଲେ ଏ ବୈଷ୍ଣବ, କିନ୍ତୁ କ'ଣ କରିବେ ତା'ପରେ ତ ଯୁଦ୍ଧ ଆୟୋଜନ କରିଦେଇଛନ୍ତି, ଅନିଚ୍ଛା ସତ୍ତ୍ୱେ ବଜ୍ର ଚଳେଇବେ, ଅନିଚ୍ଛା ସତ୍ତ୍ୱେ ବୈଷ୍ଣବ ଚିହ୍ନିପାରିବେ ନା, ଆଉ ସାଧାରଣ ଲୋକ କ'ଣ ଚିହ୍ନିବେ, ଦେବତାମାନେ ଚିହ୍ନିପାରିବେ ନା, ମଣିଷ କ'ଣ ଚିହ୍ନିବ?
ଯତ ଦେଖ ବୈଷ୍ଣବେର ବ୍ୟବହାର ଦୁଃଖ, ଯତ ଦେଖ ବୈଷ୍ଣବେର ବ୍ୟବହାର ଦୁଃଖ, ନିଶ୍ଚୟ ଜାନିଅ ସେଇ ପରାନନ୍ଦ ସୁଖ, ନିଶ୍ଚୟ ଜାନିଅ ସେଇ ପରାନନ୍ଦ ସୁଖ, ବିଷୟ ମଦାନ୍ଦ ସବ କିଛୁଇ ନା ଜାନେ, ବିଷୟ ମଦାନ୍ଦ ସବ କିଛୁଇ ନା ଜାନେ, ବିଦ୍ୟା ମଦେ ଧନ ମଦେ ବୈଷ୍ଣବ ନାଚିନେ, ବିଦ୍ୟା ମଦେ ଧନ ମଦେ ବୈଷ୍ଣବ ନାଚିନେ।
ବୈଷ୍ଣବକୁ ବାହାରୁ ଚିହ୍ନିବେ ନା, ଯତ ଦେଖ ବୈଷ୍ଣବର ବ୍ୟବହାର ଦୁଃଖ। ଏ ସୁଦାମା ତ କିମ୍ ଅନେନ ମୃତ ପୁଣ୍ୟ ଅବଧୂତେନ ଭିକ୍ଷୁଣା ଶ୍ରିୟା ହୀନେନ ଲୋକେ ଅସ୍ମିନ୍ ଗୋହିତେନ ଅଧମେନ ଚ। ପାଞ୍ଚଟି ବିଶେଷଣ ଦେଇକି ଅନ୍ତପୁରବାସୀମାନେ କଥାବାର୍ତ୍ତା ହଉଛନ୍ତି। ଆରେ ବୈଷ୍ଣବ କିଏ ଚିହ୍ନିପାରିବ? ବାହାରେ ଦେଖିଲେ ବୈଷ୍ଣବ ଦୁଃଖୀ, ଦେଖ ବୈଷ୍ଣବର ବ୍ୟବହାର ଦୁଃଖ, ନିଶ୍ଚୟ ଜାନିଅ ସେଇ ପରାନନ୍ଦ ସୁଖ। ବୈଷ୍ଣବର ବାହାରେ ସିନା ଦୁଃଖ, କିନ୍ତୁ ଜାଣ ପରାନନ୍ଦ ସୁଖ ପାଉଛି। ବୈଷ୍ଣବ କେତେବେଳେ ପରାନନ୍ଦ ସୁଖ ପାଇବ? ଯେ ହରି ଭଜନ କରୁଥିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପରାନନ୍ଦ ସୁଖ। ନାମ କଲେ ବୈଷ୍ଣବ ସୁଖ ପାଇବ, ସେ ସୁଖ କି ଜାଣିପାରିବ ନା? ଦେବତାମାନେ ଜାଣିପାରନ୍ତି ନାହିଁ କି ସୁଖରେ ଅଛି? ଘରେ ଖାଇବାକୁ ନଥିବ, ପିଇବାକୁ ନଥିବ, କିଛି ନଥିବ, କିନ୍ତୁ ବସିକି ଭଜନ କରୁ, ସମସ୍ତେ ଜାଣିପାରିବେ? ଜାଣିପାରିବେ। ବିଷୟ ମଦାନ୍ଧ ସବ କିଛୁଇ ନା ଜାଣେ, ବିଷୟ ଲୋକ ମଦରେ ଯିଏ ମତ ହେଇଛନ୍ତି ସେ ଜାଣିପାରିବେ ନା? ଧନ ମଦେ ବିଦ୍ୟା ମଦେ ବୈଷ୍ଣବ ନାଚି, ଧନ ମଦରେ ବିଦ୍ୟା ମଦରେ ବୈଷ୍ଣବ ଚିହ୍ନିପାରିବେ। କିନ୍ତୁ ଏଇ ଧନ ମଦ ବିଦ୍ୟା ମଦ ଦ୍ୱାରକାବାସୀଙ୍କର ଅଛି କି ନାହିଁ? ସେ ଭଗବାନଙ୍କର ପାର୍ଷଦ, ସେମାନେ ଚିହ୍ନିପାରିଲେ ନା ସୁଦାମାନେ? ଯାହାଙ୍କର ଧନ ମଦ ନାହିଁ, ଯାହାଙ୍କର ବିଦ୍ୟା ମଦ ନାହିଁ, ଯେଉଁମାନେ ଭଗବାନଙ୍କର ନିତ୍ୟ ପାର୍ଷଦ, ସେମାନେ ଚିହ୍ନିପାରୁନାହାନ୍ତି ସୁଦାମା କିଏ। ତେଣୁ ଭଗବାନ କ'ଣ କଲେ, ଏମାନଙ୍କର ଆଶ୍ଚର୍ଯ୍ୟର ବିଷୟ କ'ଣ, ଏମାନେ କାହିଁକି ସନ୍ଧ୍ୟାରେ ପଡ଼ିଯାଉଛନ୍ତି? ଏଠି କହୁଛନ୍ତି ଯଶୋତ୍ରୈଲକ୍ୟ ଗୁରୁଣାମ ଶ୍ରୀନିବାସେନ ସମୃତ ପର୍ଯ୍ୟଙ୍କସ୍ତା ଶ୍ରିୟମ ହିତ୍ୱା ପରିଶ୍ୱକ୍ତ ଅଗ୍ରଜ ଯଥା। ତାଙ୍କୁ ଦୁଇଟା ଆଶ୍ଚର୍ଯ୍ୟ ଆଜି ହେଇଛି ପୁରବାସୀମାନଙ୍କୁ, ତାଙ୍କୁ ଜୀବନରେ କେବେ ଦେଖିନାହାନ୍ତି କାହା ପାଇଁ ଭଗବାନ ରୁକ୍ମିଣୀକୁ ଅନାଦର କରି ଯାଇଛନ୍ତି। କିଏ ବି ଆସିଲେ ଭଗବାନ ରୁକ୍ମିଣୀକୁ ବୁଝେଇ ସୁଝେଇ ରୁକ୍ମିଣୀ ତ୍ୟାଗ କରିକି ଯିବେ, କିନ୍ତୁ ସୁଦାମାଙ୍କୁ ଦେଖି ସହସା ଉତ୍ଥାୟ ରୁକ୍ମିଣୀକି ଚାହିଁଲେ ବି ନା। ଏଇଟା ପୁରବାସୀମାନଙ୍କୁ ଆଶ୍ଚର୍ଯ୍ୟ ହେଉଛି, ରୁକ୍ମିଣୀକି ଅନାଦର କରିଦେଲେ ଇଏ କିଏ କି, ଏତେ ପ୍ରିୟ କାହିଁକି, ଇଏ କିଏ ସେ? ଏଠି ସେ କଥା କହୁଛନ୍ତି ଯୋଉ ଅସୌ ତ୍ରିଲୋକ୍ୟ ଗୁରୁଣାମ ଅୟମ ତ୍ରୈଲୋକ୍ୟ ଗୁରୁଣାମ ଶ୍ରୀ ବ୍ରହ୍ମାଦି ପୂଜ୍ୟତ୍ୱ ଅପି, ବ୍ରହ୍ମାଜୀ ଯାହାଙ୍କୁ ପୂଜା କରନ୍ତି, ତ୍ରିଲୋକର ତିନି ଲୋକର ଗୁରୁ ବ୍ରହ୍ମା, ତିନି ଲୋକର ସେ ପ୍ରଭୁ, କିନ୍ତୁ ସିଏ ବ୍ରହ୍ମାଦି ଯାହାର ଚରଣ ବନ୍ଦନା କରନ୍ତି ସେଇ ଭଗବାନ, ତାଙ୍କର ଶ୍ରୀନିବାସେନ ସମୃତ, ଶ୍ରୀ ରୁକ୍ମିଣୀ ନିରନ୍ତର ଯାହାଙ୍କ ବକ୍ଷରେ ବାସ କରନ୍ତି, ସିଏ ଯାଇକି ଏଇ ଶ୍ରିୟାହୀନ ଅବଧୂତକୁ ଆଲିଙ୍ଗନ କଲେ। ଏଇଟା ଆଶ୍ଚର୍ଯ୍ୟ, ରୁକ୍ମିଣୀକି ଅନାଦର କରି ଭଗବାନ ସୁଦାମାଙ୍କୁ ଆଲିଙ୍ଗନ କରିଛନ୍ତି। ଏଇଟା ଦାସ ଦାସୀ ଆଉ ଅଲଗା ଲକ୍ଷ୍ମୀମାନଙ୍କ ମନରେ ସନ୍ଦେହ ଆସୁଛି କିଏ ସେ। ଆଉ ଦ୍ୱିତୀୟ ପର୍ଯ୍ୟଙ୍କ ସ୍ତାମ ଶ୍ରିୟାମ ହିତ୍ୱା, ରୁକ୍ମିଣୀକୁ ତ୍ୟାଗ କରିଦେଇଛନ୍ତି, ଆଉ ପରିଶ୍ରଜ ଅଗ୍ରତ ଯଥା, ଭଗବାନ ଅଗ୍ରଜ ବଳରାମଙ୍କୁ ଆଲିଙ୍ଗନ କରନ୍ତି, କିନ୍ତୁ ବଳରାମଙ୍କୁ ଆଲିଙ୍ଗନ କରିବା ଠାରୁ ମଧ୍ୟ ଅଧିକ ଆନନ୍ଦ ପାଇଛନ୍ତି ଯେତେବେଳେ ସୁଦାମାଙ୍କୁ ଆଲିଙ୍ଗନ କରିଛନ୍ତି। ଏହି ଭାବଟାକୁ ଲକ୍ଷ୍ୟ କରିଛନ୍ତି ପୁରବାସୀମାନେ। ତାଙ୍କ ମନରେ ସନ୍ଦେହ, ଇଏ କ'ଣ ପୁଣ୍ୟ କରିଛି, ଏ ଚିନ୍ତାରେ ବର୍ତ୍ତମାନ ମାନସିକ ତାଙ୍କର ଭାବରଟାକୁ ଭଗବାନ ବୁଝିଦେଇଛନ୍ତି। ଭଗବାନ ବୁଝିଦେଇକି ବର୍ତ୍ତମାନ ସୁଦାମା କେସ୍ ଚିହ୍ନିବା ପାଇଁ ବର୍ତ୍ତମାନ ପ୍ରବଚନ ଆରମ୍ଭ କରି ଭଗବାନ ବର୍ତ୍ତମାନ ପାଟି ଖୋଲିଲେ। ବର୍ତ୍ତମାନ ଭଗବାନ କିଛି କହିଥିଲେ? କିଛି କହିନାହାନ୍ତି। ସୁଦାମା କିଛି କହିଛନ୍ତି? ସୁଦାମା କେବଳ ଦ୍ୱାରକାପୁରୀ ଭିତରେ ଦୁଇଟି କଥା କହିକି ଆସିବେ, ଦୁଇଟି ବଚନ। ମାନେ ଦ୍ୱାରକାପୁରର ଐଶ୍ୱର୍ଯ୍ୟକୁ ଦେଖି, ଭଗବାନଙ୍କର ମୁଖମଣ୍ଡଳକୁ ଦେଖି କେବଳ ସୁଖରେ ପଳେଇ ଆସିବେ, କିଛି ଆଉ କହିବେ, କେବଳ ଦୁଇଟି ଶ୍ଳୋକ କହିବେ। ଭଗବାନ ଯେତେବେଳେ ତାଙ୍କର ପରିଚୟ ଦେବା ପାଇଁ ଚାହିଁବେ, ସଖା ତୁମେ ମୋ ସାଙ୍ଗରେ ବା ଗୁରୁକୁଳରେ ବାସ କରିଥିଲ। ସୁଦାମା କହିବେ, ପ୍ରଭୁ କାହିଁକି ଏକଥା କାହିଁକି କହୁଛନ୍ତି ଏଠି, ମୁଁ ଆପଣଙ୍କର ସଖା ବୋଲି କାହିଁକି ପରିଚୟ ଦେଉଛନ୍ତି, ଆପଣଙ୍କର ସମ୍ମାନ ପଳେଇବ। କିନ୍ତୁ ଭଗବାନ ବଡ଼ ଗର୍ବରେ ପରିଚୟ ଦେଉଛନ୍ତି, ମୁଁ ଗୁରୁକୁଳରେ ବି ମୋ ସାଙ୍ଗରେ ପଢ଼ିଥିଲା, ସବୁ ଦାସଦାସୀମାନେ ପ୍ରବଚନ ଶୁଣୁଛନ୍ତି। ଏବଂ ମାନସିକ କାୟିକ ସନ୍ତୋଷ ଜନକ ଉକ୍ତୁଆ ବାଚିକ ସନ୍ତୋଷ ଜନନାମ ଆହ। ଭଗବାନ କ'ଣ କହିଲେ କି, ଆଚ୍ଛା ଯେଉଁମାନେ ଟୀକା କିଭଳି ରଚନା କରିଛନ୍ତି, ଏମାନେ ମନରେ ତ ସବୁ ଚିନ୍ତା କରୁଛନ୍ତି। ଭଗବାନ ଶରୀର ଦ୍ୱାରା ସୁଦାମାଙ୍କୁ ସୁଦାମାଙ୍କର ସନ୍ତୋଷ ବିଧାନ କଲେ, ମନ ଦ୍ୱାରା ଆଲିଙ୍ଗନ କରି ମନରେ ବହୁ ଆନନ୍ଦ ପ୍ରାପ୍ତ ହେଲେ, ସୁଦାମାଙ୍କୁ ଆନନ୍ଦ ଦେଲେ। ବର୍ତ୍ତମାନ କହିଲେ, ଆଉ ବଚନଟା କାହିଁ ବାକି ରଖିବି, କାୟିକ କଲି ମାନସିକ କଲି, ବାଚିକ ତାକୁ କିଛି ସମ୍ମାନ ଦେବି। ସୁଦାମା ଚାହୁଁନଥିଲେ, କହିଲେ ଯାହା କରିବା କଥା ପ୍ରଭୁ ମୋତେ କଲେଣି, ଆଉ ଏଠି କିଛି ମୋତେ ଧରା ପକାନ୍ତୁ ନା। କିନ୍ତୁ ଭଗବାନଙ୍କର ଇଚ୍ଛା କାୟିକ ବାଚିକ ମାନସିକ ତିନି ସେବା ଭକ୍ତର କରିବ। ଭକ୍ତର ସେବାଟା ପୂର୍ଣ୍ଣ ହୁଏ କିଭଳି, ଭକ୍ତର ଭଗବତ ସେବା ପୂର୍ଣ୍ଣ ହୁଏ ତିନି ଅଙ୍ଗରେ। ଶରୀରରେ ସେବା କରିବ, ଆଉ ମନରେ ଚିନ୍ତା କରିବ, ବଚନରେ କୃଷ୍ଣ ଗୁଣଗାନ କୃଷ୍ଣ ନାମ କରିବ। ତିନି ଅଙ୍ଗରେ ଯାଇକି ପୂର୍ଣ୍ଣ ହବ, କାୟିକ ବାଚିକ ମାନସିକ। ଆଉ ଭଗବାନ କହୁଛନ୍ତି, ମୁଁ ସେଇଟା କରିବି, ଯେ ଯଥା ମାଙ୍କ ପ୍ରତ୍ୟନ୍ତ ତାଙ୍କ ତଥା ହଜାର, ମୁଁ ଯେଉଁ ସୁଦାମା ମୋ ଭକ୍ତର ସେବା କଲି, ଏଇଟା ପୂର୍ଣ୍ଣ ହବ କିଭଳି, କାୟିକ ବାଚିକ ମାନସିକ ହବା ଦରକାର। ମୋର ତ ମାନସିକ ସେବା ହେଇଗଲା, କାୟିକ ସେବା ହେଇଗଲା, କିନ୍ତୁ ବାଚିକ ସେବା କରିନି, ବର୍ତ୍ତମାନ ବାଚିକ ସେବା ଆରମ୍ଭ କଲି। ପୁରୋଜନ ସମୀପାତ ସନାତନ ଗୋସ୍ୱାମୀ ତାଙ୍କର ବୃହତ ବୈଷ୍ଣବ ତୋଷଣୀ ରଚନା କରୁଛନ୍ତି। ପୁରୋଜନ ବିସ୍ମୟ ଅପବୋଧନାର୍ଥମ ଇବ ତତ୍ତତ୍ ତସ୍ୟ ସୁଖାର୍ଥମ, ସଖାକୁ ମୁଁ ସୁଖ ଦେବି। ଆଉ ପୁରୋଜନ ମାନେ ଦାସ ଦାସୀ ଲକ୍ଷ୍ମୀମାନେ ଯେଉଁ ବିସ୍ମୟ ହେଇଛି, ସୁଦାମା କିଏ ଜାଣିପାରୁନା, ତାଙ୍କୁ ଟିକେ ଜଣେଇବି। ସେଥିପାଇଁ ଭଗବାନ କ'ଣ କଲେ, କିଛି କଥା ନାହିଁ, ହଠାତ୍ ସୁଦାମାର ହାତକୁ ଧରିଲେ, ବନ୍ଧୁ ବନ୍ଧୁର ହାତକୁ ଧରନ୍ତି, ଆଗରୁ ପ୍ରଣାମ କରିଥିଲେ କି ନାହିଁ, ପ୍ରଣାମ କରିଲେ, ପ୍ରଣାମ ତ କରିନଥିଲେ, ଆଲିଙ୍ଗନ କରିଥିଲେ, ତାପରେ ତାଙ୍କୁ ପୂଜା ସେବା କଲେ, ସବୁ କଲେ। କିନ୍ତୁ ବର୍ତ୍ତମାନ କ'ଣ କଲେ, ସୁଦାମାଙ୍କର ହାତକୁ ଧରିଲେ, ହାତକୁ ଧରିବା ଦ୍ୱାରା ଜଣେଇଦେଲେ, ଇଏ ହେଉଛି ମୋର ସଖା। କଥୟାଞ୍ଚ ଚକ୍ରତୁ ଗ୍ରାଥା ପୂର୍ବେ ଗୁରୁକୁଲେ ସତୋ ଆତ୍ମନୋ ଲଳିତ ରାଜନ କରୋ ଗୃହା ପରସ୍ପରମ। ସୁଦାମା ହାତ ଧରୁନାହାନ୍ତି, ଆଜ୍ଞା ସୁଦାମା ପୁରା ସାହସ ହବ। ସୁଦାମା ଜାଣନ୍ତି ଭଗବାନଙ୍କୁ ତିନୋଟି ଭାବରେ, ଦ୍ୱାରକା ରାଜା ଆଉ ଭଗବାନ ଆଉ ମୋର ସଖା। ସେ କେଉଁ ଭାବରେ ତାଙ୍କୁ ଗ୍ରହଣ କରିବେ, କହିବେ ସଖା ଦୃଷ୍ଟିରେ ମୁଁ ଯୋଗ୍ୟ ନୁହେଁ, ମୋ ସଖା ଦ୍ୱାରକାଧୀଶ, ମୁଁ ତ ଭିକାରୀ। ଆଉ ରାଜା, ରାଜାଙ୍କ ପାଖରେ ମୁଁ ପ୍ରଜା ବି ନୁହେଁ, ପ୍ରଜାଠୁ ମୁଁ ଆହୁରି ହୀନ ଅବସ୍ଥାରେ ଅଛି, ଆଉ ସଖା ବୋଲି ତ ପରିଚୟ ଦେଇପାରିବିନି, ପ୍ରଜା ବୋଲି ବି ମୁଁ ପରିଚୟ ଦେଇପାରିବିନି, ଆଉ କ'ଣ ରହିଲା, ଆଉ ଭଗବାନ, ଆଉ ମୁଁ ଭକ୍ତ ବୋଲି କେମିତି ପରିଚୟ ଦେବି ଯେ, ମୋର କେଉଁ ଭକ୍ତି ଅଛି। ପ୍ରଥମ ତ ବାଟରେ କହିକି ପତ୍ନୀକି ମନା କରିଦେଲେ ସୁଶୀଳାକୁ, ମୋର ଭକ୍ତି ଅଛି ନା କ'ଣ, ମୁଁ କେଉଁ ପରିଚୟଟା ଦେବି। ତେଣୁ ଭଗବାନ କ'ଣ କରୁଛନ୍ତି? ସଖାର ସୁଖ ପାଇଁ ସିଏ ହାତ ଧରିବା ପାଇଁ ଚାହୁଁଥିବେ ସୁଦାମା, ଭଗବାନ ଜବରଦସ୍ତି ସୁଦାମାର ହାତକୁ ଧରୁଛନ୍ତି। ସୁଦାମା କ'ଣ କରୁଛନ୍ତି? ହାତ ଛାଡ଼ି ଛଡ଼େଇ ନେଇଯାଉଛନ୍ତି। ଭଗବାନ ଜବରଦସ୍ତି କରୋ ଗୃହମ ପରସ୍ପରମ, ଆଜ୍ଞା ଆପଣଙ୍କ ହାତକୁ ମୁଁ ସିନା ଧରିଲା ଦୁଇ ଜଣ ହାତ ରହିବ। ଭଗବାନ ସୁଦାମାର ହାତକୁ ଧରୁଛନ୍ତି, ସୁଦାମା ହାତ ଖସି ଦେଉଛନ୍ତି। ଭଗବାନ ଜବରଦସ୍ତି ସୁଦାମାର ଦୁଇ ହାତକୁ ଧରିକି କଥା କହୁଛନ୍ତି। କ'ଣ ବୁଝିପାରୁଛନ୍ତି ତ? ଭଗବାନ ଥରେ ସୂଚନା ଦେଲେ, ଜୀବ ଛାଡ଼ିବା ପାଇଁ ଚାହିଁଲେ ବି ଯଦି ଭଗବାନ ଥରେ ଗୋଟେ ଜୀବକୁ ଗ୍ରହଣ କରିଛନ୍ତି, ସେ ଛାଡ଼ିବା ପାଇଁ ଚାହିଁଲେ ବି ଭଗବାନ ଛାଡ଼ିବେ ନା। ସୁଦାମା ଚାହୁଁଛି ମୁଁ ଭଗବାନ ସହିତ, ଭଗବାନ ଯେଉଁ ସ୍ଥିତିରେ ରହିଛନ୍ତି, ପ୍ରଭୁ ଯେଉଁ ମୁଁ ସମ୍ବନ୍ଧ ଯୋଡ଼ିବି ନା, ମୁଁ ଆଜିଠାରୁ ତାଙ୍କୁ ମୋ ପରିଚୟ ଦେବେ ନା, କିଛି ସମ୍ବନ୍ଧ ରଖିବେ ନା। କିନ୍ତୁ ଭଗବାନ ଗୋଟେ ହାତକୁ ଧରିଲା ପରେ ସୁଦାମା ଛାଡ଼ିଦେଉଛି, ଭଗବାନ ଦୁଇ ହାତକୁ ଧରିଛନ୍ତି, ଦୁଇ ହାତକୁ ଧରିଛନ୍ତି। ପରସ୍ପରମ ଶବ୍ଦ ଲାଗିଛି, କିନ୍ତୁ ଆଚାର୍ଯ୍ୟ ମାନେ ଟିକାରେ କହିଲା ବେଳେ ନାଇଁ 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 ସୁଦାମା ଏ ଦୈନ୍ୟ ତାଙ୍କର ଏଭଳି, ସେ ଭଗବାନ ହାତକୁ ଗର୍ବରେ ଧରିବେ କି? ମଳିନ ହସ୍ତ ସିଏ କାହିଁ ସଚିଦାନନ୍ଦମୟ ଶରୀର, ଆଉ ଇଏ କେଉଁ ମଳିନ ବସ୍ତ୍ର, ସେଠି କିଭଳି ଦେଖାଯିବ? ରୂପକୁ ଦେଖି ତ ଭୟ କରୁଛନ୍ତି, ଗୁଣକୁ ଦେଖି ଭୟ କରୁଛନ୍ତି। ସୁଦାମା ହାତ ଧରୁନାହାନ୍ତି, ଭଗବାନ ଜବରଦସ୍ତ ତାଙ୍କ ହାତକୁ ଧରିଲେ, ଯେଭଳି ଜବରଦସ୍ତ ଆଣି ପଲଙ୍କରେ ବସେଇଲେ, ଜବରଦସ୍ତି ହାତକୁ ଧରିଲେ। କଥାୟାଞ୍ଚ ଚକ୍ରୁ ଗାଥା, ଲୋକ ପ୍ରସିଦ୍ଧ ଗାଥା, କବିମାନେ ଆଗରୁ ସବୁ ଲେଖି ଦେଇଛନ୍ତି। ଭଗବାନ ଦ୍ୱାରାକାର ଥିଲାବେଳେ ତାଙ୍କର ଗୋପ ଲୀଳା ଆଉ ମଥୁରା ଲୀଳା, ସୁଦାମାଙ୍କ ସହିତ ମଥୁରା ଲୀଳା ନା, ଉଜ୍ଜୟିନୀରୁ ପାଠ ପଢିବାକୁ ଯାଇଛନ୍ତି, ଉଜ୍ଜୟିନୀରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଅଛନ୍ତି, ଆଉ ସେ ଉଜ୍ଜୟିନୀରେ ସାନ୍ଦିପଣିମଣିଙ୍କ ନିକଟରେ ପାଠ ପଢୁଥିଲେ। ସୁଦାମା ସେଠି ଯାଇଥିଲେ ପାଠ ପଢିବା ପାଇଁ, ଆଉ ପ୍ରଥମ ଦିନ ଭଗବାନ ସୁଦାମାଙ୍କର କିଭଳି ଭେଟ ହେଇଛି ନା, ଭଗବାନ କୃଷ୍ଣ ବଳରାମ ଆଜି ବାପା ପଠେଇଛନ୍ତି ବସୁଦେବ ଦେବକୀଙ୍କର ଇଚ୍ଛା, ପୁତ୍ର ଯାଇକି ପାଠ ପଢିକି ଆସୁ। ଆରେ ଭଗବାନ ସିଏ କ'ଣ ବିଦ୍ୟା ପଢ଼ିବେ, ଲୋକ ଶିକ୍ଷାର୍ଥମ ଲୋକ ଶିକ୍ଷା, ଯଦି ମୁଁ ନ ଯଜ୍ଜତା ଆଚାର୍ଯ୍ୟ ଶ୍ରେଷ୍ଠ ତତ୍ତ୍ୱ ଭିତର ଜଣା, ଆଉ ମୁଁ ଯଦି ଆଚରଣ ନ କରି ଲୋକ ଶିଖି କେମିତି, ଲୋକ ଗୁରୁ ଗ୍ରହଣ କରିବେ କେମିତି? ମୁଁ ଜଗତ ଗୁରୁ ହେଲେ ବି ଲୋକ ଶିକ୍ଷାର୍ଥ ମୁଁ ଗୁରୁ ଗ୍ରହଣ କରୁଛି, ମୋର ଭକ୍ତକୁ ଗୁରୁ କରିଛନ୍ତି ଶାନ୍ତିପୂର୍ଣ୍ଣିମନି। ଆଉ ଯେତେବେଳେ ଗୁରୁକୁଳକୁ ଆସୁଛନ୍ତି ଉଜ୍ଜୟିନୀକୁ, ଭଗବାନଙ୍କର ପ୍ରଥମେ ଭେଟ ହେଇଛି କାହା ସହିତ? ସୁଦାମା ସହିତ। କାହିଁକି ନା ସୁଦାମା ପ୍ରଥମ ଆସିଛନ୍ତି ଗୁରୁକୁଳ, ପରେ ଭଗବାନ ଆସିଛନ୍ତି, କିନ୍ତୁ ସୁଦାମା ଯାଇଛନ୍ତି ଗୁରୁ ପଠେଇଛନ୍ତି କି ସେବା କରିବା ପାଇଁ। ସୁଦାମା ଅତି ସରଳ ଲୋକ ଥିଲେ, ବ୍ରାହ୍ମଣ ମାନେ ସରଳ, ତାଙ୍କ ପାଦରେ ଗୋଟେ କଣ୍ଟା ପଶିଯାଇଛି। ସୁଦାମା ବଡ଼ ଛଟପଟ ହେଉଛନ୍ତି, କଣ୍ଟାଟାକୁ କାଢ଼ି ପାରୁନାହାନ୍ତି। ସେତେବେଳେ ମଥୁରାପୁରରୁ ରଥ ଆସୁଛି କୃଷ୍ଣ ବଳରାମଙ୍କୁ ଉଜ୍ଜୟିନୀ ଛାଡ଼ିବା ପାଇଁ, ଭଗବାନ ଶ୍ରୀକୃଷ୍ଣ ଦେଖିଦେଲେ, ଆଚ୍ଛା ଇଏ ମୋତେ ସଖା ତ, ସଖ୍ୟ ସମ୍ବନ୍ଧ ସେଦିନ, ଆରେ ଇଏ ବ୍ରାହ୍ମଣ କୁମାରୀଟି ଉପବୀତ ପଡ଼ିଛି, କ'ଣ କଷ୍ଟ ପାଉଛି। ଭଗବାନ ଯାଇ ସୁଦାମାର ପାଦକୁ ଆଉଁସି କଣ୍ଟାଟାକୁ ପ୍ରଥମ ଦିନ ପାଇଁ କାଢ଼ିଦେଲେ। ଭଗବାନ ସ୍ପର୍ଶ କଲା ମାତ୍ରେ କଣ୍ଟା ଯେଉଁ ପୀଡ଼ା ଦେଉଥିଲେ ସୁଦାମାଙ୍କର ଅପମୋଦନ ହେଇଗଲା, ଏବଂ କଣ୍ଟାକୁ କାଢ଼ିଦେଲେ, ପାଦକୁ ଧରି କାଢ଼ିଦେଲେ, ସେଇଦିନ ପାଦକୁ ଛୁଇଁଥିଲେ, ତାପରେ ଭଗବାନ ପାଦ ଛୁଇଁ ନାହାନ୍ତି, ପୁଣି ଦ୍ୱାରକାପୁରରେ ଆଜି ପାଦ ଧୋଇତେ ଗଲେ। ସୁଦାମା କହିଲେ, ଆଚ୍ଛା ତୁମେ ଆଜିଠୁ ମୋର ସଖା ହେଲ। ଆଉ ଭଗବାନ ସେଇଟା ଚାହାନ୍ତି, ଭଗବାନ ସବୁବେଳେ ଚାହାନ୍ତି ଜୀବ କେତେବେଳେ ମୋ ସହିତ ସମ୍ବନ୍ଧ ସ୍ଥାପନ କରୁ, ତେଣୁ ଭଗବାନ ସୁଦାମାଙ୍କ ସହିତ ସେଇଦିନ ସଖତ ସ୍ଥାପନ ହେଇଥିଲା। ତେଣୁ ଆଜି କ'ଣ କରୁଛନ୍ତି ନା, ଦ୍ୱାରକା ମଥୁରା ଦ୍ୱାରକାରେ ଯେଉଁ ଯେଉଁ ଲୀଳା ସରିଯାଉଛି, କବିମାନେ ସେଇ ସେଇ ଲୀଳାକୁ ରଚନା କରିଦେଉଛନ୍ତି, ଆଉ ମଥୁରା ଲୀଳା ଗୋପ ଲୀଳା ସବୁ ଲେଖା ହେଇକି ସରିଛି। ଆଉ ସୁଦାମାଙ୍କ ସହିତ ଭଗବାନ କେଉଁ କେଉଁ ଲୀଳା କରିଥିଲେ, କ'ଣ କ'ଣ କରିଥିଲେ, ଲୋକ ଗାଥା ଏଠି କହୁଛନ୍ତି, କଥୟାଞ୍ଚ କ୍ରତୁ ଗାଥା। ଜୀବ ଗୋସ୍ୱାମୀ ଆଉ ସିଦ୍ଧର୍ଶନ ତାଙ୍କ ଟିକାରେ ଲେଖୁଛନ୍ତି, ପରମ ଅଦ୍ଭୁତତ୍ୱେନମ୍ କବିଭି ଗୀତୟୋ ନିବଦ୍ଧା ଲୋକ ପ୍ରସିଦ୍ଧା। କବିମାନେ ଗୀତ ଆକାରରେ ଲୋକ ପ୍ରସିଦ୍ଧ ଗୀତ ସବୁ ଲେଖିଦେଇଛନ୍ତି, କୃଷ୍ଣ ସୁଦାମାଙ୍କ ସହିତ କିଭଳି ଲୀଳା କରିଛନ୍ତି। ତେଣୁ ଯେଉଁ ଲୀଳା ଗୁଡ଼ିକ ଲୋକ ଚର୍ଚ୍ଚାରେ ଅଛି, ସୁଦାମାଙ୍କ ସହିତ ଭଗବାନ କିଭଳି ପାଠ ପଢ଼ୁଥିଲେ, ସେଇ କଥାଟାକୁ ବର୍ତ୍ତମାନ ଭଗବାନ ସୁଦାମାଙ୍କର ହସ୍ତକୁ ଧରିଲେ, ପୂର୍ବ ଗୁରୁକୁଳ ବାସ, ଗୁରୁକୁଳରେ ଯେଉଁ ପଢ଼ୁଥିଲେ ସେ କଥାଟାକୁ ବର୍ତ୍ତମାନ କହିବି। ଆତ୍ମରୁ ଲଲିତା ରାଜନ, ରାଜନ ବୋଲି ପୁଣି ଡାକିଥିଲେ, ହେ ରାଜନ ହେ ପରୀକ୍ଷିତ, ଆତ୍ମରୁ ଲଲିତ ଭଗବାନ ବଡ଼ ଆନନ୍ଦରେ ସୁଦାମାଙ୍କ ସେବାରେ କିଭଳି ଖେଳୁଥିଲେ, ସୁଦାମାଙ୍କ ସାଙ୍ଗରେ ଗୁରୁକୁଳରେ କିଭଳି ସଖ୍ୟ ସ୍ଥାପନ କରିଥିଲେ। ଲଲିତ ରାଜନ ପ୍ରୀତି ହେଇକି କର ଗୃହ ପରସ୍ପରମ, ସୁଦାମାର ହାତକୁ ଧରିଲେ, ଧରିକି ବର୍ତ୍ତମାନ ପ୍ରବଚନ ଆରମ୍ଭ କରୁଛନ୍ତି। ଶ୍ରୀ ଭଗବାନ ଉବାଚ, ଭଗବାନ ବର୍ତ୍ତମାନ ପ୍ରବଚନ ଦେବେ। ସୁଦାମା ସେ କେବଳ ନିରୀହ ବ୍ରାହ୍ମଣ, ସେ ତ ଚାହୁଁନାହାନ୍ତି ଭଗବାନଙ୍କ ପାଖରେ, ଭଗବାନ ମୋତେ ସଖା ଭଳି ସମ୍ବୋଧନ କରନ୍ତୁ। ସୁଦାମା କେବଳ ଶୁଣିବେ, ଶୁଣି ଶୁଣି ଭଗବାନ କହିବେ, ସୁଦାମା କିଛି କହୁନ କାହିଁକି, ତୁମେ ଟିକେ ସ୍ୱୀକାର। ଭଗବାନ ଚାହୁଁଛନ୍ତି ଏ ପ୍ରବଚନ ଦେଇକି ସୁଦାମାଙ୍କ ମୁଖରୁ ପଦେ ବାହାରି ପଡ଼ୁ ଯେ ମୁଁ ତୁମର ଖାଉନି, ଏଇଟା ନ ବାହାରିଲେ ମୁଁ କେମିତି ତାଙ୍କ ଖୁଦ ଭୁଜାଟା ଖାଇବି। ସୁଦାମା ଯେପର୍ଯ୍ୟନ୍ତ ସ୍ୱୀକାର କରୁନାହାନ୍ତି ଯେ ମୁଁ ତୁମର ସଖା ବୋଲି, ସେପର୍ଯ୍ୟନ୍ତ ଭଗବାନ ଖାଇପାରିବେନି, କାରଣ ଭକ୍ତକୁ କ'ଣ ହବ, କଷ୍ଟ ହେଇଯିବ। ତେଣୁ ଭଗବାନ ଦେଖିବା ପାଇଁ ଚାହୁଁଛନ୍ତି ସବୁ ଦାସଦାସୀମାନଙ୍କୁ, ଦେଖ ଇଏ ସ୍ୱୀକାର କଲା ଇଏ ମୋର ସଖା ବୋଲି, ସଖାର ଜିନିଷ ଖାଇବାର କ'ଣ ଅଛି। ସେଥିପାଇଁ ସୁଦାମା ଯେପର୍ଯ୍ୟନ୍ତ ମାନୁନାହାନ୍ତି ଭଗବାନ, ସେତେ ପର୍ଯ୍ୟନ୍ତ ଗୁରୁକୁଳର କଥା କହିକି ଯାଉଛନ୍ତି, କେତେ ତତ୍ତ୍ୱ କଥା, ଗୁରୁ ଗ୍ରହଣ କଥା, ସବୁ କଥା କହୁଛନ୍ତି। ଇଏ କହିବା ଦ୍ୱାରା ସୁଦାମାଙ୍କୁ ସ୍ମରଣ କରୁଛନ୍ତି, ସୁଦାମା ମନେ ଅଛି ତ ତୁମର କଥା, ମନେ ଅଛି ତ ତୁମେ ମୋ ସାଙ୍ଗରେ ପାଠ ପଢୁଥିଲ, ଲାଷ୍ଟକୁ କହିବି ମନେ ଅଛି ତ। ସୁଦାମା କ'ଣ କହିବେ, ଏ କଥା ଯେତେବେଳେ ମୋର ପରିଚୟ ସବୁ ଦେଇସାରିଲାଣି ମୁଁ ଆଉ କାହିଁ ବାକି ରଖିବି। ସୁଦାମା ସଖା ବୋଲି କହିଲେନି, କହିଲେ ଆପଣ ଜଗଦ୍ଗୁରୁ, ଆପଣ ଦେବଦେବ, ଆପଣ ମୋ ସାଙ୍ଗରେ, ମୁଁ ଆପଣ ସାଙ୍ଗରେ ବସି ଗୁରୁକୁଳରେ ପାଠ ପଢ଼ିଛି, ମୋ ଜୀବନରେ ଆଉ କିଛି ପାଇବାର ବାକି ନାହିଁ। ସୁଦାମା ହିଁ ଚାଲା, ମୋର ଆଉ କିଛି ଆପଣଙ୍କ ନିକଟରୁ ପାଇବାର ନାହିଁ, ତା ମାନେ ମୋ ନିକଟରୁ ଆପଣ ଯୋଉ କହୁଛନ୍ତି ମୋର କଥା ଖୁଦ ବଜା ଖାଇବେ, ସେଟା ମୋର ତ କିଛି ପାଇବାର ଆପଣଙ୍କ ନିକଟରୁ ନାହିଁ, ଆପଣ ସହିତ ମୋର କିଛି ସମ୍ବନ୍ଧ ନାହିଁ। କାରଣ ସେ ଜାଣିଗଲାଣି ଏଇଆ କହିବା ଦ୍ୱାରା ମୋ ଖୁଦ ବଜାକୁ ଛଡ଼େଇ ଖାଇବେ, କାରଣ ଭଗବାନ ପ୍ରବଚନ ଦଉଛନ୍ତି। କିନ୍ତୁ ବାରବାର ସୁଦାମା ଭଗବାନଙ୍କର ଗୋଟେ ଶ୍ଳୋକ ଯେତେ ଆଗକୁ ଯାଉଛି ସୁଦାମା କାଖଟାକୁ ସେତେ ଟାଇଟ୍ କରୁଛନ୍ତି, କାରଣ ଭଗବାନ ପ୍ରବଚନ ଦେଲାବେଳେ କେବଳ ସୁଦାମାଙ୍କର ପତ୍ନୀ ଯୋଉ ଖୁଦ ଭଜା ଦେଇ ତାକୁ ଚାହିଁକି ରହିଛନ୍ତି। ସେ କଣ ଜାଣନ୍ତି ନା, ଜାଣନ୍ତି ଖାଲି ଚାହିଁକି ରହିଛନ୍ତି ସୁଦାମା କେତେବେଳେ କହିବ ଯେ ହଁ ମୁଁ ତୁମ ସାଙ୍ଗରେ ପାଠ ପଢ଼ିଥିଲି ବୋଲି, ଏତିକି କହିବା ମାତ୍ର ଭଗବାନ ସାଙ୍ଗେ ସାଙ୍ଗେ ଅଧ୍ୟାୟ ସାରିଦେଇ ପ୍ରବଚନ ଆରମ୍ଭ କରିଦେବେ। ମୋର ବହୁତ ଚାଲାକ ତ, ସୁଦାମାର ସଖ୍ୟରସକୁ ସ୍ଥିର କରିଛନ୍ତି। ଶ୍ରୀ ଭଗବାନ ଉବାଚ, ଭଗବାନ କହୁଛନ୍ତି ଅପି ବ୍ରହ୍ମାନ ଗୁରୁକୁଳାତ୍ ଭବତା ଲବ୍ଧ ଦକ୍ଷିଣମ୍ ସମାବୃତେନ ଧର୍ମଜ୍ଞ ଭାର୍ଯ୍ୟୋଡା ସଦୃଶୀ ନବା। ସନ୍ଦେହରେ ଭଗବାନ ପଡ଼ିଯାଇଛନ୍ତି, ଭଗବାନ ଦ୍ୱାରକାରେ ଯୋଉ ସୁଦାମା ସେତେ ଲୀଳା କରୁନାହାନ୍ତି କି, ଦୁଇ ରସର ଲୀଳା କରୁଛନ୍ତି। ସଖ୍ୟରସ କଥା ଚିନ୍ତା କରିଦେଲେ ଭଗବାନ ସେଥିରେ ବୁଡ଼ି ଯାଉଛନ୍ତି ଯେ ସୁଦାମାର କାହିଁକି ଏମିତି ଅବସ୍ଥା ହେଲା। ଭଗବାନ ଚିନ୍ତା କରିବେ, ଖୁଦ ଖାଇବା ପୂର୍ବରୁ ଶୁଣିବେ ଜୀବ ଗୋସ୍ୱାମୀ ଅର୍ଥ କରିବେ, ସନାତନ ଗୋସ୍ୱାମୀ ଅର୍ଥ କରିବେ, ସ୍ୱାମୀପାଦ ଅର୍ଥ କରିବେ। ଭଗବାନ ଚିନ୍ତା କରୁଛନ୍ତି ଆରେ ସୁଦାମାର ମୋ ଭକ୍ତ ତ କେବେ ଦରିଦ୍ର ନୁହେଁ, ଭକ୍ତ ଦରିଦ୍ର କି, ଲକ୍ଷ୍ମୀପତିଙ୍କର ସେବକ ତାର ଧନ ରହିବନି। ଲକ୍ଷ୍ମୀପତି ନିଜେ ଚିନ୍ତା କରୁଛନ୍ତି ସୁଦାମା ବିଷୟରେ, ଆଚ୍ଛା ସୁଦାମା କାହିଁକି ଗରିବ ହେଲା, ଭକ୍ତ ଭଗବାନ ସେଠି ସଖ୍ୟରସରେ ବୁଡ଼ିଗଲେ। ସେ କଣ ଜାଣନ୍ତି ନା ସୁଦାମା କିଏ, ସେ ବହୁ ସ୍ଥାନରେ ସୁଦାମା ଲୀଳାରେ ଦୁଇଟି ରସ ଅଛି, ଭଗବାନ ଯେତେବେଳେ ସଖ୍ୟରସରେ ବୁଡ଼ି ଯାଆନ୍ତି ସୁଦାମାଙ୍କର ତତ୍ତ୍ୱକୁ ଜାଣିପାରନ୍ତି, ଯେତେବେଳେ ପୁଣି ବ୍ରାହ୍ମଣ ଭାବରେ ସେବା କରନ୍ତି ସେ ବୁଝିପାରନ୍ତି ହଁ ଇଏ ବ୍ରାହ୍ମଣ ଏପରି ଭକ୍ତ। ତେଣୁ ଏଠିକି ସୁଦାମାଙ୍କୁ ପଚାରୁଛନ୍ତି ଏ ପୁରାଜନମାନଙ୍କର ବିସ୍ମୟ ଅପମୋଦନ କରିବା ପାଇଁ, ଏମାନେ ଯେଉଁ ସନ୍ଦେହ କରୁଛନ୍ତି ସୁଦାମା କିଏ, ଇଏ ଅବଧୂତ, ଇଏ ଭିକ୍ଷୁଣ, ଇଏ ଅଧମ, ଇଏ ଗହିତ। ଭଗବାନ ଦେଖିବା ପାଇଁ ନା ସୁଦାମା ମୋର ପ୍ରାଣପ୍ରିୟ ସଖା, କିନ୍ତୁ ଡାଇରେକ୍ଟ ସଖା ବୋଲି କହିଲେ ସୁଦାମା ସ୍ୱୀକାର କରିବେନି, କାରଣ ସୁଦାମା ମନରେ ସଂକଳ୍ପ କରିଦେଇଛନ୍ତି ମୁଁ ଯଦି ସଖା ବୋଲି ପରିଚୟ ଦେଇଦେବି ମୋ ପ୍ରଭୁର ସମ୍ମାନ ପଳେଇବ, ପୁରବାସୀମାନେ କହିବେ କଣ କୃଷ୍ଣଙ୍କୁ ସଖା ମିଳିଲେନି ଏଇଭଳି ଦରିଦ୍ର ସହିତ ସଖ୍ୟତା ସ୍ଥାପନ କରିଛନ୍ତି? ତେଣୁ ଭଗବାନ ପ୍ରବଚନଟାକୁ ଓଲଟିକି ଆଗେଇ ଦେଉଛନ୍ତି କେଉଁଠୁ କହିବେ, ଅପି ବ୍ରହ୍ମାନ୍, ହେ ବ୍ରହ୍ମାନ୍, ବ୍ରହ୍ମାନ୍ ବ୍ରହ୍ମାନ୍ ବାରବାର ଡାକିବେ, ସଖା ବୋଲି ଡାକୁନାହାନ୍ତି। ଅପି ବ୍ରହ୍ମାନ୍ ଗୁରୁକୁଳା ଭବତା ଲବ୍ଧ ଦକ୍ଷିଣାମ୍। ଆମେ ଗୁରୁକୁଳରେ ପଢ଼ୁଥିଲେ ନା, ତୁମର ମନେ ଅଛି ନା ଗୁରୁକୁଳରେ ପଢ଼ୁଥିଲେ ବୋଲି? ସୁଦାମା କିଛି କହୁନାହାନ୍ତି, ସୁଦାମା କେବଳ ମୁହଁକୁ ତଳକୁ ପୋତିଛନ୍ତି, ଖାଲି ଭଗବାନ ପ୍ରାର୍ଥନା, ପ୍ରଭୁ ମୋତେ କାହିଁକି ଲଜ୍ଜା କରୁଛ ସଖା ବୋଲି ପରିଚୟ ଦେଇକି। ଅପି ବ୍ରହ୍ମାନ୍ ଗୁରୁକୁଳା ଭବତା ଲବ୍ଧ ଦକ୍ଷିଣାମ୍। ଗୁରୁଦେବଙ୍କୁ ଦକ୍ଷିଣା ତ ଆମେ ଦୁଇଜଣ ସାଙ୍ଗରେ ଦେଇକି ଫେରିଲେ, ପାଠପଢ଼ା ସାରିକି ଆସିଲେ, ତୁମେ ବି ଦକ୍ଷିଣା ଦେଇକି ଆସିଲ। କିନ୍ତୁ ଦକ୍ଷିଣା ଦେଇକି ଆସିଲା ପରେ ସମାବୃତ୍ତେନ ଧର୍ମଜ୍ଞ ପ୍ରତ୍ୟାବର୍ତ୍ତନ ଯେଉଁ କଲ, ଭାର୍ଯ୍ୟ ଉଡ୍ୟା ସଦୃଶୀ ସମା, ତୁମେ ତୁମ ଭଳି ଜଣେ ଅତି ସୁଗୁଣା ସମ୍ପର୍ଣ୍ଣ ପତ୍ନୀଙ୍କୁ ଗ୍ରହଣ କରିଛ ତ, ବିବାହ ହେଇଛ ତ। ସୁଦାମା ଆଶ୍ଚର୍ଯ୍ୟ ହେଉଛନ୍ତି, ଭଗବାନ ମୋତେ ଏକଥା କାହିଁକି ପଚାରିଛନ୍ତି, କଣ ବୁଝିପାରୁଛନ୍ତି, କାହିଁକି ବିବାହ କଥା ପଚାରିଛନ୍ତି? ଜୀବ ଗୋସ୍ୱାମୀ ଅର୍ଥ କଲେ, ଏ ଚକ୍ରବର୍ତ୍ତୀ ଅର୍ଥ କଲେ, ଆଜି ଭକ୍ତି ରସରେ ଏଭଳି ନିମଜ୍ଜମାନ ହେଇଯାଇଛନ୍ତି ଭକ୍ତ ରସରେ, ସୁଦାମାଙ୍କୁ ଦର୍ଶନ କରୁ ଆଜି ଏ ବର୍ତ୍ତମାନ ପ୍ରବଚନ ଦେଲାବେଳେ ସୁଦାମା ରୂପଟାକୁ ଭଲ ଭାବରେ ଦେଖୁଛନ୍ତି ଭଗବାନ। ଅପି ବ୍ରହ୍ମନ୍ ଗୁରୁକୁଳାତ୍ ଭବତ ଲବ୍ଧ ଦକ୍ଷିଣାମ୍ ସମାବୃତ୍ତେନ ଧର୍ମଜ୍ଞ। ବ୍ରହ୍ମନ୍ କହିଲେ, ଧର୍ମଜ୍ଞ କହିଲେ, ଦୁଇଟା ସମ୍ବୋଧନ କରିଦେଲେ, ତୁମେ ବ୍ରାହ୍ମଣ କୁଳରେ ଜନ୍ମ, ବ୍ରହ୍ମ ବି ତା ଧର୍ମଜ୍ଞ ନିଶ୍ଚିତ ହେଇଥିବ, ତୁମେ ଗୁରୁକୁଳରୁ ଫେରିଲା ପରେ ନିଶ୍ଚିତ ବିବାହ ହେଇଥିବ। କାହିଁକି ନା ଅନାଶ୍ରମୀଣ ଦୋଷ ପରିହାରାୟ, ଆପଣଙ୍କୁ ଯେକୌଣସି ଗୋଟେ ଆଶ୍ରମ ରହିବାକୁ ପଡ଼ିବ, ଯେ ବିବାହ ନ ହବ ସେ ବ୍ରହ୍ମଚାରୀ ଗୁରୁକୁଳରେ ରହିବ। ଆଉ ଜଣେ କହିବେ ମୁଁ ବିବାହ ହେବିନି, ଘରେ ରହିବ ଆପଣଙ୍କ ପାଖରେ, ସେ କହୁ କେଉଁ କୂଳକୁ ଗଲା, କେଉଁ ଆଶ୍ରମ ରହିଲାନି। ତେଣୁ ଭଗବାନ କହୁଛନ୍ତି, ସୁଦାମା ତୁମେ ତ ଧର୍ମଜ୍ଞ, ତୁମେ ନିଶ୍ଚିତ ଗୁରୁକୁଳରେ ଫେରିଲା ପରେ, ଏ ପ୍ରବଚନ ସମସ୍ତେ ଶୁଣୁଛନ୍ତି, ରୁକ୍ମିଣୀ ବି ଶୁଣୁଛନ୍ତି, ତୁମେ ତୁମ ସଦୃଶ ଭାର୍ଯ୍ୟା ଉଡ୍ୟା ବିବାହ ହେଇଥିବ, ନିଶ୍ଚିତ ଗ୍ରହଣ କରିଥିବ, ଭାର୍ଯ୍ୟା ଉଡ୍ୟା ବିବାହ ହେଇଥିବ, କାହିଁକି ତୁମେ ଧର୍ମଜ୍ଞ? ଏକଥା କାହିଁ ଭଗବାନ ପଚାରୁଛନ୍ତି ନା, ଏଠି କହୁଛନ୍ତି ଚକ୍ରତ୍ପାଦ, ଭାର୍ଯ୍ୟା ଉଡ୍ୟା ପରିଣତା ନ ବ୍ୟତି, ତୁମେ କ'ଣ ଗ୍ରହଣ କରିନା କି, ଏଟା ପ୍ରଶ୍ନ, ଧର୍ମଜ୍ଞ କରିଥିବ, କ'ଣ କରିଛ କି ନାହିଁ, ମୁଁ ଧର୍ମଜ୍ଞ ତୁମେ କରିଥିବ, କିନ୍ତୁ ଭଗବାନ କଥା ପଚାରିବାର କାରଣ କ'ଣ? ଏଠି କହୁଛନ୍ତି ଗୃହସ୍ଥ ଲିଙ୍ଗ ଦର୍ଶନ, ଦେଖୁଛନ୍ତି ଏ ତ ସାଧୁ ବେଶ ପିନ୍ଧିନାହାନ୍ତି, ଯଦି ସୁଦାମା ମୋର ବ୍ରହ୍ମଚାରୀ ହେଇଥାନ୍ତେ ଆଉ ସନ୍ନ୍ୟାସୀ ହେଇଥାନ୍ତେ, ତାହେଲେ ତ୍ୟାଗୀର ତ ଏ ଗୈରିକ ବସନ ହେଉଛି ତ୍ୟାଗୀର ଦେଖନ୍ତି ନିଶାନ ଚିହ୍ନ ନା, ଇଏ ତ ଗୃହସ୍ଥର ଲିଙ୍ଗ ଦର୍ଶନ, ଗୃହସ୍ଥର ଯେଉଁ ଯେଉଁ ବସ୍ତ୍ର ସେ ବସ୍ତ୍ର ତ ପିନ୍ଧିଛି, ଆଉ ଯଦି ଗୃହସ୍ଥର ବସ୍ତ୍ର ପିନ୍ଧନ ଗୃହସ୍ଥ ହେଇଥିବେ ନା, ଭୋଗ ଦର୍ଶନ, ଭୋଗ ସୁଦାମାର ଭୋଗ ବିଷୟବସ୍ତୁ ପ୍ରତି ଆସକ୍ତି କିଛି ନାହିଁ, ଯାହାର ବସ୍ତ୍ର ଭଲ ନାହିଁ ସେ କି ଗୃହସ୍ଥ ହେଇଥିବ, ଭଗବାନ ଚିନ୍ତା କରୁଛନ୍ତି, ଯିଏ ଛିଡ଼ା ବସ୍ତ୍ର ଜୀର୍ଣ୍ଣ ମଳିନ ବସ୍ତ୍ର ପିନ୍ଧିକି ଦ୍ୱାରକାପୁରକୁ ଆସିଛି ସେ ଗୃହସ୍ଥ ହେଇଥିବ କି, ଯାହାର ବସ୍ତ୍ରର ପ୍ରୀତି ନାହିଁ ସେ ଗୃହସ୍ଥ କେମିତି ହେଇଥିବ, ଭଗବାନ ଚିନ୍ତା କରୁଛନ୍ତି ଇଏ ଗୃହସ୍ଥ ନା ସନ୍ନ୍ୟାସୀ, ସେଥିପାଇଁ ପ୍ରଶ୍ନ ପଚାରୁଛ। କିନ୍ତୁ ଧର୍ମଜ୍ଞ ନା, ତୁମେ ଧର୍ମଜ୍ଞ ହେଇଥିବ, ନିଶ୍ଚିତ ଆଶ୍ରମ ଦୋଷ ପରିହାର କରିବା ପାଇଁ ତୁମେ ବିବାହ ହେଇଥିବ। ଯେତେବେଳେ ଏଇ କଥା ପଚାରିଦେଲେ ସୁଦାମା କହୁଛନ୍ତି, ଏ କଥା କାହିଁକି ପଚାରିଲେ, ବର୍ତ୍ତମାନ ଗୋଟିଏ ଶ୍ଳୋକ କହିବେ, ଏ ଶ୍ଳୋକରୁ କଥା ବିଶ୍ରାମ ରହିବେ, ତାପରେ କାଲି ଆରମ୍ଭ ହେବେ। ଯେ ସୁଦାମା ତୁମେ ସିନା ଗୃହସ୍ଥା, ସୁଦାମା ମୌନ ରହିଲେ, ଏଠି ସୁଦାମା ତ କିଛି କହୁନାହାନ୍ତି, ମୌନେ ସମ୍ମତି ଲକ୍ଷଣ, ସୁଦାମା କିଛି କହୁନାହାନ୍ତି, ଚୁପଚାପ ରହୁଛନ୍ତି। ବର୍ତ୍ତମାନ କହୁଛନ୍ତି, ପ୍ରାୟେ ଗୃହସ୍ଥିତେ ଚିତାମ୍ ଅକାମ ବିହିତମ୍ ତଥା ନୈବ ଅତି ପ୍ରିୟସ୍ପିଦ୍ୱାନ୍ ଧନେ ସୁବିଦିତ ହିମେ। ସୁଦାମା
ଭଗବାନ ସୁଦାମା କି ହଇରାଣ କରୁଛନ୍ତି ଦେଖନ୍ତୁ, ସବୁ ଖୋଲି ଖୋଲି ତାଙ୍କର ଇତିହାସକୁ ଜଣ ଅନ୍ତର୍ଭାବକୁ ସେ ତ ଅନ୍ତର୍ଯ୍ୟାମୀ ସବୁ ଜାଣନ୍ତି, ତୁମେ ବିବାହ ହେଇଥିବ ନିଶ୍ଚିତ ପଚାରିଦେଲେ। ସୁଦାମା ଚୁପଚାପ ରହିଲେ, ସେ ବୁଝିଗଲେ ହଁ ସୁଦାମା ବିବାହ ହେଇଛନ୍ତି। ସୁଦାମା ତୁମେ ସିନା ବିବାହ ହେଇଛ କିନ୍ତୁ ତୁମ ସଂସାରରେ ଆଦୌ ମନ ନାହିଁ। ସୁଦାମା କିଛି କହୁନାହାନ୍ତି, ଭଗବାନ ହିଁ କହୁଛନ୍ତି ତୁମର ସଂସାରରେ ଆଦୌ ମନ ନାହିଁ। ତା ମାନେ ଇଣ୍ଡାଇରେକ୍ଟଲି କହୁଛି ତୁମ ମନ କାହା ପାଖରେ ଅଛି, ମୋ ପାଖରେ ହିଁ ଅଛି। ଏଠି କହୁଛନ୍ତି ପ୍ରାୟ ଗୃହେଷୁ ତେ ବିତ୍ତମ, ଏ ପ୍ରାୟେଷୁ ପ୍ରାୟ ଗୃହେଷୁ ତ ଚିତ୍ତମ, ମୁଁ ବିତ୍ତମ କହିଦେଲି ଭୁଲିଲେ, ତୁମର ମନ ତୁମର ଚିତ୍ତ ପ୍ରାୟ ଗୃହେଷୁ ପ୍ରାୟ ଘରେ ରହିନି, କାହିଁ କହିଲିନି ସମ୍ପୂର୍ଣ୍ଣ ଗୃହରେ ନାହିଁ। ଚକ୍ରଦାତ କହୁଛନ୍ତି ମୁଁ ଜାଣିପାରୁଛି, ଭଗବାନ କହୁଛି ମୁଁ ଜାଣିପାରୁଛି ତୁମର ଘରେ ମନ ନାହିଁ, କିନ୍ତୁ ଆଜି କ'ଣ ହେଇଛି, ମନ ମୋ ପାଖରେ ପୁରା ଥିଲା କିନ୍ତୁ ଆଜି ପତ୍ନୀ କଥାରେ ଧନ ଟିକେ ମାଗିବା ପାଇଁ ଆସିଛି। ତାମାନେ ସଂସାରରେ ତୁମର ଟିକେ ପତ୍ନୀ ଅନୁରୋଧରେ ଆଜି ଦିନ ପାଇଁ ମନଟା ସଂସାରକୁ ଯାଇଛି, ପ୍ରାୟ ଶବ୍ଦରେ ସେଥିପାଇଁ ଲାଗିଲା ତୁମର ସଂସାରରେ ଆଦୌ ମନ ନଥିଲା, ମୋର ପୁରା ମନ ମୋ ପାଖରେ ଥିଲା କିନ୍ତୁ ଆଜି ପତ୍ନୀ ଅନୁରୋଧରେ ଆଜି ସଂସାରୀ ହେଇଛ। ସେଥିପାଇଁ କହିଲେ ପ୍ରାୟ ପ୍ରାୟ ଗୃହେଷୁ ତେ ଚିତ୍ତମ, ତୁମର ଚିତ୍ତ ତେ ଚିତ୍ତମ ଗୃହେଷୁ ଅକାମ ବିହିତମ, କିଛି କାମନା ତୁମର ରୁହେ ନା। ଆଉ ନୈବ ଅତି ପ୍ରିୟ ବିଦ୍ୱାନ, ସୁଦାମା ପଚାରୁଛନ୍ତି, ଯଦି ସୁଦାମା ପଚାରିବେ ସେ ତ ପଚାରୁନ୍ତି ମୌନ ରହୁଛନ୍ତି, ଯଦି କେହି ପଚାରେ ତୁମେ କେମିତି ଜାଣିଲ ସୁଦାମାଙ୍କର ମନ ସଂସାରରେ ନାହିଁ ବୋଲି, ନୈବ ଅତି ପ୍ରିୟ ସେ ବିଦ୍ୱାନ, ମୁଁ ଜାଣିପାରୁଛି ଧନେଶୁ ବିଦିତ ହିମେ, ମୁଁ ତା ବସ୍ତୁରୁ ଜାଣିପାରୁଛି ୟାର ସଂସାର ମନ ନାହିଁ ବୋଲି, ମୁଁ ଜାଣିପାରୁଛି ଯିଏ ଏଭଳି ବସ୍ତ୍ର ପିନ୍ଧୁଛି ତାର ସଂସାରରେ ମନ ଅଛି, କିନ୍ତୁ ଆଜି ଗୋଟିଏ ଦିନ ତାର ମନ ହେଇଛି ସଂସାର ଭିତରେ, କାହିଁକି ନା ପତ୍ନୀ ଅନୁରୋଧରେ ମୋ ପାଖକୁ ଆସିଛି ଧନ ମାଗିବା ପାଇଁ, ଏଇଟା ମନରେ ଭଗବାନ ଚିନ୍ତା କରୁଛନ୍ତି। ଏଠି ଚକ୍ର ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ସୁଦାମା, ସୁଦାମା ଯେତେବେଳେ କାକୁତି ବିନତି କରୁଛନ୍ତି, ସୁଦାମା ତୁମେ ଭୟ କର ନା, ଭଗବାନ ତାଙ୍କୁ ଚକ୍ରଦାତ ଏଠି କହୁଛନ୍ତି ପଶ୍ୟତ ଭୋ କିଲାୟମ ଗୃହସ୍ଥପି ଅତି ନିସ୍ପୃହ, ହେ କିଳବାସୀ ମାନେ ହେ ଦ୍ୱାରକାପୁରବାସୀ ମାନେ ଦେଖ ଦେଖ ଏ ସୁଦାମା ମୋର ଅତି ନିସ୍ପୃହ, ଭଗବାନ ଅନ୍ତର ଭିତରେ କହୁଛନ୍ତି। ଆଉ ସୁଦାମା ଭୟ କ'ଣ କରୁଛି କି, ପ୍ରଭୁ ଯଦି ପ୍ରକଟ କରିଦେବେ ଯେ ମୁଁ ଧନ ମାଗିବା ପାଇଁ ଆସିଛି ତାହେଲେ ସମ୍ମାନ କାହାର ଯିବ, ତାଙ୍କରି ସମ୍ମାନ ଚାଲିଯିବ। ଦେଖ ଭଗବାନଙ୍କର ସଖା, ସୁଦାମା ଏତେ ବଡ଼ ସଖା କିନ୍ତୁ ଭଗବାନ ତାକୁ ଧନ ଦେଇନଥିଲେ, ତାକୁ ଧନ ମାଗିବାକୁ ପଡ଼ିଲା, ତାହେଲେ କଳଙ୍କ କାହାର ଲାଗିବ, ଭଗବାନଙ୍କର କଳଙ୍କ ଲାଗିବ ନା। ଆଉ ଭଗବାନ ଜଗୁଛନ୍ତି, ଯଦି ସୁଦାମାକୁ ମୁଁ ସକାମ ବୋଲି ଭକ୍ତ ବୋଲି ପ୍ରକଟ କରାଇଦେବି ସମ୍ମାନ କାହାର ଯିବ, ମୋର ବି ଚାଲିଯିବ। ଦେଖରେ ତାଙ୍କର ଭକ୍ତଙ୍କୁ ଇଏ ଏମିତି ସେବା କରୁନାହାନ୍ତି, ଏମିତି ଦାନ କରୁନାହାନ୍ତି, ଭକ୍ତକୁ ଆସି ମାଗିବାକୁ ପଡୁଛି, ଭକ୍ତ ଯଦି ମାଗିଦେଲା ଭଗବାନ ଦୁଃଖ ହେଇଯିବ, ଭଗବାନ ତାଙ୍କ ସମ୍ମାନକୁ ଜଗୁଛନ୍ତି, ସୁଦାମା ବି ତାଙ୍କ ସମସ୍ତେ ସମସ୍ତେ ତିତିକି ଜଗି, ଗୋଟିଏ ବଡ ଟକ୍କର ଚାଲିଛି। ତେଣୁ ସୁଦାମା କ'ଣ କରୁଛନ୍ତି ଅନ୍ତରରେ, ପ୍ରଭୁ ମୁଁ ଧନ ମୋ ପତ୍ନୀ ଅନୁରୋଧରେ ଆଜି ସଂସାରୀ ହେଇଛି, ଏଇ କଥା ଆପଣ କିଳବାସୀମାନଙ୍କୁ ଜଣାନ୍ତୁ ନା, ଜଣେଇଦେଲେ ଆପଣଙ୍କ ସମ୍ମାନ ପଡ଼ିବ, ଆପଣଙ୍କ ସମ୍ମାନ ପଡ଼ିଲେ ମୋର କେଉଁ ସମ୍ମାନ ରହିଲା, ଭଗବାନ ଭୟ କରିନି, ମୁଁ ତୋର ନିଷ୍କାମ ଭାବ କେବେ ପ୍ରକଟ କରିବି ନା, ତୋର ସକାମ ଭାବ ତାକୁ କେବେ ପ୍ରକଟ କରିବି ନା, ମୁଁ ତୋତେ ପଛାରେ ଦେବି ଧନ, ଧନ ପଛରେ ଦେବି ଏବେ ଆଗରେ ଦେବି ନା। ଭଗବାନ ସେଥିପାଇଁ ସୁଦାମା ପଦେ କଥା କହିଲେ ନା, ତୁ ପତ୍ରୀ ଅନୁରୋଧରେ ଆସିଥିଲୁ ତତେ ମୁଁ ଧନ ଦେଲି, ସୁଦାମା ବାଟରେ ଗଲାବେଳେ ଚିନ୍ତା କରି କରି ଯିବ, ଆଚ୍ଛା ମୋର ସିନା ମାଗିଲେ ଆଉ ଭଗବାନ ତ ଦେଲେ ବୋଲି କାହିଁ କହିଲେନି, ଭଲ କରିଛନ୍ତି ନ ଦେଇଛନ୍ତି, ମୁଁ ମଦନ ମତ ହେଇ ତାଙ୍କୁ ଭୁଲିଯିବି ନା, ସେଥିପାଇଁ ଭଗବାନ ଧନ ଦେଇନାହାନ୍ତି, ମହାନ କରୁଣା ମତେ କରିଛନ୍ତି, ମହା ଭଗବାନ ଯେଉଁ ଧନ ଦେଇନାହାନ୍ତି ସେଇଟା ପ୍ରଭୁଙ୍କର ମହାଧନ। ଏହା ବିଚାର କରିକ ଯାଇ ପହଞ୍ଚିଗଲା ବେଳକୁ ଦେଖିବେ ରେ ବାବା, ଆଉ ସେ ଘର ନାହିଁ, ସେଠି ବିମାନ ସବୁ ରହିଛି, ଉଦ୍ୟାନ, ଦାସୀମାନେ ଠିଆ ହେଇଛନ୍ତି, ସୁଦାମା ପଚାରୁଛି ଏଇଟା କାହା ଘର କି, ଦାସୀମାନେ ସ୍ୱାଗତ କରି ନେଉଛନ୍ତି, ଆସ ଆସ ଆସ, କିଏ ତୁମେ, ସୁଦାମା ଚିହ୍ନି ପାରିବେନି।
ଭଗବାନ କାହିଁକି ଧନ ଦେଲେ ନା, ଦୁଇଟି କାରଣ ଯୋଗୁଁ। ଦୁଇଟି କାରଣ ଯୋଗୁଁ ଭଗବାନ ସୁଦାମାଙ୍କୁ କହିଲେ ନା ମୁଁ ଧନ ଦେଉଛି ବୋଲି। ଆଉ ସମ୍ମୁଖରେ କାହିଁକି ଧନ ଦେଲା ନା, ଏ ଗୋଟିଏ କାରଣ, ତାଙ୍କ ସଖ୍ୟରସର ଶିଥିଳତା ଆସିଥିବ। ସୁଦାମାଙ୍କୁ ଯଦି ସକାମ ଭକ୍ତ ରୂପରେ ପ୍ରକଟ କରିଦେବେ, ଭଗବାନଙ୍କର ଭକ୍ତ ବତ୍ସଳ ନାଁରେ କଳଙ୍କ ଲାଗିଯିବ। ସୁଦାମା ତ ନିଷ୍କାମ ଭକ୍ତ, ସେ କଥା କହୁଛନ୍ତି। ନୈବତି ପ୍ରିୟ ସେ ବିଦ୍ୱାନ ଧନେଶୁ ବିଦିତ ହିମେ। ମୁଁ ଜାଣିଦେଉଛି ତୁମର ସଂସାରରେ ଆଦୌ ମନ ନାହିଁ, ଆଜି ଗୋଟିଏ ଦିନ ପାଇଁ ତୁମେ ସଂସାରୀ ହେଇକି ପତ୍ନୀ ଅନୁରୋଧରେ ଆସିଛ, ଭୟ କରନି। ତୁମେ ନିଶ୍ଚିତ ବିବାହ ହେଇଥିବ, ତୁମର ସଂସାରରେ ଆଦୌ ମନ ନାହିଁ, କିନ୍ତୁ ସ୍ତ୍ରୀ ଅନୁରୋଧରେ ଆଜି ଆସିଛ ଧନ ପାଇଁ, ମୁଁ ତୁମକୁ ସର୍ବସମ୍ମୁଖରେ ଧନ ଦେବି ନାହିଁ। ସତ ଯେପରି ଭଗବାନ ଅନ୍ତରରେ ଏଇ ଭାବନାଟାକୁ କହିଦେଉଛନ୍ତି, ଅନ୍ତରରେ ଚିନ୍ତା କରି ରଖୁଛନ୍ତି। ଏହି ସମୟରେ ଯଦି କେହି ପ୍ରଶ୍ନ କରନ୍ତି ସୁଦାମା ତାହେଲେ ଯଦି ସଂସାରରେ ମନ ନାହିଁ, ସଂସାର ହେଲେ କାହିଁକି, ଏଠି ଭକ୍ତ ତତ୍ତ୍ୱ ଆଉ ଭଗବାନଙ୍କ ତତ୍ତ୍ୱ କହୁଛନ୍ତି। ବହୁ ବଡ଼ ବହୁ ଭକ୍ତମାନେ ଯେଭଳି ପ୍ରଭୁପାଦଜୀ ମହାରାଜ ଗୁରୁଦେବ ଆଚାର୍ଯ୍ୟମାନେ ସେମାନେ ସବୁ ବିବାହ ହେଇଥିଲେ, ସଂସାର କରିଥିଲେ, ମାନେ ତାଙ୍କର ସଂସାର ଆଉ ଜଣେ ସାଧାରଣ ଆଜି ଆଜି କିଏ ଭକ୍ତ ହେଇଛି, ସେ କହିବେ ହଁ ପ୍ରଭୁପାଦ ତ ଭକ୍ତ ହେଇ, ସେ ବି ଗୃହସ୍ଥ ଥିଲେ, ତାକୁ ଆଚାର୍ଯ୍ୟ ଗୃହସ୍ଥ ଥିଲେ ନା, ତାଙ୍କ ସ୍ଥିତି ଭକ୍ତ ଶୁଦ୍ଧ ଭକ୍ତର ସ୍ଥିତି ଭଗବାନଙ୍କ ସ୍ଥିତି ସମାନ। କିଏ କହୁଛନ୍ତି ନା, ଭଗବାନ କହୁଛନ୍ତି ସୁଦାମା ତୁମେ ସାଧାରଣ ଗୃହସ୍ଥ ନୁହଁ। ନା ତୁମେ କିଭଳି ଗୃହସ୍ଥ, ନା ମୁଁ ଯେଭଳି ହେଇଛି। ଭଗବାନ ସୁଦାମାଙ୍କୁ ନିଜ ସହିତ ତୁଳନା କରିଦେବେ, ସୁଦାମା ଗୋଟେ ମୁଣ୍ଡ ପିଟିଦେବେ, ସୁଦାମା ଗୋଟେ ଆନନ୍ଦ ହେଇଗଲା, ଯାହା ଭଲ ହେଲା, ବୋଧେ ଭଗବାନ ମୋତେ ଚିହ୍ନି ପାରୁନାହାନ୍ତି, ଆଉ କୋଉ ବ୍ରାହ୍ମଣ ଭାବିକି ତାଙ୍କ ସହିତ ମୋତେ ସମାନ କରିସାରିଲେଣି, ଆଉ ମୁଁ ବା ତାଙ୍କର ସଖା, ସିଏ ବୋଧେ ମୋତେ ଚିହ୍ନି ପାରୁନାହାନ୍ତି ମୁଁ ସୁଦାମା ବୋଲି, ସେ ନ ଚିହ୍ନି ପାରିକି ମୋତେ କହିସାରିଲେଣି ଏଇ କଥା, ଆଉ ତୁମେ ମୋ ଭଳି ଗୃହସ୍ଥ ହେଇଛ। ଆଉ ଏଠି କହୁଛନ୍ତି କେଚିତ୍ କୁର୍ବନ୍ତି କର୍ମାଣି କାମେ ରହତ ଚେତସ ତ୍ୟଜନ୍ତି ପ୍ରକୃତି ଦେବୀ ଯଥାହଂ ଲୋକ ସଂଗ୍ରାମ ଯଥା ଅହଂ ଲୋକ ସଂଗ୍ରାମ। ସୁଦାମା ତୁମେ ସାଧାରଣ ଗୃହସ୍ଥ ନୁହଁ, ତୁମେ ଖାଲି ଏ ଯୋଉ ପତ୍ନୀ ଗ୍ରହଣ କରିଛ ଲୋକ ସଂଗ୍ରହ ପାଇଁ, ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ, ଆଉ ମୁଁ ଯଥା ଅହମ୍ ଲୋକ ସଂଗ୍ରହ, ଆଉ ମୁଁ ଏଇ ମୋ ଭକ୍ତମାନଙ୍କୁ ପତ୍ନୀ କରିକି ଗ୍ରହଣ କରିଛି କାହିଁକି, ଲୋକ ସଂଗ୍ରହ ପାଇଁ। ଭଗବାନ ଆଜି ସଂସାରୀ ହେଇଛନ୍ତି କାହା ପାଇଁ, ଭକ୍ତ ପାଇଁ। ରାମଚନ୍ଦ୍ର ମହାପ୍ରଭୁଙ୍କ ଲୀଳାରେ ସନ୍ନ୍ୟାସୀମାନେ କହିଲେ ଆଜ୍ଞା ଆମେ ଆପଣଙ୍କୁ ପତି ରୂପରେ ପାଇବା ପାଇଁ ଚାହୁଁଛୁ। ଭଗବାନ କହିଲେ ପତି ରୂପରେ ମଧ୍ୟ ସମସ୍ତେ ପାଇପାରିବେ, ନା ନା ଆମେ ପତ୍ନୀ ନାରୀ ଶରୀର ଧରି ପତ୍ନୀ ଭାବରେ ଆମେ ସେବା କରୁ। ଭଗବାନ କହିଲେ ମୁଁ ସଂସାରୀ ହେବି, କିନ୍ତୁ ଏଇ ଲୀଳାରେ ରାମଚନ୍ଦ୍ର ମହାପ୍ରଭୁ ଲୀଳାରେ ହେଇପାରିବ, କୃଷ୍ଣ ଲୀଳାରେ ଭଗବାନ ଭକ୍ତ ପାଇଁ ହେଇଛି ସଂସାରୀ ହେଇଛନ୍ତି। ଆଉ ଏଠି ସୁଦାମା କହୁଛନ୍ତି, ସୁଦାମା ତୁମେ କିଭଳି ଲୋକ, କିଭଳି ଗୃହସ୍ଥ, ନା ଯଥାହମ୍ ଲୋକ ସଂଗ୍ରହମ୍, ମୁଁ ଲୋକ ଶିକ୍ଷା ପାଇଁ ଯେଭଳି ଗୃହସ୍ଥ ହେଇଛି, ତୁମେ ସେଭଳି ଲୋକ ଶିକ୍ଷା ପାଇଁ ଗୃହସ୍ଥ ହେଇଛ। ଆସନ୍ତାକାଲି ଏଇ ଶ୍ଳୋକର ବ୍ୟାଖ୍ୟା ଟିକେ ଅଧିକ ଅଛନ୍ତି, କଥା ସରିବେ ନା, ତେଣୁ ଆସନ୍ତାକାଲି ଏଇଠୁ ଆରମ୍ଭ କରିବା, ପ୍ରବଚନ କାଲି ଅଧ୍ୟାୟକୁ ସାରିବା, ସୁଦାମା ପ୍ରବଚନ ଦେବେ, ତାପରେ ତାପର ଦିନ ଶୁଣିବା ସୁଦାମାଙ୍କ ପାଖରେ ଭଗବାନ ଛଡ଼େଇବେ ଖୁଦ ଭୁଜାକୁ, କେତେ ଯୁକ୍ତି ତର୍କ ଚାଲିବ ଶେଷରେ ଛଡ଼େଇବେ ଭଗବାନ ସୁଦାମାଙ୍କ ନିକଟରୁ ଖୁଦ ଭୁଜାକୁ, ଏବଂ ଭୋଜନ କରିବେ। ଭୋଜନ କଲାପରେ ସେ ରାତିଟି ରହି ସୁଦାମା, ତାପର ଦିନ ଫେରିବେ, ଫେରିଲା ପରେ ଆଉ ସୁଦାମା ନାହାନ୍ତି, ସିଏ ସୁଦାମାଙ୍କ ଘରକୁ ଫେରିଲା ବେଳକୁ ସୁଦାମାର ଦରିଦ୍ର ଭଞ୍ଜନ ହେଇଯାଇଛି, ଆଉ କିନ୍ତୁ ସୁଦାମା ଭଗବାନଙ୍କର କୌଣସି ସମ୍ପତ୍ତିକୁ ଗ୍ରହଣ କରିବେ ନା, ଭଗବାନଙ୍କର ପ୍ରସାଦ ସିଏ କିଛି ଗ୍ରହଣ କରିବା, ସେଇ ଭୂମିରେ ଶୋଇବେ, ସେଇ ବସ୍ତ୍ର ପିନ୍ଧିବେ, କିନ୍ତୁ ତାଙ୍କର ଗୋଟେ ଅଧିକା ଲାଭ କ'ଣ ହେଲା ଜାଣିଛନ୍ତି, ସୁଦାମା କହିଲେ ମୋର ଭକ୍ତି ନାହିଁ, ମୋର ଭକ୍ତି ଥିଲେ କ'ଣ ପ୍ରଭୁ ମୋତେ ଏଇଭଳି ଦାସ ଦାସୀ ଧନ ଦେଇଥାନ୍ତେ। ତେଣୁ ତାଙ୍କର ଭାବ ଏତେ ବଢ଼ିଲା, ଧନ ଦେଇସାରିଲା ପରେ ସିଏ ଅଧିକ ଭଜନରେ ଲାଗିଲେ, କହିଲେ ମୋର ଭକ୍ତି ଥିଲେ ଭଗବାନ ମୋତେ ଧନ ଦେଇନଥାନ୍ତେ, ତେଣୁ ମୁଁ ଅଭକ୍ତ। ସୁଦାମା ଭଗବାନ ଇନ୍ଦ୍ର ଐଶ୍ୱର୍ଯ୍ୟ ଏ ଦ୍ୱାରକା ପୁରୀ ଠାରୁ ଅଧିକା ଐଶ୍ୱର୍ଯ୍ୟ ଦେଲା ପରେ ସୁଦାମାଙ୍କର ଦୈନ୍ୟ ଭାବ ଅଧିକ ବଢ଼ିଗଲା। କେବଳ ସବୁବେଳେ ଦିନ ରାତି କାନ୍ଦି କାନ୍ଦି ଭଜନ କଲେ, କାହିଁକି ମୋର ଭକ୍ତି ନାହିଁ, ଜଣେ ମୋତେ ଭଗବାନ କାହିଁକି ଧନ ଦେବେ, କାରଣ ଯାହାର ଭକ୍ତି ଥିବ ତାକୁ ତ ଭଗବାନ ଧନ ଦେବେ ନା। ସୁଦାମାଙ୍କର ଭକ୍ତି ଅଧିକ ବଢ଼ିଗଲା, ତାପରେ ସୁଦାମା ବୈକୁଣ୍ଠକୁ ଯିବେ। ଏ ପ୍ରସଙ୍ଗ ଆମେ ଶୁଣିବା, ଏଇଠି କଥାକୁ ମୁଁ ବିଶ୍ରାମ ଦେଉଛି।